ॐ नमो भगवते वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय
मंगलादेव श्री राधा माधव हनुमान देव श्री गणेश देव माता भगवानी का पद भरे सतगुरु करी हम शिक्षा गुरु तथा दीक्षा गुरु एवं संस्कार संस्थापक गुरुप्रभुपाद महाराज गुरु पूजा प्रार्थना करी उपस्थित भक्त सज्जन वृंदा एवं मातृवृंदर पूजा प्रार्थना करी जदि मोर कहार बर्तमान हो सुविधा नहीं तथापि आम पंचम दिवस दशम स्कंद पंचम अध्याय आम कल आलोचना करते उत्सव तेनालीरु जोबले वसुदेव भगवान कृष्ण को वृंदावन मथुरा बंदीशाला वृंदावन ब्रज को आनी गोकुल को आनी शिखिर यशोदा कल्याण को लेकिन कंस कवर कहला देवकी अष्टम गर्भ लक्ष्मण कंस सबसे भयभ्रसीन सन्धिशन नई अवश्य भगवान सब सब देखुला कारण से सब भगवान भय कर तेणु बहुत जगह जा देवकर अष्टम गर्भ हत्या करने किंतु देवकी पाद तले करुण भाव प्रार्थना करे गोटे कन्या ये पुत्र नुह ए कन्या को मु तुम पुत्र को बहुत देवी तेणु हत्या करना यह भाव जिते अनुदा विधान कले कौन कथा न शुणी से कन्या को हत्या करने उद्यत होगा बेले कन्या फसीगले अष्टभुजा दुर्गा मूर्ति धारण कर आकाश चलीगले समय से कंस को कहले तु ये जो अत्याचार कर अत्याचार सब बंद कर तोर शत्रु अन्य स्थान में जन्म ग्रहण कर सारी तेणु कंस आश्चर्य आकाशवाणी शुणी अशास्त अष्टम गर्भ अंता आकाशवाणी देववाणी मिछ हो आश्चर्य दुर्गादेवी आराध्या कथा को सम्मान प्रदर्शन कर वसुदेव एवं देवकी को बंदीशाला मुक्त कर क्षमा प्रार्थना कर पर दिन से जो रही सत्संग 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 हातु सत्संग द्वारा जन दुसंग को नष्ट कि दुसंग द्वारा सब प्रकार विभिन्न प्रकार पाप कार्य लिप्त होने पश्चात पद हम ना तेणु तार जो गोष्ठी थे दुसंग गोष्ठी से मंत्रण दे जो मंत्रण दे भितर जिते कन्या जिते पुत्र संतान जहाँ देखते समस्त हत्या कर तेणु से कथा को ग्रहण कर कंस पुतना प्रेरण कर ಉದ್ದನ ಕೃಷ್ಣನಿಗೆ ವರ್ಣ ಕಳಿಸಿ ಉದ್ದನ ಲೋಕ ಬಾಳಾಗ್ನಿ ಇಲ್ಲ ಒಂದು ಅತ್ಯ ನಿರ್ವಹಿಸಿ ಹೋಗುತ್ತದೆ ಎಕ್ಸ್ಪೋರ್ಟ್ ಎರಡು ಶ್ರೇ ಮಹಿಳಾ ಮುಂತಿದ್ದಾನೆ ಇಮು ಸ್ನಂದರೆ ಕಾಳುಗುಟ ವಿಷ ಬಳಿ ಸೌ ಪಿಲ್ಲವನ್ನು ಹತ್ಯೆ ಕರೀವಿ ಇವಳಿ ಕರಿ ಇದರ ಪ್ರಥಮ ತರಬೈ ಸೇ ಆಸಿ ಗೋಕುಳಕ್ಕೂ ಗೋಟಿ ಅಪೂರ್ವ ಸುಂದರಿ ರೂಪ ಧಾರಣ କରିଛନ୍ତି ବ୍ରଜବାସୀ ମାନେ ତାକୁ ଦେଖି ମୋହିତ ହେଇଯାଉଛନ୍ତି ସେମାନେ ଭାବୁଛନ୍ତି ଯଦି ଲକ୍ଷ୍ମୀ ଦେବୀ ନାରାୟଣଙ୍କ ଅନୁସନ୍ଧାନରେ ଯାଉଛନ୍ତି ହାତରେ ଗୋଟେ ପଦ୍ମ ଧରି ଯାଉଛନ୍ତି ଦେଖି ସେମାନେ ଭାବୁଛନ୍ତି ଗୋଟେ ଲକ୍ଷ୍ମୀ ଦେବୀ ସ୍ୱୟଂ ସାକ୍ଷାତ ଲକ୍ଷ୍ମୀ ଦେବୀ ଏଭଳି ମୂର୍ତ୍ତି ଧାରଣ କରିଛନ୍ତି ଏଭଳି ରୂପ ମନୋହର ରୂପ ଧାରଣ କରିଛନ୍ତି ଭଗବାନ ଇଚ୍ଛାରେ ସେସବୁ ହଉଛି ତେଣୁ ପୁତନା ଆସି ଦେଖିଲା ଯଶୋଦାଙ୍କର ଯୋଉ ସୁତିକା ଗୃହରେ ପ୍ରବେଶ କରି କୃଷ୍ଣଙ୍କୁ ଦେଖୁଛି କୃଷ୍ଣଙ୍କୁ ସେ ଭାବୁଛି ସାଧାରଣ ପିଲା କିନ୍ତୁ ସେ ଜାଣୁନି ଯେ ସିଏ ହେଉଛନ୍ତି ସ୍ୱୟଂ ଭଗବାନ ତେଣୁ ଭଗବାନ ଜାଣନ୍ତି ଯୋଉ ଭଗବତ ଗୀତାରେ ଭଗବାନ କହିଛନ୍ତି ଜଲା ଜଲା ଗ୍ରାମୀ ଭଗବତୀ ଭାରତ ଅଭ୍ୟତାନ୍ମଧର୍ମସ ତଦାତ୍ମାନଂ ସୁଧାମ୍ୟହଂ ପରିତ୍ରାଣାୟ ସାଧୁନା ବିନାଶାୟ କୃତସ୍କୃତା ଧର୍ମ ସଂସ୍ଥାପନାର୍ଥାୟ ଭଗବାନ ବିନାଶ କୃତସ୍କୃତା ଦୁଷ୍କୃତମାନ ବିନାଶ କରିବେ ଇଏ ହେଉଛି ଭଗବାନ ଯିଏକି ଛଅ ଦିନରେ ମଧ୍ୟ ଏଭଳି ବିରାଟ ବଡ଼ ରାକ୍ଷସୀ ଯିଏକି ଛଅ କୋଶ ଯୋଜନର ବିସ୍ତୃତ ତାର ରହିଛି ତାକୁ ହତ୍ୟା କରିଛନ୍ତି କେବଳ ତାର ସ୍କନ୍ଧକୁ ପାନ କରି ଭଗବାନଙ୍କ ଭଗବତ ତେଣୁ ଭଗବାନ ଯେତେବେଳେ ଏଇଭଳି ଭାବରେ ବହୁତ ଦେଖେଇ ମାତୃଷ୍ଣ ଦେଖେଇ ଫୁତନା କୃଷ୍ଣଙ୍କୁ କୋଳକୁ ନେଇଯାଇଛି ଏବଂ ତାର ସ୍ଥାନରେ ପାଳଗୁଟ ବିଷ ପଡ଼ି ଆସିଛି ହତ୍ୟା କରିବା ପାଇଁ ତେଣୁ କୃଷ୍ଣଙ୍କର ମୁଖକୁ ଯେତେବେଳେ ତାର ସ୍ଥାନ ସହିତ ସଂଯୋଗ କରିଛନ୍ତି ଭଗବାନ ସ୍ତନ୍ୟପାନ ସମୟରେ ତାର ମଧ୍ୟ ପ୍ରାର୍ଥନା କରିଛନ୍ତି ତେଣୁ ଭଗବାନ ଯେତେବେଳେ ତାର ସ୍ତନ୍ୟପାନ କରୁଛନ୍ତି ସେତେବେଳେ ସିଏ ଗଡ଼ରେ ଛଟପଟ ହଉଛି ମୁଞ୍ଚ ମୁଞ୍ଚ ଛାଡ଼ ଛାଡ଼ ବୋଲି କହୁଛି କିନ୍ତୁ ଭଗବାନ ଆଉ ଛାଡ଼ୁ ନାହାନ୍ତି ଭଗବାନ ଯାହାକୁ ଥରେ ରଖିଛନ୍ତି ନିଜର ପାରିଛନ୍ତି ସେ କେବେ ତାକୁ ଦୂରେଇ ଦିଅନ୍ତି ନାହିଁ ତେଣୁ ପୁତନା ନିଜର ସ୍ୱରୂପ ଆସି ବହୁତ ସୁନ୍ଦର ସ୍ତ୍ରୀ ଆସିଥିଲା ତାର ନିଜର ସ୍ୱରୂପ ରହିଛି ଛଅ କୋଶ ଯୋଜନର ତାର ରୂପ ରହିଛି ସେଇ ରୂପରେ ଆସି ଆକାଶ ଉଡ଼ିଯାଇଛି ଏବଂ ଭଗବାନ ତାକୁ ନେଇ ଯୋଉ କଂସର ଯୋଉ ବଗିଚା ରହିଛି ସେଇ ବଗିଚାରେ ତାକୁ ତଳକୁ ପକେଇଛନ୍ତି ଏବଂ ସେହି ସମୟରେ ପୁତନାର ପ୍ରାଣ ନାଶ ହେଉଛି ତେଣୁ ଯଶୋଦା ରୋହିଣୀ ଅନ୍ୟ ଗୋପଗୋପୀମାନେ ସମସ୍ତେ ଏ ଦୃଶ୍ୟ ଦେଖି ବହୁତ ବିକଳରେ ପ୍ରଣ କରୁଛନ୍ତି ତାପରେ ସେମାନେ ଆସି ଯେତେବେଳେ ଦେଖିଲେ ଏ ପୁତନା ଏଇ ଯୋଉ ରାକ୍ଷସୀ ମୃତ୍ୟୁବରଣ କରିଛି ଏବଂ ଭଗବାନ କୃଷ୍ଣ ତାର ସ୍ତନ ଦେଶରେ ଖେଳୁଛନ୍ତି ଯୋଉ ମହାଚାର୍ଯ୍ୟମାନେ ଟିକାରେ କହିଛନ୍ତି ଭଗବାନ ଏ ଯୋଉ ବଣ ଜଙ୍ଗଲରେ ଯୋଉମାନେ ରହିଛନ୍ତି ଆଦିବାସୀ ଲୋକମାନେ ତାଙ୍କୁ ଦର୍ଶନ ଦେବା ପାଇଁ ଭଗବାନ ଏଇ ଲୀଳାଟି କରିଥିଲେ ସେମାନେ ଯଶୋଦାଙ୍କର ସୁତିକା ଗୃହକୁ ଆସିପାରିବେ ନାହିଁ ତେଣୁ ସେମାନେ ଭଗବାନ ନିଜେ ତାଙ୍କ ପାଖକୁ ଯାଇ ତାଙ୍କୁ ଦର୍ଶନ ଦେଇଛନ୍ତି ଭଗବାନଙ୍କ ସୁନ୍ଦର ରୂପକୁ ଦର୍ଶନ ଦେଇଛନ୍ତି ତେଣୁ ସୁତିକା ଶରୀର ବିରାଟ ଶରୀର ତାହାର ସ୍ଥାନରେ ସ୍ଥାନ ଦେଶରେ ଭଗବାନ ଖେଳୁଛନ୍ତି ଛୋଟ ପିଲା ଛଅ ଦିନର ଭଗବାନଙ୍କ ଲୀଳା ଯେତେବେଳେ ଦେଖିଲେ ଗୋପଗୋପୀମାନେ ଯେ ବାଳକଟି ସେଠି ଖେଳୁଛି ହାତ ଗୋଡ଼ ହେଲେ ଖେଳୁଛି ତେଣୁ ସେମାନେ ଆଶ୍ୱସ୍ତ ହେଲେ ଏବଂ ସିଡ଼ି ଲଗେଇ ଉପରକୁ ଯାଇଛନ୍ତି ଏବଂ ଯାଇ କୃଷ୍ଣଙ୍କୁ ଉଦ୍ଧାର କରିଛନ୍ତି ତେଣୁ କୃଷ୍ଣଙ୍କୁ ଉଦ୍ଧାର କଲା ପରେ ତାଙ୍କୁ ବ୍ରାହ୍ମଣମାନେ ସ୍ୱସ୍ତିବାଦନ କରିଛନ୍ତି ମୁଁ କହିଥିଲି ସୁସ୍ଥ ଘାତନ କରିବି ସ୍ୱସ୍ତି ନ ଗୋବିନ୍ଦ ସ୍ୱସ୍ତି ନ ଅଚ୍ୟୁତାନନ୍ଦ ସ୍ୱସ୍ତି ନ ବାସୁଦେବ ବିଷ୍ଣୁ ଦଧାତୁ ସ୍ୱସ୍ତି ନ ନାରାୟଣ ରବୈ ସ୍ୱସ୍ତି ନ ପୁରୁଷୋତ୍ତମ ପଦ୍ମନାଭ ଦଧାତୁ ସ୍ୱସ୍ତି ନ ସ୍ୱସ୍ତି ନ ବିଶ୍ୱସେନ ବିଶ୍ୱେଶ୍ୱର ସ୍ୱସ୍ତି ନ ଋଷିକେଶ ହରି ଦଧାତୁ ସ୍ୱସ୍ତି ନ ବୈନତୁ ହରି ସ୍ୱସ୍ତି ନ ଅଞ୍ଜନାସୁତ ଅନୁ ଭାଗବତ ଦଧାତୁ ସ୍ୱସ୍ତି ସ୍ୱସ୍ତି ସୁମଙ୍ଗଳୈ କେଶ ମହାନ ଶ୍ରୀକୃଷ୍ଣ ସଚିଦାନନ୍ଦ ସର୍ବେଶ୍ୱରେଶ୍ୱର ଦଧାତୁ ଏହିଭଳି ଭାବରେ ସ୍ୱସ୍ତି ପାଠ କରି ଭଗବାନ କୃଷ୍ଣ ମାଧସୁଧା କୃଷ୍ଣଙ୍କୁ ନେଇକି ଧନ୍ୟବାଦ କରିଛନ୍ତି ସେମାନେ ଭାବୁଛନ୍ତି ପ୍ରକୃତରେ ଭଗବାନ ନାରାୟଣ କୃପାରୁ ଆଜି କୃଷ୍ଣ ବଞ୍ଚିଗଲା ତାଙ୍କ ନାମ ହେଇନି ଚତୁର୍ବୋଧ ତାଙ୍କ ନାମକରଣ ହେଇନି ଶହେ ଦିନରେ ତାଙ୍କ ନାମକରଣ କରାଯାଇଛି ତେଣୁ ଇଏ ଲୀଳାଟି ଯୋଉ ହେଇଛି ଭଗବାନଙ୍କୁ ଛଅ ଦିନ ମାତ୍ର ହେଇଥିଲା ତେଣୁ ଶିଶୁ ଯେ ଜୀବନ ପ୍ରାପ୍ତ ହେଇଛି ସେଥିପାଇଁ ସେ ଭାବୁଛନ୍ତି ଇଏ ହେଉଛି ନାରାୟଣଙ୍କ କୃପାରୁ ଏସବୁ ହେଇପାରିଛି ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ପୁତନା ଲୋକ ବାରାତି ରାକ୍ଷସୀର ନିରାସନା ସ୍ତନ୍ୟଙ୍କ ତାପ ହରାଇ ଜିଜ୍ଞାସ ହେଇପାରେ ସ୍ତନ୍ୟଙ୍କ ତାପ ଶବ୍ଦଟି ପୁତନାର କୌଣସି ଭଲ ଗୁଣ ନଥିଲା ଭଗବତ ଗୀତାରେ ଭଗବାନ କହିଛନ୍ତି ଭଗବାନ ପ୍ରାପ୍ତ ହେବାକୁ ହେଲେ ତାର ପାପ କର୍ମର ଫଳ ଦୂର କରିବାକୁ ପଡିବ ଏବଂ ପୁଣ୍ୟକର୍ମର ଫଳ ଆରମ୍ଭ ହେବ ଯାହାର ସେ ଭଗବାନଙ୍କର ଭଜନ କରିବେ ଆଉ ଭଗବାନ ପ୍ରାପ୍ତ ହେବେ ଯେଶାନ୍ତ ପାପମ ଜନାନା ପୁଣ୍ୟକର୍ମଣାମ ତେ ତ ମନରେ ମୁକ୍ତ ଭଜନ୍ତି ମା ଦୃଢ଼ତା କିନ୍ତୁ ପୁତନାର କୌଣସି ପୁଣ୍ୟକର୍ମ ନଥିଲା ସେ ହେଉଛି ଲୋକ ବାଳାଗ୍ନି ସମସ୍ତେ ଜୀବକୁ ହତ୍ୟା କରୁଥିଲା ନିଶ୍ଚିତ ଭାବେ ଛୋଟ ପିଲାକୁ ହତ୍ୟା କରୁଥିଲା ଏବଂ ସିଏ କିଭଳି ସ୍ଥିତିରେ ଥିଲା ନା ରାକ୍ଷସୀ ତମଗୁଣ ତାର ପ୍ରାଧାନ୍ୟ ଥିଲା ଏବଂ ଆହୁରି ତାର ଗୋଟେ ତାର ମାନେ ତାର ଉପଯୋଗୀ ନଥିଲା ତା ଅନୁପଯୋଗ ସେ ଥିଲା ଭଗବାନ ପ୍ରାପ୍ତ ହେବା ପାଇଁ ତା ହେଉଛି କଣ ନା ରୁଢ଼ିରାସନା ସେ କଣ ଖାଦ୍ୟ ଖାଉଥିଲା ମାଂସ ରକ୍ତ ଇତ୍ୟାଦି ଖାଦ୍ୟ ଖାଉଥିଲା ପୁଣି କଣ ଭଗବାନଙ୍କୁ ହତ୍ୟା କରିବା ପାଇଁ ଆସିଥିଲା ଜିଜ୍ଞାସ ହରାଇ କିନ୍ତୁ ସ୍ତନ୍ୟଙ୍କ ଦ୍ୱାପଶ୍ରୁତି ସ୍ତନ ପ୍ରଦାନ କରିଛି ମାରିବା ପାଇଁ ସ୍ତନ ପ୍ରଦାନ କରିଛି କିନ୍ତୁ ତଥାପି ଯେହେତୁ ସେ ମାତୃର କାର୍ଯ୍ୟ କରିଛନ୍ତି ଭଗବାନ ତାକୁ ଶବ୍ଦଟି ପ୍ରଦାନ କରିଛନ୍ତି ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି କି ପୁନଃ ଶ୍ରଦ୍ଧା ଭକ୍ତ୍ୟା କୃଷ୍ଣାୟ ପରମାତ୍ମନେ ଯଚ୍ଛନ୍ ପ୍ରିୟ ତମଙ୍କି ନୁଁ ରକ୍ତାସ୍ତନ ମାତୃ ଯଥା ଯେଉଁମାନେ ଶ୍ରଦ୍ଧା ସହିତ ଭକ୍ତିର ସହିତ ଭଗବାନ କୃଷ୍ଣ ଯିଏକି ପରମାତ୍ମା ତାଙ୍କୁ ଯଦି ବହୁତ ପ୍ରିୟତମ କିଛି ପଦାର୍ଥ ଦିଆଯାଏ ଯଚ୍ଛନ୍ ପ୍ରିୟତମ କି ନୁଁ ରକ୍ତାସ୍ତନ ମାତୃ ଯଥା ତାଙ୍କ ମା ଯେଭଳି ଭାବରେ ସୁପ୍ରିୟ ପଦାର୍ଥ ପ୍ରଦାନ କରନ୍ତି କୃଷ୍ଣଙ୍କୁ ତେଣୁ ସେମାନଙ୍କ କଥା କଣ କହିବା ଆମ ସିଦ୍ଧସ୍ୱାମୀଙ୍କ ଭାଷାରେ କହୁଛନ୍ତି ଭକ୍ତ ବେଶ ମାତ୍ରେଣ ସ୍ୱର୍ଗତି ତତ୍ତ୍ୱବାନ ଇତ୍ୟର୍ଥ ଇଏ ଭକ୍ତ ନଥିଲା କେବଳ ଭକ୍ତ ବେଶରେ ସ୍ୱର୍ଗତି ପ୍ରାପ୍ତ ହେଲା ତେଣୁ ଏହିଭଳି ଭାବରେ ନୂତନ ଭକ୍ତଲୀଳା ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କର ଆବିର୍ଭାବରେ ନନ୍ଦ ମହାରାଜ ଯାଇଥିଲେ ମଥୁରାକୁ କର ପ୍ରଦାନ କରିବା ପାଇଁ ସେତେବେଳେ କର ପ୍ରଦାନ କରି ଯେତେବେଳେ ବସୁଦେବଙ୍କ ସହିତ ଦେଖାଇଛି ବସୁଦେବ କହିଛନ୍ତି ଯେ ବୃନ୍ଦାବନରେ ବିଭିନ୍ନ ପ୍ରକାର ଉତ୍ପାତ ହେବ ତେଣୁ ଶୀଘ୍ର ଯାଅ ତେଣୁ ନନ୍ଦ ମହାରାଜ ଫେରୁଥିଲା ବେଳେ ಇದು ಉತ್ತನಾರ ಸರ್ಗೂ ಬ್ರದರ ಉಪಮಾನೆ ಟಿಕ ಟಿಕ ಕರಿ ಕಟ್ಟಿ ಖಂಡ ಖಂಡ ಕರಿ ಗುರಾಜರೆ କାଟି ହାଣିକରି ବିଭିନ୍ନ ସ୍ଥାନରେ ତାର ଶବ ସତ୍କାର କରୁଛନ୍ତି, ଦାନ କରୁଛନ୍ତି ଏବଂ ସେ ସେଥିରୁ ବହୁତ ଅଗୁର ସୁଗନ୍ଧି ଆସୁଛି, ବହୁତ ସୁନ୍ଦର ସୁଗନ୍ଧି ଆସୁଛି। ତେଣୁ ଦୂରରୁ ନନ୍ଦ ମହାରାଜ ଏ ସୁଗନ୍ଧି ଶୁଣି ଦେଖି ଶୁଣିକିରି ଏତେ ସୁଗନ୍ଧି କୋଉଠୁ ଆସୁଛି ଏଗୁଡ଼ା ସେମାନେ ଭାବୁଛନ୍ତି। ତାପରେ ଯେଉଁ ଦେଖିଲେ ଏଭଳି ଭାବରେ ଜାଣିଲେ ଯେ ରାକ୍ଷସୀ ଏଭଳି ଭାବରେ କୃଷ୍ଣକୁ ମାରିବା ପାଇଁ ଆସିଥିଲା। କୃଷ୍ଣ ତାଙ୍କ ନାମ ସେତେବେଳେ କୃଷ୍ଣ ହେଇନଥିଲା, ତାଙ୍କ ଶିଶୁକୁ ମାରିବା ପାଇଁ ଆସିଥିଲା, କିନ୍ତୁ ଭଗବାନ ପାଖରୁ ଶିଶୁ ବଞ୍ଚିଗଲା ଏବଂ ରାକ୍ଷସୀ ମୃତ୍ୟୁବରଣ କଲା। ତେଣୁ ଏଭଳି ଭାବରେ ଭଗବାନଙ୍କ ଲୀଳା ସବୁ ଆରମ୍ଭ ହେଲା, ବୃନ୍ଦାବନ ଲୀଳା। ତେଣୁ ସପ୍ତମ ଅଧ୍ୟାୟରେ ଛଅ ଦିନ ଲୀଳା ଭଗବାନ ଏଭଳି ଭାବରେ ତାଙ୍କର ବାଲ୍ୟଲୀଳା ପ୍ରଦର୍ଶନ କରୁଛନ୍ତି। ଯେତେବେଳେ ଟିକେ ବଡ ହେଇଯାଇଛନ୍ତି, 3 ମାସ ହେଇଯାଇଛନ୍ତି, ଭଗବାନ ତ୍ରୈମାସିକ ଶକଟାସୁରୁ ବଧ କରିଛନ୍ତି। ଯେତେବେଳେ ଭଗବାନ ଗଡ଼ ଲୀଳା ପାଇଁ ଆରମ୍ଭ କରିଛନ୍ତି 3 ମାସର ତ୍ରୈମାସିକ ଲୀଳାଟି, ସେଇ ସମୟରେ ଦଶରା ମା ଗୋଟେ ଫେଷ୍ଟିଭାଲ କରିବା ପାଇଁ ଆରମ୍ଭ କରିଛନ୍ତି, ଗୋଟେ ସତ୍ସଙ୍ଗର ବ୍ୟବସ୍ଥା କରିଛନ୍ତି। ସମସ୍ତେ ଆସି ଭଗବାନଙ୍କର ସ୍ୱସ୍ତି ବାଚନ, କୃଷ୍ଣଙ୍କର ସ୍ୱସ୍ତି ବାଚନ କରୁଛନ୍ତି, ଶିଶୁର ସ୍ୱସ୍ତି ବାଚନ କରୁଛନ୍ତି ଏବଂ ପ୍ରସାଦ ସେବନ କରୁଛନ୍ତି। ଭଗବାନ ଦେଖିଲେ ଯେ ସମସ୍ତେ ନିଜ ନିଜ ଧନ୍ଦାରେ ବ୍ୟସ୍ତ, ଓ ଯାହାଙ୍କ ପାଇଁ ଏସବୁ ଉତ୍ସବ ଆୟୋଜନ କରାଯାଇଛି ତାକୁ ତାଙ୍କୁ ଏତେଟା ଯତ୍ନ ନିଆଯାଉ ନାହିଁ। ତାକୁ ଗୋଟେ ଶବଡ଼ ତଳେ ତାକୁ ରଖିଦେଇଛନ୍ତି, ଗୋଟେ ଦୋଳିରେ ମା ଯଶୋଦା ରଖିଦେଇଛନ୍ତି। ତେଣୁ ଭଗବାନ କଣ କଲେ, ଅବଶ୍ୟ ସେଠି ଶକଟାସୁର ସେଠି ଆସି ପହଞ୍ଚିଥିଲା। ଭଗବାନ ତାଙ୍କର ଟିକେ ଟିକେ ପାଦରେ ସେତେବେଳେ ପାଦକୁ ଟିକେ ଟେକି ଦେଇଛନ୍ତି, ଟିକେ ବିରାଟ ବଡ ଶକଟ ଚୋଳ ଟିକେ ଭାଙ୍ଗି ଯାଇଛି। ଲୋକମାନେ ଟିକେ ଆଶ୍ଚର୍ଯ୍ୟ ହେଇଯାଇଛନ୍ତି, ଏତେ ବଡ ଶକଟ କେମିତି ଭାଙ୍ଗିଲା। ଏଇଭଳି ଭାବରେ ଚିନ୍ତା କରୁଥିଲା ବେଳେ ସେଠି ଯୋଉ ଛୋଟ ପିଲାମାନେ ଥିଲେ ସେ କହୁଛନ୍ତି, ଏଇ ଛୋଟ ଶିଶୁ ଯେତେ ଦୋଳିରେ ଶୋଇଛି ସେ ଟିକେ ଗୋଡ ଟେକି ଦେଇଛି, ଯୋଉ ଗୋଡ ଟେକିଥିବା ଦ୍ୱାରା ଏ ବିରାଟ ବଡ ଶକଟ ଓଲଟି ପଡ଼ିଛି। ସେଇଭଳି ଭାବରେ ସପ୍ତମ ଅଧ୍ୟାୟରେ, ଦଶମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଆଉ ଗୋଟେ ଲୀଳା ବର୍ଣ୍ଣନା କରାଯାଇଛି। ଭଗବାନଙ୍କର ଯେତେବେଳେ 1 ବର୍ଷ ହେଇଛି ସେତେବେଳେ ଧୂମଭକ୍ତ ବଧ କରିଛନ୍ତି। ବିଭିନ୍ନ ତାଙ୍କର ଯୋଉ ବର୍ଣ୍ଣନା କରାଯାଇଛି ଭାଗବତମରେ, ତାଙ୍କର ସମୟ ଅନୁଯାୟୀ କରାଯାଇଛି ବିଭିନ୍ନ ଲୀଳାକୁ। ସୁଖଦେବ ଗୋସ୍ୱାମୀ ଯୋଉ ଲୀଳାକୁ ସ୍ମରଣ ହଉଛି ସେଇ ଲୀଳାକୁ ବର୍ଣ୍ଣନା କରୁଛନ୍ତି। ତେଣୁ 1 ବର୍ଷରେ ଆମର ଆଚାର୍ଯ୍ୟମାନେ କହୁଛନ୍ତି ଭଗବାନ ଚାହିଁଲେ ଦେବତାମାନଙ୍କୁ ଦର୍ଶନ ଦେବା ପାଇଁ। ତେଣୁ ସେହି ସମୟରେ କଂସ ଗୋଟେ ଦ୍ରୋଣାବର୍ତ୍ତନଙ୍କ ଅସୁରକୁ ପଠେଇଛନ୍ତି। ତେଣୁ ଭଗବାନ ସେହି ସମୟ ମାଙ୍କ କୋଳରେ ଥିଲେ, ସେ ବହୁତ ଭାରିବା ପାଇଁ ଲାଗିଲେ। ଦଶରା ମା ଦେଖିଲେ ପିଲା ଭାରି ହେଇଯାଉଛି, ଆଶ୍ଚର୍ଯ୍ୟ ହେଇଗଲେ। ପିଲାକୁ ତଳେ ରଖିଦେଇ ଯାଇଛନ୍ତି ଭିତରକୁ। ସେହି ସମୟରେ ଦ୍ରୋଣାବର୍ତ୍ତ ଗୋଟେ ଭୀଷଣ ଗୁଣିବାର୍ତ୍ତା ସୃଷ୍ଟି କରି ଆସି ପହଞ୍ଚିକିରି ଭଗବାନଙ୍କୁ ନେଇଯାଇଛନ୍ତି, ଉପରକୁ ଉଠେଇ ନେଇଛନ୍ତି। ତେଣୁ ଭଗବାନ ଏହି ଛଳରେ ଆମ ସୁଦର୍ଶନ କହୁଛନ୍ତି, ଦେବତାମାନଙ୍କୁ ଦର୍ଶନ ଦେଇଛନ୍ତି। ଏବଂ ତାପରେ ଭଗବାନ ସେ ତୃଣାବର୍ତ୍ତର ଗଳାକୁ ଧାରଣ କରିଛନ୍ତି। ତୃଣାବର୍ତ୍ତ ଯେତେ ଉତ୍ତରକୁ ଉପରକୁ ଯାଇଛି ସେତେବେଳେ ଭଗବାନ କୃଷ୍ଣ ତାଙ୍କର ଶକ୍ତି ପ୍ରଦର୍ଶନ କରିଛନ୍ତି। ତେଣୁ ସେ ପୁଣି ଆସି ପଡ଼ି ମୃତ୍ୟୁବରଣ କରିଛି, କିନ୍ତୁ ଭଗବାନ କୃଷ୍ଣ ତାହାର ଛାତି ଉପରେ ରହି ଖେଳୁଛନ୍ତି। ଏହିଭଳି ଭାବରେ ଅନେକ ଲୀଳା ଭଗବାନଙ୍କ ବୃନ୍ଦାବନ ଲୀଳା ସବୁ ରହିଛି। ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି ଭଗବାନଙ୍କ ନାମକରଣ ଲୀଳା। ଭଗବାନ ଯେତେ 100 ଦିନ ରହିଛନ୍ତି ତାଙ୍କ ନାମକରଣ ପାଇଁ ବସୁଦେବ ତାଙ୍କର ଯେ ଆଚାର୍ଯ୍ୟ ଗର୍ଗାଚାର୍ଯ୍ୟଙ୍କୁ ପ୍ରେରଣ କରିଛନ୍ତି, ବୃନ୍ଦାବନ ନନ୍ଦଗୋକୁଳକୁ ପ୍ରେରଣ କରିଛନ୍ତି। ଏବଂ ସେଇଠି ଗର୍ଗାଚାର୍ଯ୍ୟ ଆସି ସେଥିରେ ପହଞ୍ଚନ୍ତି ନନ୍ଦ ମହାରାଜଙ୍କ ଗୃହରେ। ନନ୍ଦ ମହାରାଜ ତାଙ୍କୁ ଦେଖି ବହୁତ ତାଙ୍କୁ କଣ ତାକୁ ଆଦର କରିଛନ୍ତି, ତାଙ୍କୁ ପ୍ରଣାମ କରିଛନ୍ତି, ତାଙ୍କୁ ସ୍ତୁତି କରିଛନ୍ତି। ମହତ୍ ବିଚଳନ ନୁଣା ଦୁଇନାମ ଦିନ ଚେକ ସାମ ନିଶ୍ରେୟ ସାୟ ଭଗବାନ ନାନ୍ୟତା କଳ୍ପତି କୋଚି। ଯେଉଁମାନେ ମହତ ବ୍ୟକ୍ତିମାନେ ସେମାନେ ଯେଉଁ ବିଭିନ୍ନ ସ୍ଥାନକୁ ଯାଆନ୍ତି ସେଇଟା ସେଇ ଯାହାଙ୍କ ପାଖକୁ ଯାଆନ୍ତି ତାଙ୍କୁ କୃପା କରିବା ପାଇଁ ଯାଆନ୍ତି। ତାଙ୍କର ଅନ୍ୟ କୌଣସି କାରଣ ନଥାଏ, ତାଙ୍କର ଅନ୍ୟ କୌଣସି ନିଜର ଇଚ୍ଛା ନଥାଏ ବା ନିଜର କିଛି ଲାଭ ପାଇବା ପାଇଁ ଯାଆନ୍ତି ନାହିଁ। ଯାହାଙ୍କ ପାଖକୁ ଯାଆନ୍ତି ତାଙ୍କୁ କୃପା କରିବା ପାଇଁ, ତାଙ୍କୁ ଉଦ୍ଧାର କରିବା ପାଇଁ ଯାଆନ୍ତି। ମହାବିଚଳନ ଋଣା ଗୃହିଣା ଦିନ ଚିକିତ୍ସା ନିଶ୍ଚୟ ସହାୟ, ତାଙ୍କର କେମିତି କଲ୍ୟାଣ ହବ ସେଇଥିପାଇଁ ସେ ଯାଆନ୍ତି। ନାନ୍ୟତା କଳ୍ପିତ କହୁଛି, ଅନ୍ୟ କୌଣସି କାରଣ ନାହିଁ। ଏଇଭଳି ଭାବରେ ସେ କହୁଛନ୍ତି, ନନ୍ଦ ମହାରାଜ ଆପଣ ଶ୍ରୀ ପୂର୍ଣ୍ଣ, ଆପଣ ଆପଣ ଯେହେତୁ ଭଗବାନଙ୍କର ଭକ୍ତ ତେଣୁ ଆପଣଙ୍କର କୌଣସି ଜିନିଷ କାମନା ନଥାଏ, କିନ୍ତୁ ତଥାପି ମୁଁ ଆପଣଙ୍କର କ'ଣ ସେବା କରିବି। ତେଣୁ ନରାଚାର୍ଯ୍ୟ କହୁଛନ୍ତି ଯେ ମୁଁ ଏଇପଟେ ଯାଉଥିଲି, ତେଣୁ ମୁଁ ଆସିଗଲି ଏଠିକି, ନା ଆପଣ ଯେହେତୁ ଆସିଛନ୍ତି ତେଣୁ ଆମର ପୁତ୍ରର ଏଇ ଦୁଇ ଜଣ ପୁତ୍ର ଯେଉଁ ଅଛନ୍ତି, ତାଙ୍କର ପୁତ୍ର ଏବଂ ରୋହିଣୀଙ୍କର ଯଶୋଦାଙ୍କର ପୁତ୍ର ଏବଂ ରୋହିଣୀଙ୍କର ପୁତ୍ର ଦୁଇ ଜଣଙ୍କ ନାମକରଣ ସେତେବେଳେ ହେଇନଥିଲା, ତେଣୁ ନାମକରଣ କରିବା ପାଇଁ କହୁଛନ୍ତି। କିନ୍ତୁ ଗଭାଚାର୍ଯ୍ୟ କହୁଛନ୍ତି ଆପଣଙ୍କର ଆଚାର୍ଯ୍ୟ ଅଲଗା ଅଛନ୍ତି, ମୁଁ ନାମକରଣ କଲେ ଏଇଟା ଅସୁବିଧା ହବ। କ'ଣ ଅସୁବିଧା? ନା ଆପଣଙ୍କର ଏବଂ ବସୁଦେବଙ୍କର ଯେଉଁ ସମ୍ବନ୍ଧ ଅଛି, ଯେଉଁ ସଖ୍ୟଭାବ ଅଛି, ଏସବୁ ସମଗ୍ର ରାଜ୍ୟରେ ବିଦିତ ହେଇଛି, ସମସ୍ତେ ଜାଣନ୍ତି। ତେଣୁ ମୁଁ ତମର ପୁତ୍ରମାନଙ୍କର, ତମର ପୁତ୍ର ବା ରୋହିଣୀଙ୍କର ପୁତ୍ର ଯଦି ନାମକରଣ କରିବି, ବିଶେଷ ଭାବରେ ତମର ପୁତ୍ର ନାମକରଣ କରିବି, ଲୋକମାନେ ଭାବିବେ କି ବସୁଦେବଙ୍କର ପୁତ୍ର। ନା କାହିଁକି ଲୋକମାନେ ଜାଣିବେ? ଆମେ ତ ଅଲକ୍ଷରେ କରିବା, ଗୁପ୍ତ ଭାବରେ କରିବା, କେହି ଲୋକମାନେ ଜାଣିପାରିବେ ନାହିଁ। ବର୍ତ୍ତମାନ ସମସ୍ତେ ପଳିଯାଇଛନ୍ତି, ଗୋଷ୍ଠ ଗୋଚାରଣ କରିବାକୁ ଚାଲିଯାଇଛନ୍ତି, ଏଠି କେହି ନାହାନ୍ତି, କି ଏକୁଟିଆ ସ୍ଥାନ। ତେଣୁ ଏଇଠି ଆମେ ଏକାନ୍ତରେ ଏଇ ଦୁଇ ଜଣ ପିଲାଙ୍କର ନାମକରଣ କରିବା। ତେଣୁ ଗଙ୍ଗାଚାର୍ଯ୍ୟ ଚାହୁଁଥିଲେ ସେଇଭଳି ଭାବରେ ଗୋପନୀୟ ଭାବରେ ନାମକରଣ କରିବା ପାଇଁ, ତେଣୁ ସେଇଭଳି ଭାବରେ ବ୍ୟବସ୍ଥା ମଧ୍ୟ ହେଇଗଲା। ତେଣୁ ଭଗବାନ ରୋହିଣୀଙ୍କର ପୁତ୍ରକୁ ନାମ ଦେଲେ, ତେଣୁ ସେ ରାମ, କାରଣ ସେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରନ୍ତି, ତାଙ୍କ ନାମ ମଧ୍ୟ ବଳ ହବ, କାରଣ ସେ ହେଉଛନ୍ତି ବହୁତ ବଳବାନ ଏବଂ ତାଙ୍କର ନାମ ମଧ୍ୟ ହବ ଶଙ୍କର୍ଷଣ। ଶଙ୍କର୍ଷଣ କାହିଁକି ହବ? ନା ଯଦିଓ ଦେବୀଙ୍କ ଗର୍ଭରୁ ସଂକର୍ଷିତ ହେଇ ସେ ରୋହିଣୀଙ୍କ ଗର୍ଭକୁ ଆସିଛନ୍ତି, କିନ୍ତୁ ଗଙ୍ଗାଚାର୍ଯ୍ୟ ସେ କଥା ନ କହିକିରି ସେ କହିଲେ ଯଦୁନା ଅପୃତକ ମହାବାଦ ଶଙ୍କର୍ଷଣ ଭଗବାନ, ତାଙ୍କର ନାମ ହବ ଶଙ୍କର୍ଷଣ କାହିଁକି? ନା ସେ ଯଦମାନଙ୍କ ସହିତ ତାକୁ ଏକାଠି କରି ରଖିବେ। ତେଣୁ ତାପରେ କୃଷ୍ଣଙ୍କର ନାମକରଣ କରିଛନ୍ତି, ବହୁତ ପ୍ରସିଦ୍ଧ ଶ୍ଳୋକ ଯେ ଆସନ୍ ଗ୍ରହଣତନୁ ଯୁଗମ ତନୁ ଶୁକ୍ଳ ରକ୍ତ ସଦାପିତ ଇଦାନୀ କୃଷ୍ଣ ତାଙ୍କ କଥା। କୃଷ୍ଣ ଯେତେ ଦେଖି ସେ ଭାବବିହଳ ହେଇଯାଉଛନ୍ତି, କାରଣ ସ୍ୱୟଂ ଭଗବାନ ସେ ଜାଣନ୍ତି, ଗର୍ଗାଚାର ଜାଣନ୍ତି ଭଗବାନ। ଗର୍ଗ ସଂହିତା ସେ ରଚନା କରିଛନ୍ତି, ଯେଉଁ ଗର୍ଗ ସଂହିତାରେ ଭଗବାନଙ୍କ ବିଭିନ୍ନ ଲୀଳା ସବୁ ବର୍ଣ୍ଣନା କରାଯାଇଛି। ତେଣୁ ସେ କହୁଛନ୍ତି ଇଏ ତମର ଏଇ ଯେ ପୁତ୍ର, ଏ ପୁତ୍ର ହଉଛି ବିଭିନ୍ନ ପ୍ରତି ଯୁଗରେ ଇଏ ଆସନ୍ତି, ବିଭିନ୍ନ ବର୍ଣ୍ଣ ଧାରଣ କରି ଆସନ୍ତି। ଆସନ ବର୍ଣ୍ଣାସ୍ତ ବିଭିନ୍ନ ଯୁଗରେ ସେ ବିଭିନ୍ନ ରୂପ ବା ବିଭିନ୍ନ ବର୍ଣ୍ଣ ଧାରଣ କରନ୍ତି। ସତ୍ୟ ଯୁଗରେ ସେ ଶୁକ୍ଳ ବର୍ଣ୍ଣରେ ଆସିଥିଲେ, ତ୍ରେତା ଯୁଗରେ ସେ ରକ୍ତ ବର୍ଣ୍ଣରେ ଆସିଥିଲେ, ବର୍ତ୍ତମାନ ଇଦାନୀ କୃଷ୍ଣ ତାଙ୍କ କଥା। ଏ ବର୍ତ୍ତମାନ ହଉଛି ତ୍ରେତା ଯୁଗ, ଦ୍ୱାପର ଯୁଗ, ଏ ଦ୍ୱାପର ଯୁଗରେ ସେ କୃଷ୍ଣ ବର୍ଣ୍ଣ ଧାରଣ କରିଛନ୍ତି, ତେଣୁ କଳି ଯୁଗରେ ସେ ପୀତ ବର୍ଣ୍ଣ ଧାରଣ କରନ୍ତି, ଅର୍ଥାତ୍ ସେ ଗୌରାଙ୍ଗ ମହାପ୍ରଭୁରେ ଆସିବେ ବୋଲି ଗଙ୍ଗାଚାର୍ଯ୍ୟ ଭବିଷ୍ୟତବାଣୀ ଦେଇଥିଲେ। ତେଣୁ ସେ କହୁଛନ୍ତି ବହୁତି ଛନ୍ତି ନାମା, ତାଙ୍କର ଅନେକ ନାମ ରହିଛି, ତାଙ୍କର ଯେଉଁ ଲୀଳା ଅନୁସାରେ, ତାଙ୍କର ରୂପ ଅନୁସାରେ ଅନେକ ନାମ ରହିଛି, ଯେଉଁମାନେ ଲୋକମାନେ ଜାଣନ୍ତି ନାହିଁ କିନ୍ତୁ ମୁଁ ଜାଣେ। ଏଇଭଳି ଭାବରେ ଭଗବାନଙ୍କ ନାମକରଣ ଏପରି କରୁଛନ୍ତି ଯେ ନନ୍ଦ ମହାରାଜ ଜାଣୁନାହାନ୍ତି ଯେ ସେ ପ୍ରକୃତରେ ବସୁଦେବଙ୍କ ପୁତ୍ର, କାରଣ ସେ କହୁଛନ୍ତି କ୍ୱଚିତ୍ ଇଏ ବସୁଦେବଙ୍କ ପୁତ୍ର ଥିଲେ, କେବେ ଇଏ ବସୁଦେବଙ୍କ ପୁତ୍ର ଥିଲେ, ଏଇଭଳି ଭାବରେ କହୁଛନ୍ତି। ତେଣୁ ନନ୍ଦ ମହାରାଜ କାଳେ ଭାବିବେ ଇଏ ପ୍ରକୃତରେ ବସୁଦେବଙ୍କ ପୁତ୍ର କି? ସେଥିପାଇଁ ଗଙ୍ଗାଚାର୍ଯ୍ୟ କହୁ, ନା ନା ତବାତ୍ମଜ ଇଏ ତମର ପୁତ୍ର, କେବେ ଇଏ ବସୁଦେବଙ୍କର ପୁତ୍ର ଥିଲେ, ଯଦିଓ ସେଇ ଜନ୍ମରେ ସେ ବସୁଦେବଙ୍କ ପୁତ୍ର ହେଇକି ଆସିଛନ୍ତି ଏବଂ ବସୁଦେବ ଆଣି ତାକୁ ସେଠି ଛାଡ଼ିଛନ୍ତି, ସେ କଥା ସେ କହିନାହାନ୍ତି। ଏଭଳି ଗୁପ୍ତ ଭାବରେ ଭଗବାନଙ୍କ ନାମକରଣ କରିଛନ୍ତି, ତେଣୁ ନନ୍ଦମାର ଭାବୁଛନ୍ତି ଇଏ ମୋର ପୁତ୍ର। ନାରାୟଣ ସମ ଗୁଣେଇ ତାଙ୍କର ଗୁଣ ନାରାୟଣ ଭଳି ହବ, କିନ୍ତୁ ପ୍ରକୃତରେ ଆର ଅର୍ଥ ହଉଛି ନାରାୟଣ ତାଙ୍କର ମାଙ୍କ ଠାରୁ କିଛି ଗୁଣ ପ୍ରାପ୍ତ ହେଇଛନ୍ତି। ଇଏ ହଉଛନ୍ତି ସ୍ୱୟଂ ଭଗବାନ କୃଷ୍ଣ, ହଉଛି ଭଗବାନ ସ୍ୱୟଂ। ଏଭଳି ଭାବରେ ଗୁପ୍ତ ଭାବରେ ଭଗବାନ ନାମକରଣ କରି ଗର୍ଗାଚର କରିଯାଇଛନ୍ତି, କିନ୍ତୁ ନନ୍ଦ ମହାରାଜ ବହୁତ ଆନନ୍ଦିତ ହେଇଛନ୍ତି ତାଙ୍କର ପୁତ୍ରମାନଙ୍କର ନାମକରଣ ହେଇଛି, ତାଙ୍କର ପୁତ୍ର ଏବଂ ରୋହିଣୀଙ୍କ ପୁତ୍ରଙ୍କର ନାମକରଣ ହେଇଛି। ତେଣୁ ଏହିଭଳି ଭାବରେ ଭଗବାନଙ୍କ ଲୀଳା ବର୍ଣ୍ଣନା କରିବା ସମୟରେ ପରୀକ୍ଷିତ ମହାରାଜଙ୍କୁ ପରୀକ୍ଷିତ ମହାରାଜ ଉତ୍ସୁକ ହେଇକରି ଆଉ ଅଧିକରୁ ଅଧିକ ଶୁଣିବା ପାଇଁ ଚାହୁଁଛନ୍ତି ଭଗବାନଙ୍କ ଲୀଳା, କାତରେ ସେ ଅପେକ୍ଷା କରିଛନ୍ତି କିଭଳି ଭଗବାନଙ୍କ ଗୁଣ ଶୁଣିବେ, ଭଗବାନଙ୍କ ଲୀଳା ଶୁଣିବେ। ତେଣୁ ଭଗବାନଙ୍କର ଅଷ୍ଟମ ଅଧ୍ୟାୟରେ ଭଗବାନଙ୍କର ବିଭିନ୍ନ ଲୀଳା ବର୍ଣ୍ଣନା କରାଯାଉଛି ଯେ କେତେବେଳେ ଯାଇକିରି ବିଭିନ୍ନ ସ୍ଥାନରେ ଭଗବାନଙ୍କର ଏକ ସମୟରେ ବିଭିନ୍ନ ସ୍ଥାନରେ ଲୀଳା ଚାଲେ, ନିଜକୁ ବିସ୍ତାର କରନ୍ତି ସିଏ। ତେଣୁ କୋଉଠି ଦେଖିଲେ ସେ କଣ କରୁଛନ୍ତି ନା ବସା ମୁଞ୍ଚନ ବାଛୁରୀକୁ ଖୋଲି ଦେଉଛନ୍ତି ଅସମୟରେ, ଯାହାଦ୍ୱାରା କି ସେ ଗାଭୀର ଦୁଗ୍ଧ ପାନ କରିଦେବ। ବସା ମୁଞ୍ଚନ କ୍ୱଚିତ ଅସମୟ, ସମୟ ଠିକ ସମୟରେ ନୁହଁ ଅସମୟ ଖୋଲି ଦିଅନ୍ତି। ତେଣୁ ଏ କଥା ଦେଖି ସେ ଘରର ମାଲିକ ଯେତେବେଳେ କ୍ରୋଧ ପ୍ରକାଶ କରନ୍ତି, କ୍ରୋଶ ସଂଜାତ ହାସ, ତାଙ୍କର କ୍ରୋଶ ଭଗବାନଙ୍କର ଭାସି ଦିଅନ୍ତି, ତାଙ୍କର କ୍ରୋଧ ଦେଖି ଭଗବାନ ଭାସି ଦିଅନ୍ତି, ଏବଂ ଭଗବାନ ଭାସ ଦେଖି ତାଙ୍କର କ୍ରୋଧ ଚାଲିଯାଏ ଦୂରେଇ ଯାଏ। ତଥା ଦଧିପୟ ଏବଂ ଭଗବାନ ଚୋରି କରିବା ଆରମ୍ଭ କରିଛନ୍ତି, ସ୍ତେୟମ ବିଭିନ୍ନ ପ୍ରକାର ଦଧି କ୍ଷୀର ଲହୁଣୀ ଇତ୍ୟାଦି କଳ୍ପି ଦେଇ ସ୍ତେୟ ଯୋଗେଇ ବିଭିନ୍ନ ପ୍ରକାର ଉପାୟରେ ବିଭିନ୍ନ ପ୍ରକାର ଚୋରଙ୍କର ଏକ୍ସପର୍ଟ ସିଏ ବ୍ରଜେ ପ୍ରସିଦ୍ଧମ ନବଗୀତ ଚୌରମ ଗୋପା ସନାନମ ଚୁକୁ ଚୌରମ ଅନେକ ଜନ୍ମା ଅର୍ଜିତ ପାପ ଚୌରମ ଚୌରାଗ୍ରଗଣ୍ୟମ ପୁରୁଷମ ନମାମ। ସେ ଚୋରଙ୍କ ଭିତରେ ଅଗ୍ରଗଣ୍ୟ ଶ୍ରେଷ୍ଠ ଚୋର, ତେଣୁ ବିଭିନ୍ନ ପ୍ରକାର ଉପାୟ କରୁଛନ୍ତି। ଯେମିତି ଆମର ପୋଲିସ ବହୁତ ପ୍ରକାର କଡ଼ା ସତର୍କ ଥାଇକି ମଧ୍ୟ, ସେକ୍ୟୁରିଟି ଥାଇକି ମଧ୍ୟ ବ୍ୟାଙ୍କ ଡକାୟତ ହେଇଯାଉଛି, କେତେ କଣ କଥା ହେଇଯାଉଛି। ତେଣୁ ଚୋର ମାନେ ଅଧିକ ଜ୍ଞାନ ରହିଛି, ତେଣୁ ଇଏ ସବୁ ଚୋର ମାନଙ୍କର ଯୋଉ ଜ୍ଞାନ ଏ କୋଉଠୁ ଆସୁଛି, ଜନ୍ମାଦି ଅଶ୍ୟତ ସେହି ଭଗବାନଙ୍କ ପାଖରୁ ସବୁ ଆସୁଛି। ତେଣୁ ଭଗବାନ ହଉଛନ୍ତି ଚୋର ମାନଙ୍କ ଭିତରେ ଶ୍ରେଷ୍ଠ ସର୍ଦ୍ଦାର, ସେ ଚୋର ସର୍ଦ୍ଦାର। ତେଣୁ ସେହିଭଳି ଭାବରେ ବିଭିନ୍ନ ପ୍ରକାର ଚୋରି କରିବା ଆରମ୍ଭ କରିଛନ୍ତି। ବ୍ରଜେ ପ୍ରସିଦ୍ଧ, ବ୍ରଜରେ ପ୍ରସିଦ୍ଧ ହେଉଛନ୍ତି ସେ ନବନୀତ ଚୋର ହିସାବରେ। ପୁଣି ମକାନ ମୁଖ୍ୟାନ ଯୁବତି ବିଭିନ୍ନ ଗୃହକୁ ଯାଇ ଲୁଚେଇକିରି ତାଙ୍କର ଯୋଉ ଭାଣ୍ଡ ରହିଛି ଦଧି ଭାଣ୍ଡ ବା ଲହୁଣୀ ଭାଣ୍ଡ ତାକୁ ଭାଙ୍ଗିକିରି ନିଜେ ତ ଗ୍ରହଣ କରନ୍ତି, ତାଙ୍କ ସାଙ୍ଗ ବାଳକମାନଙ୍କୁ ଦିଅନ୍ତି, ପୁଣି ମାଙ୍କଡ଼ମାନଙ୍କୁ ମଧ୍ୟ ପ୍ରଦାନ କରନ୍ତି। ଏବଂ ଦ୍ରବ୍ୟ ଲାଭ ସହ ଗୃହକୁ ବି ତ ଯଦି ମିଳିଲାନି, କୋଉଠି କୋଉ ଘରକୁ ଯାଇଛନ୍ତି କିଛି ମିଳିଲାନି, ସେତେବେଳେ ସେ କୋପ କୋପ ପ୍ରକାଶ କରି କ୍ରୋଧ ପ୍ରକାଶ କରି କଣ କରନ୍ତି, ଜାତି ଉପକୃତ ସେ ଗୃହରେ ଯୋଉ ଛୋଟ ପିଲା ଥିବ ତାକୁ ଚୁଡ଼ିକି ପଳେଇ ଯାଆନ୍ତି, ସେ କାନ୍ଦିବା ଆରମ୍ଭ କରେ। ଏହିଭଳି ଭାବରେ ବିଭିନ୍ନ ଲୀଳା ସବୁ କରୁଛନ୍ତି, ବହୁତ ବ୍ରଜବାସୀ ମାନେ ବହୁତ ଆନନ୍ଦ ପ୍ରଦାନ କରୁଛନ୍ତି ସେ ଲୀଳା ଦ୍ୱାରା। ଏବଂ ବ୍ରଜବାସୀ ମାନେ ମଧ୍ୟ ଗୋପୀମାନେ ଗୋପମାନେ ଆସି ଏଠି ଆସିକିରି ଯଶୋଦାଙ୍କ ପାଖରେ ନନ୍ଦ ମହାରାଣୀ ପାଖରେ ସେମାନେ କମ୍ପ୍ଲେନ୍ କରନ୍ତି ଯେ ତମର ପୁତ୍ର ଏଭଳି ଭାବରେ ସବୁ ନଟଖଟ କାର୍ଯ୍ୟ କରୁଛନ୍ତି, ଚୋରି କରୁଛନ୍ତି, ଏଇଭଳି ଭାବରେ ସବୁ କାର୍ଯ୍ୟ କରୁଛନ୍ତି। ତେଣୁ ମା ଯଶୋଦା ଚିନ୍ତା କରୁଛନ୍ତି ପୁଅ କଣ ଅସୁବିଧା ଅଛି, ଆମର 9 ଲକ୍ଷ ଗାଈ କଣ ଅଭାବ ଅଛି ଯେ ଯାଇ ଚୋରି କରୁଛି। ତେଣୁ ଗୋଟେ ଦିନ ମା ଯଶୋଦା କଣ କଲେ ନା ବହୁତ ସକାଳୁ 7-8 ବହୁତ ସକାଳୁ ଉଠି ମା ଯଶୋଦା ଦଧି ମନ୍ଥନ କରିବା ଆରମ୍ଭ କରିଛନ୍ତି। ତାଙ୍କର ଯୋଉ ଗାଭୀମାନେ ଅଛନ୍ତି ତା ଭିତରୁ ସାତ ଆଠଟି ଗାଭୀ ଅଛନ୍ତି ଯିଏକି ସୁଗନ୍ଧା କ୍ଷୀର କ୍ଷୀରଟା ବହୁତ ସୁଗନ୍ଧ ରହିଛି ତା କ୍ଷୀରର ତେଣୁ ସେହି କ୍ଷୀରକୁ ମା ଯଶୋଦା କିଛି ଚୁନିରେ ବସେଇଛନ୍ତି ଏବଂ ଆଉ କିଛି ନିଜେ ରହଣୀ ପାଇଁ ଦଧି ମନ୍ଥନ କରୁଛନ୍ତି ଏବଂ ଭଗବାନଙ୍କ ଗୁଣଗାନ କରୁଛନ୍ତି କୃଷ୍ଣଙ୍କର ତାଙ୍କର ପୁତ୍ର ଯଶୋଦା ମା ଜାଣନ୍ତି ନାହିଁ ହେଉଛନ୍ତି ଭଗବାନ କିନ୍ତୁ ଆମେ କଥା କହିଲା ଆମେ ପାଟିରୁ ବାହାରି ପଡ଼ୁଛି ଭଗବାନ ବୋଲି କିନ୍ତୁ ବୃନ୍ଦାବନରେ କେହି ଜାଣନ୍ତିନି କୃଷ୍ଣ ହେଉଛନ୍ତି ଭଗବାନ ତେଣୁ ଯଶୋଦା ମା କୃଷ୍ଣଙ୍କର ଲୀଳାକୁ ସ୍ମରଣ କରି ତାଙ୍କର ରୂପକୁ ସ୍ମରଣ କରି ତାଙ୍କ ବିଷୟରେ ଗୁଣୁଗୁଣ ହୋଇ ମନେ ମନେ ତାଙ୍କର ଗୁଣକୁ ଚିନ୍ତା କରୁଛନ୍ତି ଏବଂ ଯେତେବେଳେ ଭଗବାନଙ୍କର ଗୁଣ ଚିନ୍ତା କରୁଛନ୍ତି ଭଗବାନ ସେଠି ଆସି ପହଞ୍ଚି ଯାଇଛନ୍ତି କାରଣ ଭଗବାନ ଏବଂ ଭଗବାନଙ୍କ ନାମ ଭିତରେ କୌଣସି ତଫାତ ନାହିଁ ନାମ ଚିନ୍ତା ମଣିକୃଷ୍ଣ ଚୈତନ୍ୟ ରସ ବିଗ୍ରହ ପୂର୍ଣ୍ଣ ଶୁଦ୍ଧ ନିତ୍ୟ ମୁକ୍ତ ଅଭିନବ୍ଦ ନାମ ନାମ ଆମେ ଆଉ ଆମର ନାମ ଭିତରେ ତଫାତ ଅଛି ଇଏ ହଉଛି ଦ୍ୱୈତ ଜଗତ କିନ୍ତୁ ଭଗବାନ ହଉଛନ୍ତି ଅଦ୍ୱୈତ ଜଗତର ବସ୍ତୁ ଭଗବାନ ଏବଂ ଭଗବାନ ନାମ ଭିତରେ କୌଣସି ତଫାତ ନାହିଁ ତେଣୁ ମା ଯଶୋଦା ଯେଉଁ କୃଷ୍ଣଙ୍କର ଲୀଳା ବା ଗୁଣକୁ ସ୍ମରଣ କରୁଛନ୍ତି ଗୁଣ ଗୁଣ ଗାନ କରୁଛନ୍ତି ସେଥିପାଇଁ ଭଗବାନ ଆସି ପହଞ୍ଚି ଯାଇଛନ୍ତି ଏବଂ ସ୍ତନ୍ୟ କାମନା କରି ସ୍ତନ୍ୟପାନ କରିବା ପାଇଁ ଦଧିପାଠକୁ ଉଦ୍ଧାର ଦେଇଛନ୍ତି ତେଣୁ ଯୋଉ ମଥନ ମଥନରେ ଯଦି କରୁଥିଲେ କଣ ମଥନ କରୁଥିଲେ ସେ ମଥନ ପାଣ୍ଡ ଉଦ୍ଧାର ଦେଇଛନ୍ତି ତେଣୁ ମା ଯଶୋଦା ତାଙ୍କୁ ନେଇ କ୍ଷୀରପାନ ସ୍ତନ୍ୟପାନ କରୁଛନ୍ତି ଏହି ସମୟରେ ଚୁଲିରେ ବସିଥିବା କ୍ଷୀର ଉଠିଲେକୁ ଆରମ୍ଭ କଲା ସେତେବେଳେ ମା ଯଶୋଦା କଣ କଲେ ନା କୃଷ୍ଣଙ୍କୁ ତଳେ ରଖିଦେଇ ଯାଇଛନ୍ତି ସେ କ୍ଷୀରକୁ ରକ୍ଷା କରିବା ପାଇଁ ଏବଂ ସେହି ସମୟରେ କୃଷ୍ଣଙ୍କର ତାଙ୍କର ବୋଧ ଆସିଛି କାରଣ ଯଦିଓ ସେ ପୂର୍ଣ୍ଣ କିନ୍ତୁ ତଥାପି ସେ ଦେଖାଉଛନ୍ତି ତାଙ୍କର କାମନା ପୂର୍ଣ୍ଣ ହେଇନି ସ୍ତନ୍ୟ କାମନା ଥିଲା ସ୍ତନ୍ୟପାନ କରୁଥିଲେ ତାଙ୍କର କାମନା ପୂର୍ଣ୍ଣ ହେଇନି ସେଥିପାଇଁ ସେ କ୍ରୋଧ ପ୍ରକାଶ କରିଛନ୍ତି ଏବଂ ସେ ଯେଉଁ ଦଧିମାଣ୍ଡ ମା ଯଶୋଦା ଦଧିମାଣ୍ଡରେ ଦଧିମନ୍ଥନ କରୁଥିଲେ 20-25 କେଜି ଦହି ଅଛି ତାକୁ ନିଜେ ଟେକି ଭଗବାନ କଣ କରୁଛନ୍ତି ତଳେ ଗୋଟେ ଶିଳୁପୁଆଟେ ଥିଲା ସେ ଶିଳୁପୁଆରେ ଭାଙ୍ଗି ଦେଇଛନ୍ତି ବେଶି ଶବ୍ଦ ନ ହବ ପାଇଁ ଏଇ ବିଭାଗ ଭାଙ୍ଗି ଦେଇଛନ୍ତି ଏବଂ ଦଧି ସବୁ ଚାରିଆଡ଼େ ବିଶ୍ରୀ ହେଇଯାଇଛି ଭଗବାନ ନିଜେ ପଳେଇ ଯାଇଛନ୍ତି ଅନ୍ୟ ଗୁରୁ ପଳେଇ ଯାଇଛନ୍ତି ଏବଂ ସେଠି ଗୋଟେ ଶିକାରରେ ଥିବା ଯୋଉ ରହୁଣୀ ଅଛି ସେ ରହୁଣୀ ଖାଇ ତାଙ୍କର ଯୋଉ ଇସାରା ଦେଇଛନ୍ତି ସେ ଇସାରାରେ ବିଭିନ୍ନ ପକ୍ଷୀମାନେ ବିଭିନ୍ନ ମାଙ୍କଡ଼ମାନେ ଆସି ପହଞ୍ଚି ଯାଇଛନ୍ତି ଭଗବାନ ତାଙ୍କ ସବୁ ଖାଦ୍ୟ ଦେଉଛନ୍ତି ସେ ରହୁଣୀକୁ ତେଣୁ ମା ଯଶୋଦା ଦେଖିଲେ ଏଇଭଳି ଲୀଳା ହେଇଛି ଜାଣିଲେ ସେ ବହୁତ ଆନନ୍ଦ ଅବଶ୍ୟ ପ୍ରକାଶ କରେ ଆନନ୍ଦିତ ହେଲେ ଛୋଟ ପିଲାଟି ହେଲେ ମଧ୍ୟ ତାଙ୍କର କେତେ ଶକ୍ତି ରହିଛି ସବୁ ଜୀବନ ଦଧିମାଣ୍ଡକୁ ଟେକିକି ତଳୁ ଘାଟିଛି ତେଣୁ ସେ ଯାହା ହଉ କୁଆଡ଼େ ଗଲା କଣ କଲା ଦେଖିବା ପାଇଁ ଯାଇଛନ୍ତି ଦେଖିଲେ ତାଙ୍କର ପାଦଚିହ୍ନ ପଡ଼ିଛି ଦଧିରେ ପାଦଚିହ୍ନ ପଡ଼ି ଏ ପହଞ୍ଚିଛନ୍ତି ସେ ଶିକାରେ ତେଣୁ ମା ଯଶୋଦା ବାଟିରେ ଗୋଟେ ବାଡ଼ି ଥିଲା ସେ ଜଷ୍ଟିଟାକୁ ଧରିକି ନେଇ ଯାଇଛନ୍ତି ତେଣୁ ମାଙ୍କଡ଼ ମାନେ ଯେତେବେଳେ ଦେଖିଲେ ମା ଯଶୋଦା ଆସୁଛନ୍ତି ଜଷ୍ଟି ଧାରଣ କରିକି ସେମାନେ ନେଇକି ପଳେଇ ଯାଇଛନ୍ତି ଭଗବାନ ଜାଣିପାରିଲେ ମା ଆସୁଛନ୍ତି ନିଶ୍ଚିତ ଭାବରେ କ୍ରୋଧ ହେଇଥିବ ତାଙ୍କର କ୍ରୋଧ ପ୍ରକାଶ କରୁଥିଲେ ସେ ତେଣୁ ସେ ଯୋଉ ଉଦୁକୁଳରେ ଠିଆ ହେଇକି ଶିକାରୁ ଲହୁଣୀ ଇତ୍ୟାଦି ଖାଉଥିଲେ ତାଙ୍କେ ସାଙ୍ଗେ ସେ ଉଦୁକୁଳ ଯାଇ ଭାଙ୍ଗି ଯାଇଛନ୍ତି ନମାମିଶ୍ୱରଂ ସଚ୍ଚିଦାନନ୍ଦ ରୂପଂ ରସକୁଣ୍ଡଳଂ ରାମ ଜୟ ବେଦ ସାଧଙ୍ଗ ରେ ତୁମ ରାମ ସମୋ ନେତ୍ର ଜୁପମ ଜନ୍ତ ରାମ ଜୟ ବେଦ ସାଧଙ୍ଗ ରେ ତୁମ
పుష్పకం పత్రిలేఖంగ కంఠ
పుష్పకం పత్రిలేఖంగ కంఠ
పితరే బదాబోద
సచ్చిదానంద రూపం సై సచ్చిదానంద రూపకు నమస్కార్ కుర్చి ప్రణామ్ కుర్చి జీకి లసత్ కుండలం గో కుడే భాజమాన కవర్ పన్నరే బోత్ కుండలం దులైమాన్ బోచి బో లసత్ బోత్ సుందర్ దుస్తి ఏవం జసుదానంద భయరే సే పడి యవసంతి జామి శురంజలే కప్రదేవ్ కవర్ పైతులే సమస్త తాంకు భయ కొర్సంతి నా భయా బాతి బాతోయం କାହିଁକି ନା ପୁଣି କାଳେ ପଢେଇଯିବେ ପଢେଇବେ ତେଣୁ ଭଗବାନଙ୍କର ତାଙ୍କର କୌଣସି ଅନ୍ତର ନାହିଁ କି ବାହାର ନାହିଁ ତେଣୁ ତାଙ୍କୁ କିଭଳି ବନ୍ଧନ କରାଯିବ କିନ୍ତୁ ମା ଯଶୋଦା ଚେଷ୍ଟା କରୁଛନ୍ତି ବାନ୍ଧିବା ପାଇଁ ନା ଅନ୍ତର ନାହିଁ ଭାଇ ଯଶ୍ୟ ନା ପୂର୍ବମ ନା କି ଚାପରମ ଗର୍ବାପରମ ବହିସ୍ଥାନ୍ତ ଜଗତ ଜଗତ ଯାହାଙ୍କର ଅନ୍ତର ନାହିଁ କି ବାହାର ନାହିଁ ବା ଯାହାଙ୍କର ପୂର୍ବ ନାହିଁ କି ପର ନାହିଁ ତେଣୁ ସେ ଭଗବାନ ବାନ୍ଧିବେ ଏବଂ ଯେତେ ଦୌଡ଼ି ଆଣିଲେ ମଧ୍ୟ ଦୁଇ ଆଙ୍ଗୁଳ କମିବ କୃଷ୍ଣ ଯଦିଓ ତାଙ୍କର ଖଟି ପ୍ରଦେଶରେ ଯେଉଁ ପଟିକି ଲାଗିଛି ସେଇଟା ମାତ୍ର 2 ଫୁଟର କିନ୍ତୁ ତଥାପି 1000 ଫୁଟର ଦୌଡ଼ି ଆଣି ବାନ୍ଧିଲେ ମଧ୍ୟ ତାକୁ ସେ ସବୁବେଳେ 2 ଆଙ୍ଗୁଳ କମିଯାଉଛି ତେଣୁ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ମା ଯଶୋଦା ଏବଂ ସବୁ ଗୋପୀମାନେ ଦେଖନ୍ତି ତେଣୁ ଯାହା ହଉ ମାଙ୍କର ଯେଉଁ ରହିଛି ପରିଶ୍ରମ ଏବଂ ଭଗବାନଙ୍କ କୃପା ଏଇ ଦୁଇ ଆଙ୍ଗୁଳ କମିଯାଉଛି କମିବାର କାରଣ ଆମର ପରିଶ୍ରମ ରହିବାର ଅଛି ଏବଂ ଭଗବାନ କୃପା ରହିବାର ଅଛି ଏଇ 2 ମିଳିଲେ ଆମେ ଭଗବାନ ପ୍ରାପ୍ତ ହେଇପାରିବା ତେଣୁ ଅନ୍ତରେ ଭଗବାନ ବନ୍ଧା ହେଲେ ତେଣୁ ବାନ୍ଧି ପଳେଇ ଯାଇଛନ୍ତି ତାଙ୍କର ସାଙ୍ଗ ବାଳକ ମାନେ ସେ ଠିଆ ହେଇଛନ୍ତି ସେ ତାକୁ ଖୋଲି ପାରୁନା ତାକୁ ମାଙ୍କ ଦଶରା ଭୟରେ ଖୋଲି ପାରୁନାହାନ୍ତି ତେଣୁ ସେଇ ସମୟରେ ବଳରାମ ସେ ଯାଇଥିଲେ ବାହାରକୁ ରୋହିଣୀ ମାତାଙ୍କ ସହିତ ସେତେବେଳେ ଆସି ଦେଖିଲେ ଯେ ଏଇଭଳି ଭାବରେ କୃଷ୍ଣଙ୍କୁ ବନ୍ଧା ହେଇଛି ତେଣୁ ମା ଦଶରାକୁ କହୁଛନ୍ତି ମା ଦଶରା କାନା ଖୋଲିଦିଅ ନା 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 ସେ ବହୁତ ଦୁଷ୍ଟ ହେଇଛି ତାକୁ ମୁଁ ଖୋଲିବି ନାହିଁ ନା ଜାଣିଛି ପ୍ରକୃତରେ ସେ କିଏ ବଳରାମଙ୍କ କ୍ରୋଧ ଆସିଛି କିଏ ସିଏ ହେଉଛନ୍ତି ନୃସିଂହଦେବ ସତ୍ୟଯୁଗରେ ଆସିଥିଲେ ସିଏ ହେଉଛନ୍ତି ବାମଦେବ ଉପରେ ଆସିଥିଲେ ସିଏ ହେଉଛନ୍ତି ଭଗବାନ ରାମଚନ୍ଦ୍ର ଉପରେ ଆସିଥିଲେ ସିଏ ହେଉଛନ୍ତି ସ୍ୱୟଂ ଭଗବାନ Saya bawa. No. Nantu. Nantu hoci apa itu deh? Hei. Mau gotiya bungkare. Samagra putri itu samagra bisu dansa kardevi. Gari putri dansa kardevi. Asal tu. Saya saya mahu asalnya. Bila badi tu nengi thayi le. Bila hari tu hari orang macam mana? Mau ni ada semua. Abah dah orang asyik pasti isu. Jadi Bhagawan tu jauh Bhagavata. Sudiri kalau sepanjang itu. Jom bersama di bandar hari ini cerita yang bersendi. Si samudra bangun di bawah kita itu dah saudara Bhagawan bersendi. Satu orang atas kami ini guna prakriti samara samawa. Ibarat nanti mahabangun dehi dehi nama beliau. Ame samaste takut cara bandar hari ini si satu orang atas kami guna. Nama terdesi kecikian ba dewi dewi si ba guna satu prakriti mukti jadi bisa terima guna. Emit kei nanti, jawab lo korang faham, mungkin semua tu lo korang. Emit kei nanti, je ekstribunal mukta itu. Kini Bhagawan aji, terma mangko cara bandir presen. Kini tu sih bandir, harus terma jam, se duri bukti udah berhenti. Bandir, 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 apa se tujuan ko udah presen. Se dia, na kuberantra, jamara, jamara putra, jamara, jamara, santan, nara kuberantra moni dewa. Jadi orang ini ajaran kiri dah terjadi. Itu berat berat berkhaya. Serkup cuci tempat orang cakap pasal itu. Tuhan Bapaan, hamil dia pun jadi. Tiada pernah di mandai kita terjadi. Hamil dia pun jadi. Orang kerjanya tuh ini baca sambil kiri, se rakyat kiri, dukar dukar rakyat kiri. Tiada dua orang terjadi terjadi. Tuh ini berkhaya berat berat berkhaya. Orang acara jangan bosan di. हजार हाथी हो हजार हाथी द्वारा जहाँ को भागी हवनी बा उपड़ी हवनी सही इतने विराट विराट मुख्य को भगवान मात्रा वो दुकड़ा और कितने शक्ति रही थी से दौड़ने में तो इतने हजार बंटी पड़ी थी चार में तो कितने शक्ति रही थी तो तथा भी भगवान से दो जो विराट विराट मुख्य को पार्टी से एवं से जो दुनिया बाणी गुणान कथने श्रवणो कथायां अस्तौ च कर्मासु मना तत्पादयो नः स्मृत्या शिरा तव निवास जगत् प्रणामि दुष्टिं दशतां दर्शनेषु भवत्तनूनां भगवान प्रार्थना करसुंदी हे प्रभु आपण आमर उद्धार करी आपण आमके कृति कृपा करंतु जे आमर बाणी आपण गुण सभे धारण करथौ
Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare.
Hello, Vani, Gunan, Kathani, Shravano, Kathaya, Karna Dara, Ame Apan Kathaya, Shravano Kuru. Hello, Hashtau Che Karmasu Manatat Pabri Yona, Amar Hashtau Dara, Ame Apan Kathaya, Shravano Kuru. Mano, Apan Kathaya, Shravano Kuru. Mano, Apan Kathaya, स्मृतिया सीरा तव निवास जगत प्रणामी हमर स्मृति आपण पर लीला स्मरण करथौ हमर सीरा द्वारा हम आपण को प्रणाम करथौ दृष्टि सतान दर्शने तु भवतमु नाम आपणर तुमा आपणर भक्तनर रूप दर्शन रे हमर दृष्टि सबळे नियोज दिखाओ एई बिना भगवान प्रार्थना करी से भगवान को परिक्रमा करी से चली जाय से तंगर दूरी से तिले अनपौर करना करिवा जाने से तो वो एक दूरी विराट बन के उत्पाद नहीं है क्योंकि सिर्फ विराट भूमिका बोल रही शब्द है इसे तो समझ रहा है कि ऐसे कौन हला देख रहा है ये दूरी विराट बन के ऊपर बन ची तो वो कृष्णा से भी क्यों से जान आरंभ है अगर चिकोर से कती है तो उसमें आश्चर्य एक कृष्ण तब किसी जोर टाइम जब आ रहे हो एक वर्ण भूख कर लेते होल्ड पड़े तो ऊपर जाएँ तो कहीं विश्वास कर पाना क्या संभव है इसका संभव भगवान संभव कर पाने की देखो भगवान की जो सुखदेव सरमी को प्रसन्न कर सारे सुनी परिक्षित महाराज एक दुनिया किए कहीं कहीं सब सही चले ना सही दुनिया चले नारा गुण किंतु समाने थरे सरगरे कड़ास पर्वत पकड़े मंदा किन्हे उल्लंघन करी ଶ୍ରୀରାମଙ୍କ ସହିତ ସ୍ନାନ କରୁଥିଲେ ଏବଂ ନାରଦମୁନିଙ୍କୁ ଦେଖି ନାରଦମୁନି ତାଙ୍କୁ ଅଭିଶାପ ଦେଇଥିଲେ, ଯେଉଁଥିରେ ସେ ଆଜି ଏହି ବୃକ୍ଷରେ ପରିଣତ ହୋଇଥିଲେ। ତେଣୁ ଆଜିକାଲି ପ୍ରଭୁପାଦ ମହାରାଜ କହନ୍ତି ଯେଉଁମାନେ ଉଲଗ୍ନ ହେଇକିରି ସବୁ ବିଭିନ୍ନ ସିନେମା ଇତ୍ୟାଦି ସବୁ ଚାଲିଛି, ଉଲଗ୍ନ ଦୃଶ୍ୟ ସବୁ ରହିଛି, ସେମାନେ ପରଜନ୍ମରେ ସେ ସ୍ଥାବର ଜନ ପ୍ରାପ୍ତ ହେବେ, ସେ ବୃକ୍ଷ ଜନ ପ୍ରାପ୍ତ ହେବେ। ତେଣୁ ଏହିଭଳି ଭାବରେ ବିଭିନ୍ନ ଲୀଳା ଭଗବାନ ଯୋଗ କରୁଛନ୍ତି। ତେଣୁ ବର୍ତ୍ତମାନ ଗୋକୁଳବାସୀମାନେ ଚିନ୍ତା କରୁଛନ୍ତି ଯେ ଏଇ କୃଷ୍ଣର ଜନ୍ମ ପରେ କେତେ ପ୍ରକାର ଅସୁବିଧା, ଗୋକୁଳରେ ସେମାନେ ଥିଲେ କେତେ ପ୍ରକାର ଅସୁବିଧା ହେଇଛି। ତେଣୁ ସେମାନେ ଚିନ୍ତା କରୁଛନ୍ତି ଆମେ ପଳେଇବା ଯମୁନା ନଦୀର ପଶ୍ଚିମ ପଟକୁ, ବୃନ୍ଦାବନ ଯୋଉଠି ଅଛି ସେଠି ବହୁତ ସବୁ ପ୍ରକାର ସୁବିଧା ରହିଛି, ଆମେ ସେଠି ପଳେଇବା, ଏଠି ଏତେ ଉପାତ ରହୁଛି ତେଣୁ ଆମେ ସେଠି ପଳେଇବା। ତେଣୁ ଭଗବାନ ସେଠି ଯାଇଛନ୍ତି, ତାଙ୍କ ସମସ୍ତ ଗୋକୁଳବାସୀମାନେ ସକଟରେ ତାଙ୍କ ସବୁ ଜିନିଷପତ୍ର ନେଇ ନଦୀକରି ସେଠି ଯାଇ ଜଗାଭାବେ ପଡ଼ିଛେ ଯାଇକି ସେଠି ପୁଣି ସମସ୍ତେ ସ୍ଥାପନ କରିଛନ୍ତି। ଏବଂ ସେଠି ମଧ୍ୟ ଆମେ ବିଭିନ୍ନ ପ୍ରକାର ଲୀଳା ସବୁ ହେଇଛି। ବୃନ୍ଦାବନରେ ବିଶେଷ ଭାବରେ ବର୍ଣ୍ଣନା କରାଯାଇଛି ଯେ ଅବଶ୍ୟ ଆ ଭିତରେ ମଧ୍ୟ ବହୁତ ଲୀଳା ସବୁ ରହିଛି, ଆମେ ସଂକ୍ଷେପ ବର୍ଣ୍ଣନା କରୁଛେ ଯେ ଭଗବାନ ଏଇଭଳି ଭାବରେ ଗୋପୀ ଭି ସ୍ତୋଭିତ ନୃତ୍ୟ ଭଗବାନ ବାଳବତ୍ କ୍ୱଚିତ୍ ଉଦ୍ଗାୟତି କ୍ୱଚିତ୍ ମୁଗ୍ଧୋ ତଦ୍ବସୁ ଦାରୁଦନ୍ତବ। ଯଦିଓ ସେ ଭଗବାନ କିନ୍ତୁ ତଥାପି ଗୋପୀ ଭି ସ୍ତୋଭିତ ନୃତ୍ୟ, ଗୋପୀମାନେ ଯେତେବେଳେ କହନ୍ତି ହେ କାହ୍ନା ହେ କୃଷ୍ଣ କି କଣ ନାମ ସବୁ ରଖିଛନ୍ତି, ଆମର ଅଷ୍ଟଦର ଶତ ନାମରେ ବର୍ଣ୍ଣନା କରାଯାଇଛି, ଶ୍ରୀନନ୍ଦ ରଖିର ନାମ, ନନ୍ଦେର ନନ୍ଦନ, ଯଶୋଦା ରଖିର ନାମ, ଯଦୁବତ୍ସାଗନ, ଗୋପାଳଙ୍କ ନାମ ରଖେ, ସୁନ୍ଦର ଗୋପାଳ, ଗୋପାଳଙ୍କ ନାମ ରଖେ, ଠାକୁର ରାକାର, ଏଇଭଳି ଭାବରେ ଅନେକ ନାମ ସମସ୍ତେ ନିଜ ନିଜର ନାମ ରଖିଛନ୍ତି କୃଷ୍ଣଙ୍କର। ତେଣୁ ସେ ତାଙ୍କ ନାମ ଅନୁସାରେ ତାଙ୍କ ପ୍ରିୟ ନାମକୁ ଡାକୁଛନ୍ତି, ଗୋପୀମାନେ ଡାକୁଛନ୍ତି କାହ୍ନା ତମେ ଟିକେ ନୃତ୍ୟ କର ଦେଖିବା, କେତେ ସୁନ୍ଦର ନୃତ୍ୟ କରୁଛ ନା, କାହିଁକି ନୃତ୍ୟ କରି ନା ମୁଁ ତମକୁ ଏଇଠି ଦେବି ଲଡ଼ୁ ଦେବି। ତେଣୁ ଭଗବାନ ନୃତ୍ୟ କରିବା ଆରମ୍ଭ କରନ୍ତି, ଗୋପୀ ଭି ସ୍ତୋଭିତ ନୃତ୍ୟ। ପୁଣି ମଧ୍ୟ ଯଦି ଭଗବାନ ବାଳବତ୍ ଅଛି, ଭଗବାନ ଛୋଟ ପିଲା ଭଳି ଏଇଭଳି ଲୀଳା କରୁଛନ୍ତି, ଉଦ୍ଗାୟତି କ୍ୱଚିତ୍ ମୁଗ୍ଧୋ, ଯେତେବେଳେ ଯଦି କିଏ କହିଲା ଯେ କୃଷ୍ଣ ତମେ ଟିକେ ଗାନ କର ତାହେଲେ ମୁଁ ତମକୁ ଏଇ ଲହୁଣୀ ଦେବି, ଭଗବାନ ଗାନ କରନ୍ତି, ଗୀତ କରନ୍ତି। ତେଣୁ ଏଇଭଳି ଭାବେ ଭଗବାନ ତଦ୍ ବସୁ ଦାରୁ ଯନ୍ତ୍ରବ, ଯେଭଳି ଗୋଟେ କଣ୍ଢେଇ, କଣ୍ଢେଇକୁ ତାର କୌଣସି ସ୍ୱତନ୍ତ୍ର ନଥାଏ, ସେ କଣ୍ଢେଇ ନଥାଏ, ଯେଭଳି ଭାବରେ ସେ ସୂତା ଟାଣିକିରି ଲଚାଏ ସେଇଭଳି ଭାବେ ନୃତ୍ୟ କରେ, ଭଗବାନ ସେଇଭଳି ଭାବରେ ରହିଛନ୍ତି ଗୋପୀମାନଙ୍କ ପାଖରେ, ବ୍ରଜବାସୀମାନଙ୍କ ପାଖରେ ସେଇଭଳି ଭାବରେ ସେ ରହିଛନ୍ତି, ତାଙ୍କର ଅଧୀନରେ ଦାରୁ ଦାରୁ ଯନ୍ତ୍ରବ ସେଇଭଳି ଭାବେ ରହିଛନ୍ତି। ଏଇଭଳି ଭାବରେ ଅନେକ ଲୀଳା ରହିଛି। ଥରେ ଜଣେ ବନବାସୀ ମହିଳା ଜଣେ ସ୍ତ୍ରୀଲୋକ ଜଣେ ସେ ଡାକୁଛନ୍ତି କିଣିହି ଗୋ ଫଳାନି ଇତି ଶ୍ରୁତ୍ୱା ସତ୍ୱର ମଚ୍ୟୁତ ଫଳାର୍ଥୀ ଧାନ୍ୟ ମାଦାୟ ଯଜୁ ସର୍ବ ଫଳପ୍ରଦ। ଥରେ ଜଣେ ଫଳ ବିକ୍ରୟଣୀ ସେ ଡାକୁଛି କିଣିହି ଗୋ ଫଳାନି, କିଏ ମୋର ଫଳ କିଣିବ, କିଣିହି ଗୋ ଫଳାନି, ଏ କଥା ଶୁଣି ଇତି ଶ୍ରୁତ୍ୱା ସତ୍ୱର ମଚ୍ୟୁତ ଭଗବାନ ଅଚ୍ୟୁତ ଏ କଥା ଶୁଣିକିରି ବହୁତ ବେଗରେ ତ୍ୱରା ମାନେ ବହୁତ ଶୀଘ୍ର କଣ କରୁଛନ୍ତି ନା ଫଳାର୍ଥୀ ଧାନ୍ୟ ମାଧାୟ ଘରେ କିଛି ଧାନ ବା ଚାଉଳକୁ ଧରିକିରି ସେ ଫଳ ନେବା ପାଇଁ ସେ ଧାଉଁଛନ୍ତି, ଫଳାର୍ଥୀ ଧାନ୍ୟ ମାଧାୟ ଯଦିଓ ସର୍ବ ଫଳପ୍ରଦ, ଯଦିଓ ସେ ସମସ୍ତଙ୍କୁ ଫଳ ପ୍ରଦାନ କରନ୍ତି। ଭଗବତ ଗୀତାରେ ଭଗବାନ କହିଛନ୍ତି କର୍ମଣି ବା ଅଧିକାର ସେ ମହାଫଳେଷୁ କଦାଚନ, ଆମର କର୍ମର ଅଧିକାର ଅଛି ଫଳର ଅଧିକାର ନାହିଁ, କାହିଁକି ନା ଫଳ ଭଗବାନ ପ୍ରଦାନ କରନ୍ତି। କିଂ କର୍ମ କିଂ ଅକର୍ମ ଇତି କବୟପି ଗୋତ୍ର ମହିତା, ପ୍ରତ୍ୟେକ ଆମେ ଜାଣୁନେ ପ୍ରକୃତରେ କି କର୍ମ କଲେ କି ଫଳ ମିଳିବ, ଧନା କର୍ମଣା ଗତି, ଏ କର୍ମ ଫଳ କିଭଳି ପାଇବା ଆମେ ପ୍ରାପ୍ତ ହେବା, ଏ ବହୁତ ଗହନ ବା ବହୁତ କନଫିଡେନ୍ସିଆଲ ଗୋପନୀୟ ଭଗବାନ ସମସ୍ତଙ୍କୁ ଫଳ ପ୍ରଦାନ କରନ୍ତି। ଆମେ ଶୁଣିଥିଲେ ସମୁଦ୍ର ମନ୍ଥନ ଲୀଳାରେ ଭଗବାନ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ଯଦିଓ ଏବଂ ସୁରାସୁର ଗଣ ସମଦେଶ କାଳ ଏତ୍ୱାର୍ଥ କର୍ମ ମତୟୋ ବି ଫଳେ ବିକଳ୍ପ ତତ୍ରାମୃତ ଅସୁର ଗଣ ଭ୍ରମନ୍ତ ସାହୁ ଯତ୍ପାଦ ପଙ୍କଜ ରଜ ଶରଣାମ ଦୈତ୍ୟା, ଯଦିଓ ଏକ ସମୟରେ ସବୁ କାର୍ଯ୍ୟ ହଉଥିଲା ସବୁକିଛି ଏକ ଥିଲା କିନ୍ତୁ ତଥାପି ଦେବତାମାନେ ଅମୃତ ପାନ କଲେ ଅସୁର ଗଣ ସେଥିରୁ ବଞ୍ଚିତ ହେଲେ, କାରଣ ସେମାନେ ଭଗବାନଙ୍କ ଶରଣରେ ଯାଇନାହାନ୍ତି। ସେଭଳି ଭାବରେ ଭଗବାନଙ୍କୁ ସମସ୍ତେ ଭଗବାନ ସମସ୍ତଙ୍କୁ ଫଳ ପ୍ରଦାନ କରନ୍ତି, କିନ୍ତୁ ଆଜି ଭଗବାନ ସେ ଫଳକାମନା ନେଇକି ଆସିଛନ୍ତି ଫଳ ବିକ୍ରମ ପାଖକୁ। ଏବଂ ଆସିଲା ବେଳେ ଭଗବାନ ତାଙ୍କର ଯୋଉ ଛୋଟ ଛୋଟ ହାତରେ ସେ ଧାନକୁ ଧରିଛନ୍ତି ବା ଚାଉଳକୁ ଧରିଛନ୍ତି, ଚାଉଳ ବହିଲିକା ଯାଉଛି ଏବଂ ସେ ଫଳ ବିକ୍ରମ ପାଖରେ ପହଞ୍ଚିଲା ବେଳକୁ ଆଉ ଦୁଇ ତିନିଟି ଧାନ ରହିଛି। ତେଣୁ ସେ ଧାନ ଦେଇ କହୁଛନ୍ତି ମତେ ଫଳ ଦିଆ ବଦଳରେ। ତେଣୁ ଫଳ ବିକ୍ରମୀ କୃଷ୍ଣଙ୍କର ରୂପକୁ ଦେଖି ମୋହିତ ହେଇଯାଇଛନ୍ତି। ଭଗବାନ ରୂପ ଗନ୍ଧର୍ବ କୋଟି କମନୀୟ ବିଶେଷ ଶୋଭମ, ଗୋଟିଏ ଗନ୍ଧର୍ବ ରୂପ ଠାରୁ ଅଧିକ ଭଗବାନଙ୍କ ରୂପ ଏତେ ସୁନ୍ଦର। ସେ ଫଳ ବିକ୍ରମୀ ତା ଜୀବନରେ ଏଭଳି ସୁନ୍ଦର ବ୍ୟକ୍ତିକୁ ଦେଖିନଥିଲା। ତେଣୁ ସେ ତାଙ୍କର ରୂପରେ ମୋହିତ ହେଇ ସେ ଆଉ ଚିନ୍ତା କରୁଛନ୍ତି କଣ ମୁଁ ଦେବି ଫଳ, ସବୁ ଫଳକୁ ଦେଇଦେଉଛି ଭଗବାନ ଯଦି ଛୋଟ ଛୋଟ ହାତ, କିନ୍ତୁ ତଥାପି ତାଙ୍କର ଅଚିନ୍ତ୍ୟ ଶକ୍ତି ବଳରେ ସମସ୍ତ ଫଳ ସେ ଗ୍ରହଣ କରୁଛନ୍ତି। ଏବଂ ଭଗବାନ ଯେତେବେଳେ ଚାଲି ଯାଉଛନ୍ତି ତାଙ୍କର ପଛକୁ ଲକ୍ଷ୍ୟ କରି ଫଳ ବିକ୍ରମୀ ସେଭଳି ଭାବେ ମୋହିତ ହେଇକି ରହିଛି। ତାପରେ ଜଣେ ଦେଖୁଛି ତାର ଯୋଉ ଫଳ ପାତ୍ରଟି ରହିଛି ସେ ପାତ୍ରରେ ସବୁ ବିଭିନ୍ନ ଧନ ରତ୍ନ ସବୁ ଭର୍ତ୍ତି ରହିଛି। ତେଣୁ ଭଗବାନ ଭଗବାନଙ୍କୁ ଆମେ କଣ କାମନା କରିବା, ଆମେ ଶୁଣୁଥିଲେ ଧ୍ରୁବ ମହାରାଜ ଯଦିବେଳେ ଏତେ ବିରାଟ ରାଜ୍ୟ ପ୍ରାପ୍ତ ହେଲେ, ଧ୍ରୁବ ଲୋକ ପ୍ରାପ୍ତ ହେଲେ, କିନ୍ତୁ ତଥାପି ସେ ଆନନ୍ଦ ପ୍ରକାଶ କଲେ ନାହିଁ, ଦୁଃଖରେ ରହିଲେ। କାହିଁକି ଭଗବାନ ପ୍ରାପ୍ତ ହେଇକି ମଧ୍ୟ ସେ ଆନନ୍ଦ ପ୍ରାପ୍ତ ହେଇପାରିଲେ ନାହିଁ, କାହିଁକି ନା ଭଗବାନ ପ୍ରାପ୍ତ ହେଇ ସେ କିଛି ରାଜ୍ୟ କାମନା କରିଥିଲେ। ଯଦି ଭଗବାନ ତାଙ୍କର ନିଜର ନିଜର ପ୍ରେମ ପ୍ରଥମ ଆମେ ଥିଲେ ସକ୍ଷମ ଥିଲେ, କିନ୍ତୁ ଇଏ ଧ୍ରୁବ ମହାରାଜ ତାଙ୍କର ପ୍ରେମ କାମନା କରିନାହାନ୍ତି, ଏଇ ରାଜ୍ୟ କାମନା କରି ସେଥିପାଇଁ ଦୁଃଖ ଆନନ୍ଦ ପରେ ସେ ଆସିଲେ କରୁଥିଲେ। ତେଣୁ ସେଇଭଳି ଭାବରେ ସବୁଠାରୁ ଶ୍ରେଷ୍ଠ ଲାଭ ହଉଛି ଏ କୃଷ୍ଣ ପ୍ରେମ ଲାଭ କରିବା। ଏ ପ୍ରେମ କୁମାର୍ଥ ମହାନ, ଇଏ ହଉଛି ପଞ୍ଚ ପୁରୁଷାର୍ଥ, ଧର୍ମ ଅର୍ଥ କାମ ମୁଖ୍ୟ, ଇଏ ଆମର ଲକ୍ଷ୍ୟ ନୁହଁ। ଆମର ଲକ୍ଷ୍ୟ ହଉଛି କୃଷ୍ଣ ପ୍ରେମ ପ୍ରାପ୍ତ ହେବା। ଆଜି ସେ ଫଳ ବିକ୍ରମୀ ସେ କୃଷ୍ଣ ପ୍ରେମ ପ୍ରାପ୍ତ ହେଇ ଉଠାଉଛନ୍ତି। ତେଣୁ ଏଇଭଳି ଭାବରେ ଅନେକ ଲୀଳା ହେଇଛି। ଭଗବାନ ଥରେ ଆକାଶର ଲୀଳାକୁ ବର୍ଣ୍ଣନା କରାଯାଉଛି, ଯେ ଥରେ ଭଗବାନ ଯାଇଛନ୍ତି ସକାଳୁ ସକାଳୁ ପଳେଇ ଯାଇଛନ୍ତି, ଖାଦ୍ୟ ଗ୍ରହଣ କରିନାହାନ୍ତି। ଏବଂ ଯେତେବେଳେ ବକାସୁର ଏବଂ ବକି ଏମାନେ ସବୁ ମୃତ୍ୟୁବରଣ କରିଛନ୍ତି, ସେଥିପାଇଁ ତାଙ୍କର ଭାଇ ଆକାଶର ଆସି ତାଙ୍କୁ କୃଷ୍ଣ ହତ୍ୟା କରିବା ପାଇଁ ଜଗିକି ରହିଛି, ବିରାଟ ବଡ଼ ଶରୀର ଧାରଣ କରିଛି। ଏବଂ ଭଗବାନ ତାଙ୍କର ବାଳକମାନଙ୍କ ସାଙ୍ଗ ବାଳକମାନଙ୍କ ସହିତ ଯେତେବେଳେ ଯାଉଛନ୍ତି, ସେହି ସମୟରେ ସେ ଅଜଗରର ଚୁହା ଗୋଟେ ମାନେ ରାସ୍ତା ଭଳି ରହିଛି ଏବଂ ସେମାନେ ସମସ୍ତେ ତା ଭିତରେ ପ୍ରବେଶ କରିଯାଇଛନ୍ତି। କିନ୍ତୁ ସେ ଅଘାସୁର ଲକ୍ଷ୍ୟ ରଖିଛି କେତେବେଳେ କୃଷ୍ଣ ଆସିଲେ ମୁଁ ତାଙ୍କୁ ହତ୍ୟା କରି ମୋର ପାଟି ଭିତରେ ନେଇ। ତେଣୁ କୃଷ୍ଣ ମାଧ୍ୟମ ଦେଖିଲେ ତାଙ୍କ ସାଙ୍ଗ ବାଳକମାନେ ପଶି ଯାଇଛନ୍ତି ପାଟି ଭିତରେ, ତେଣୁ ଭଗବାନ ମଧ୍ୟ ଯାଇ ପଶିଯାଇଛନ୍ତି ଏବଂ ସେହି ସମୟରେ ଅଘାସୁର ତାର ପାଟିକୁ ବନ୍ଦ କରିଦେଇଛି। ଭଗବାନ ତାଙ୍କର ଶରୀର ଭିତରେ ରହିଯାଇଛନ୍ତି। ତେଣୁ ଭଗବାନ ନିଜକୁ ବିସ୍ତାର କରି ସେ ଅଘାସୁର ଶରୀରକୁ ଫଟେଇକିରି ବାହାରି ଯାଇଛନ୍ତି ଏବଂ ତାଙ୍କ ସମସ୍ତ ସାଙ୍ଗ ବାଳକମାନଙ୍କୁ ମଧ୍ୟ ଜୀବନଦାନ କରିଛନ୍ତି, ତାଙ୍କର ପ୍ରେମ ଇକ୍ଷଣ ମାଧ୍ୟମରେ ତାଙ୍କୁ ସବୁ ଜୀବନଦାନ କରିଛନ୍ତି ଭଗବାନ। ଏବଂ ଏଇ ଯୋଉ ବିସ୍ଫୋରଣ ଲୀଳା ହେଲା, ବିସ୍ଫୋରଣ ହେଲା ବିରାଟ ବଡ଼ ବିସ୍ଫୋରଣ ହେଲା, ଯୋଉ ବିସ୍ଫୋରଣ ଶୁଣି ବ୍ରହ୍ମା ମଧ୍ୟ ତାଙ୍କ ଲୋକରୁ ପଳେଇ ଆସିଛନ୍ତି, କଣ ହେଲା ବିସ୍ଫୋରଣ, କାଳେ ପୁଣି ସୃଷ୍ଟି ପ୍ରଳୟ ହେଇଗଲା କି, ଏଇଭଳିଆ ଚିନ୍ତା କରି ସାରିଛନ୍ତି। ତେଣୁ ସେ ଦେଖୁଛନ୍ତି ଯେ ଭଗବାନ କଣ କରୁଛନ୍ତି ନା, ସେ ସମୟରେ ତାଙ୍କ ସାଙ୍ଗ ବାଳକମାନଙ୍କ ସହିତ ସେ ନିକଟରେ ବଣଭୋଜି କରୁଛନ୍ତି, ଖାଦ୍ୟ ଗ୍ରହଣ କରୁଛନ୍ତି, କାରଣ ସେ ଆଜି ସକାଳୁ ସକାଳୁ ପାଲି ଆସିଛନ୍ତି, ଖାଦ୍ୟ ଗ୍ରହଣ କରିନାହାନ୍ତି। ତେଣୁ ବ୍ରହ୍ମା ଦେଖୁଛନ୍ତି ତାଙ୍କର ଯୋଉ ବଣଭୋଜି ଯୋଉ ଖାଦ୍ୟ ଗ୍ରହଣ କରୁଛନ୍ତି, ଏଟା ଦେଖି ସେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଭଗବାନ ଖାଦ୍ୟ ଲଗେଇବା ପାଇଁ କେତେ ପ୍ରକାର ବ୍ୟବସ୍ଥା ରହିଛି, କେତେ ପ୍ରକାର ମନ୍ତ୍ର ପାଠ କରାଯାଉଛି, କେତେ ସୂଚୀଭୂତ ଭାବରେ ଏ ଖାଦ୍ୟକୁ ରୋଷେଇ କରିବା ରନ୍ଧନ କରାଯାଉଛି, ଭଗବାନ ନିବେଦନ କରାଯାଉଛି, କିନ୍ତୁ ବ୍ରହ୍ମା ଏଇ କଣ ଭଗବାନ ଏଭଳି ବ୍ରହ୍ମାଙ୍କର ମଧ୍ୟ ଭୋଗ ହେଇଯାଇଛି। କାରଣ ଭଗବାନ ମଝିରେ ବସିଛନ୍ତି, ତାଙ୍କ ସାଙ୍ଗ ବାଳକମାନେ ଚାରିପଟେ ଘେରିକି ବସିଛନ୍ତି ଏବଂ ଭଗବାନ ନିଜର ଐଶ୍ୱର୍ଯ୍ୟ ପ୍ରକାଶ କରି ସବୁଆଡେ ତାଙ୍କର ମୁଖ ରହିଛି। ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ କହିଛନ୍ତି, ସର୍ବଥା ପାଣି ପାଦନ୍ତ ସର୍ବତୋପି ଶିରମୁଖଂ ସର୍ବତ୍ର ସ୍ତୁତିମଲ୍ଲୋକେ ସର୍ବବା ମୃତ୍ୟୁ ତିଷ୍ଠତି। ସବୁଠାରେ ତାଙ୍କର ଆଖି, ସବୁଠାରେ ତାଙ୍କର ହାତ ଅଛି, ସବୁଠାରେ ତାଙ୍କର ମୁଖ ଅଛି, ଏସବୁ ରହିଛି। ଭଗବାନ ପରମାତ୍ମାରେ ସବୁଠାରେ ବିଦ୍ୟମାନ ଅଛନ୍ତି। ତେଣୁ ଯାହା ହଉ ବ୍ରହ୍ମା ଚିନ୍ତା କରୁଛନ୍ତି, ଇଏ କଣ ପ୍ରକୃତରେ ଭଗବାନ ଏଭଳି ତାଙ୍କର ସାଙ୍ଗ ବାଳକମାନଙ୍କ ସହିତ ତାଙ୍କର ଅନ୍ୟ ଖାଦ୍ୟ ଗ୍ରହଣ କରୁଛନ୍ତି। ତେଣୁ ତାଙ୍କର ଭାବୁଛନ୍ତି ସେ ଦେଖିବା ପରୀକ୍ଷା କରିବା ଏ ପ୍ରକୃତରେ ଭଗବାନ କି ନା, କାରଣ ସେ ତାଙ୍କର ପିତା ଗର୍ଭଦୋଷ ବିଷ୍ଣୁ ରୂପରେ ଭଗବାନ ଆସିଛନ୍ତି, ଭଗବାନ ସ୍ନାନ କରିଛନ୍ତି ଗର୍ଭଦୋଷ ଜାଳରେ, ତାଙ୍କର ନାଭି ପଦ୍ମରୁ ଯାହା ଅଛି ବ୍ରହ୍ମା, ତେଣୁ ମୋର ପିତା ଯିଏକି ଭଗବାନ ଯିଏକି ଈଶ୍ୱର ସମସ୍ତ ଈଶ୍ୱର ପରମ କୃଷ୍ଣ ସେ ରଚନା କରିଛନ୍ତି, ପରମେଶ୍ୱର ସେ ପରମ ନିୟନ୍ତ୍ରଣକାରୀ, ପୁଣି ଏଭଳି ସେ ତାଙ୍କର ସାଙ୍ଗମାନଙ୍କୁ ଖାଦ୍ୟ ଗ୍ରହଣ କରିବା ପାଇଁ ଏତେ ଆଗ୍ରହ ପ୍ରକାଶ କରୁଛନ୍ତି, ତେଣୁ ସେ ଭାବିଲେ ଦେଖିବା ପ୍ରକୃତରେ ଭଗବାନ ନୁହନ୍ତି, ତେଣୁ ତାଙ୍କର ଯୋଉ ଭଗବାନ ତାଙ୍କର ବର୍ଷାମାନଙ୍କୁ ତାଙ୍କର ଯୋଉ ବର୍ଷାମାନଙ୍କୁ ଚଢ଼ଉଥିଲେ ସେ ବର୍ଷାମାନଙ୍କୁ ସେ ହରଣ କରିନେଇଛନ୍ତି, ତେଣୁ ସାଙ୍ଗ ବାଳକମାନେ ଯେତେବେଳେ ଦେଖିଲେ ବର୍ଷାମାନେ ନାହାନ୍ତି, ତେଣୁ ସେ ବିକଳ ହେଇଯାଇଛନ୍ତି, ଭଗବାନ କହିଛନ୍ତି ଚେଷ୍ଟା ହେବା ଦରକାର ନାହିଁ, ମୁଁ ଯାଇ ତାଙ୍କୁ ଖୋଜିକି ଆଣୁଛି, ଭଗବାନ ତାଙ୍କ ହାତରେ ବିଭିନ୍ନ ଆଚାର ମାନ ସବୁ ଧରିଛନ୍ତି, ଦ୍ରବ୍ୟ ଧାରଣ କରିଛନ୍ତି ଏବଂ ଏଇସବୁ ଧରିକି ଖାଦ୍ୟ ଖାଇ ଖାଇକି ଯାଉଛନ୍ତି, ଭଗବାନ ଦେଖିଲେ ଯେତେବେଳେ ବର୍ଷାମାନେ ନାହାନ୍ତି ଯେତେବେଳେ ଫେରୁଛନ୍ତି ଦେଖିଲେ ଗୋପବାଳକମାନଙ୍କୁ ମଧ୍ୟ ନାହାନ୍ତି, ବ୍ରହ୍ମା ସେମାନଙ୍କୁ ମଧ୍ୟ ହରଣ କରିନେଇଛନ୍ତି, ତେଣୁ ଭଗବାନ ସାଙ୍ଗେ ସାଙ୍ଗେ ଜାଣିପାରିଲେ ଯେ ବ୍ରହ୍ମାଙ୍କର କାର୍ଯ୍ୟ। ଆମର ବର୍ତ୍ତମାନ ଭାଗବତ ଦଶମ ସ୍କନ୍ଧ 13 ଅଧ୍ୟାୟ ସରିକି 14 ଅଧ୍ୟାୟ ମଧ୍ୟ ଆରମ୍ଭ ହେବ, ମନ୍ଦିରରେ ଭାଗବତ ସଭା ଚାଲିଛି ସବୁଦିନ, ଆମର ମନ୍ଦିରରେ ଯେତେ ପୃଥିବୀରେ ଯେତେ କେନ୍ଦ୍ର ଅଛି ସବୁଠାରେ ସକାଳ 8ରେ ଭାଗବତମ ଓ ସନ୍ଧ୍ୟା 7:30ରେ ଭଗବତ ଗୀତା ପାଠ କରାଯାଉଛି। ତେଣୁ ଏଇଭଳି ଭାବରେ ଯେତେବେଳେ ଭଗବାନ ଦେଖିଲେ ବ୍ରହ୍ମା ତାଙ୍କୁ ପରୀକ୍ଷା କରୁଛନ୍ତି, ତେଣୁ ଭଗବାନ ନିଜକୁ ବିସ୍ତାର କରିଛନ୍ତି, ବ୍ରହ୍ମା ଚାଲିଯାଇଛନ୍ତି ତାଙ୍କୁ ନେଇ ରଖିକି ଚାଲିଯାଇଛନ୍ତି, ତେଣୁ ଭଗବାନ ନିଜକୁ ବିସ୍ତାର କରି ଯେତେ ବର୍ଷା ଥିଲେ ଯେତେ ଗୋପବାଳକ ଥିଲେ ନିଜକୁ ବିସ୍ତାର କରିକି ସେଇଭଳି ଲୀଳା ଚାଲିଛି, 1 ବର୍ଷ ହେଇଯାଇଛି। କାରଣ ବ୍ରହ୍ମାଙ୍କର ଯେଉଁ କହିଲି ବ୍ରହ୍ମାଙ୍କର ଗୋଟେ ଦିନ ହେଉଛି ଆମର 432 କୋଟି ବର୍ଷ, ସେ ଗୋଟେ କ୍ଷଣ ଯାଇକି ଆସିଲା ବେଳକୁ ତା ଭିତରେ ଗୋଟେ ବର୍ଷ ଚାଲିଯାଇଛି, ଭଗବାନ ନିଜକୁ ବିସ୍ତାର କରି ଏଭଳିଆ ଲୀଳା କରୁଛନ୍ତି, ତେଣୁ ବ୍ରହ୍ମା ଏଭଳି ଆସି ଦେଖୁଛନ୍ତି ଯେ ଏଇ ଯୋଉ ଭଗବାନଙ୍କର ଯୋଉ ଲୀଳା ଚାଲିଥିଲା ସେ ଚାଲିଛି, ମୁଁ ଯୋଉମାନେ ନେଇଗଲି ସେମାନେ କୁଆଡ଼େ ଗଲେ, ତେଣୁ ସେଠି ଦେଖୁଛନ୍ତି ତାଙ୍କର ଧ୍ୟାନ ରାତ୍ରିରେ ସେମାନେ ସେମିତି ସୁପ୍ତ ଅବସ୍ଥାରେ ଅଛନ୍ତି, ପୁଣି ଚାଲି ଇଏ କିଏ, ଏଇଭଳିଆ ଚିନ୍ତା କରିବା ସମୟରେ ଭଗବାନଙ୍କ କୃପା କରି ତାଙ୍କ ନିଜ ରୂପକୁ ସ୍ୱରୂପକୁ ଦେଖେଇଛନ୍ତି। ସବୁଠାରେ ସବୁ ଗୋପବାଳକ ଏବଂ ସବୁ ବର୍ଷାମାନଙ୍କ ପାଖରେ ଭଗବାନ ବ୍ରହ୍ମା ଦେଖୁଛନ୍ତି, ଭଗବାନ ବିଷ୍ଣୁଙ୍କୁ ଦେଖୁଛନ୍ତି, ଦର୍ଶନ କରୁଛନ୍ତି, ତେଣୁ ସେ ବିଭିନ୍ନ ଭାଗ ବିଭିନ୍ନ ସ୍ତୁତି କରି ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହୁଛନ୍ତି ପ୍ରକୃତରେ ଆମେ ଜ୍ଞାନ ମାଧ୍ୟମରେ ଭଗବାନ ଜାଣିପାରିବା ନାହିଁ, ଜ୍ଞାନେ ପ୍ରୟାସମ ମୁଦପାଶ୍ୟ ନମନ୍ତ ଏବ ଜୀବନ୍ତି ସନ୍ମୁଖରେତା ଭବଦୀୟ ଭାରତାଂ ସ୍ଥାନେ ସ୍ଥିତା ସ୍ଥିତିଗତାଂ ତନୁବାଂ ମନୋବି ଯେ ପ୍ରାୟସୋ ଜିତୋ ଜିତୋ ପ୍ୟସି ତୈ ଶ୍ଲୋକ୍ୟାଂ। ଏ ଶ୍ଲୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଲୋକ, କାହିଁକି ନା ମହାପ୍ରଭୁ ଯେତେବେଳେ ଯାଇଛନ୍ତି ଦାକ୍ଷିଣାତ୍ୟକୁ ଏ ସମୟରେ ରାୟ ରାମାନନ୍ଦଙ୍କ ସହିତ କଥା ହେଇଛନ୍ତି ଯେ ପ୍ରକୃତରେ ସାଧ୍ୟ ସାଧନ କ'ଣ, କଳିଯୁଗରେ ଆମେ କେମିତି ଭଗବାନ ପ୍ରାପ୍ତ ହେବା, ଆମର ଲକ୍ଷ୍ୟ କ'ଣ ଏବଂ ଲକ୍ଷ୍ୟ ପ୍ରାପ୍ତ ହେବା ପାଇଁ ଉପାୟ କ'ଣ, ତେଣୁ ଏହି ଶ୍ଲୋକଟି ଯେତେବେଳେ ରାୟ ରାମାନନ୍ଦ କହିଛନ୍ତି ମହାପ୍ରଭୁ କହିଛନ୍ତି ହେଉ ଠିକ୍ ଏଇଟା ଠିକ୍ ହେଉ ହର୍ ଆର ଅର୍ଥ ହଉଛି ଆମେ ନିଜ ଜ୍ଞାନ ମାଧ୍ୟମରେ ଭଗବାନଙ୍କୁ ଜାଣିବା ପାଇଁ ଚେଷ୍ଟା କରିବା ଉଚିତ ନୁହଁ, ଜ୍ଞାନେ ପ୍ରୟାସ ମୁଦପାଶ ଆମେ ନିଜ ଜ୍ଞାନ ପ୍ରୟାସ ତ୍ୟାଗ କରିବାକୁ ଅଛି, ସ୍ଥାନେ ସ୍ଥିତା ଆମେ ଯିଏ ଯୋଉ ସ୍ଥାନରେ ଥାନ୍ତି ନା କାହିଁକି ସେଇ ସ୍ଥାନରେ ଥାଇ ଭଗବାନଙ୍କର କଥା ସାଧୁ ମୁଖରୁ ଯଦି କାୟ ମନ ବାକ୍ୟରେ ଶ୍ରବଣ କରିବା ତାହେଲେ ଭଗବାନ ଯଦି ଅଜିତ କିନ୍ତୁ ଆମେ ତାଙ୍କୁ ଜିତିଯିବା, ଏଇଭଳି ଭାବେ ଭଗବାନ ସେ କ୍ଷମା ପ୍ରାର୍ଥନା କରିଛନ୍ତି। ତେଣୁ ବ୍ରହ୍ମା ଚିନ୍ତା କରୁଛନ୍ତି ଯେ ଆଜି ମୋର ପୋଷ୍ଟ ଚାଲିଯିବ ବୋଧେ, ଭଗବାନ ମୋତେ ଡିସମିସ୍ କରିଦେବେ ବା ମୋ ଚାକିରିକୁ ନେଇଯିବେ, କାରଣ ମୁଁ ତାଙ୍କୁ ଏଇଭଳି ଭାବରେ ପରୀକ୍ଷା କଲି ଅପରାଧ କଲି, ତେଣୁ ଭଗବାନ ପ୍ରାର୍ଥନା କରୁଛନ୍ତି ତଦସ୍ତୁମେନାଥ ସଭୁରି ଭାବ କହୁଛନ୍ତି ହେ ପ୍ରଭୁ ଏତିକି ମୋତେ କୃପା କରନ୍ତୁ, ତଦସ୍ତୁ ମେନାଥ ସଭୁରି ଭାବ ମୋତେ ଏତିକି ଭାଗ୍ୟ ପ୍ରଦାନ କରନ୍ତୁ, ଭବେତ୍ର ଏଇ ଭାବରେ ହଉ ବା ଅନ୍ୟତ୍ର ଦୁଭା ତିରସ୍ତାମ ବା କୀଟ ପତଙ୍ଗ ଜନ୍ମରେ ମୋତେ ଜନ୍ମ ଦିଅନ୍ତୁ, କିନ୍ତୁ ଭୂତୁଆ ମିଶେଇବେ ତ ପାଦ ପଲ୍ଲବ ମୁଁ ଆପଣଙ୍କ ପାଦ ପଦ୍ମକୁ ସବୁବେଳେ ଯେମିତି ସେବା କରୁଥିବି, ମୁଁ ଯେତେବେଳେ ଆପଣଙ୍କର ନିଜ ଜନ ହେଇପାରିବି, ତେଣୁ ଭଗବାନ ତାଙ୍କର ପ୍ରାର୍ଥନାକୁ ସ୍ୱୀକାର କରିଛନ୍ତି। ସେତେବେଳେ ପରେ ସେତେବେଳେ କଳିଯୁଗର ଆରମ୍ଭରେ ଏ ଯୋଉ 500 ବର୍ଷ ତଳେ ଚୈତନ୍ୟ ମହାପ୍ରଭୁ ଉପରେ ସେ ଭଗବାନ କୃଷ୍ଣ ଆସିଥିଲେ, ସେଇ ବ୍ରହ୍ମା ମଧ୍ୟ ବ୍ରହ୍ମ ହରିଦାସ ଉପରେ ଆସିଥିଲେ, ସେ ହରିଦାସକୁ ନାମାଚାର୍ଯ୍ୟ କୁହାଯାଏ କାରଣ ସେ ପ୍ରତିଦିନ 3 ଲକ୍ଷ ନାମ କରୁଥିଲେ ହରେ କୃଷ୍ଣ ହରେ
ହରେ ହରେ
ହରେ ରାମ ହରେ ରାମ 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 ତେଣୁ ସେ ହେଉଛନ୍ତି ନାମାଚାର୍ଯ୍ୟ କୁହାଯାଏ ତାକୁ ତେଣୁ ସେ ବ୍ରହ୍ମା ନିଜର କ୍ଷମା ପ୍ରାର୍ଥନା କରି ସେ ଚାଲିଯାଇଛନ୍ତି ତେଣୁ ତାପରେ ଭଗବାନଙ୍କର ବିଭିନ୍ନ ଅନ୍ୟ ଲୀଳା ସବୁ ଆରମ୍ଭ ହେଇଛି ଏହି ସମୟରେ ଏ ଯୋଉ ଭଗବାନଙ୍କର ପବନ ଲୀଳା ଆରମ୍ଭ ହେଇଛି ପବନ ଲୀଳାରେ ଭଗବାନ ତା ପୂର୍ବରୁ ଯୋଉ କମା ଲୀଳା ଥିଲା ସେ ସମୟରେ ଭଗବାନ ପଶ୍ଚାତ ଧାରଣ କରୁଥିଲେ କିନ୍ତୁ ଭଗବାନ 6 ବର୍ଷ ହେଇଗଲା ସେତେବେଳେ ସେ ଗାଭୀମାନଙ୍କୁ ଚାରଣ କରିବାକୁ ନେଲେ ଗାଭୀମାନଙ୍କୁ ଚାରଣ କରିବାକୁ ନେଇଛନ୍ତି ବର୍ଷା ଚାରଣ ଆଉ ନ କରି ସେ ଗାଭୀ ଚାରଣ କରିବାକୁ ଟିକେ ଦୂରକୁ ଯିବାକୁ ପଡ଼ିଲା ଭଗବାନ ଭଗବାନ ଦଶରା ମା ବା ବସିଲେ ଚାହୁଁଥିଲେ ନନ୍ଦମାରେ ଚାହୁଁନଥିଲେ କିନ୍ତୁ ସେ ଏଭଳି ଭାବେ ପରିସ୍ଥିତି ହେଲା ସେ କୃଷ୍ଣ ପୁଣି କୃଷ୍ଣ ବଳରାମ ଏବଂ ତାଙ୍କ ସାଙ୍ଗ ବାଳକମାନେ ସବୁ ଗାଭୀ ଚାରଣ କରିବା ପାଇଁ ଚାଲିଲେ ପବଣ ବୟସରେ ଭଗବାନଙ୍କର ପବନ ବୟସ ଆରମ୍ଭ ହେଇଗଲା ସେତେବେଳେ ବହୁ ପଶୁପାଳ ମାନେ ପଶୁପାଳ ମାନେ ଅନୁମତି ପ୍ରଦାନ କରିଛନ୍ତି ସେତେବେଳେ ଗାଛ ଚାରୁ ସଖୀ ପଦେଇ ତାଙ୍କର ସାଙ୍ଗ ବାଳକମାନଙ୍କ ସହିତ ଗାଭୀ ଚାରଣ କରିବା ପାଇଁ ଯାଇଛନ୍ତି ଏବଂ ବୃନ୍ଦାବନ ପୁଣ୍ୟମ ଅଜୀବ ଚକ୍ରତୁ ଭଗବାନ କୌଣସି ପାଦୁକା ବା ଚପଲ ପିନ୍ଧୁ ନଥିଲେ ଭଗବାନ ଖାଲି ପାଦରେ ତାଙ୍କ ପାଦ ପଦ୍ମ ଯୁଆଡ଼େ ଯାଉଥିଲେ ସେ ପାଦରେ ଯୋଉ ରହିଛି 19 ଚିହ୍ନ ରହିଛି ଭଗବାନଙ୍କର ବାମ ପାଦରେ 8 ଚିହ୍ନ ଏବଂ ଦକ୍ଷିଣ ପାଦରେ 11 ଚିହ୍ନ ରହିଛି ଏଇ ଚିହ୍ନରେ ସୁବିତ ହଉଥିଲା ବ୍ରଜମଣ୍ଡଳ ତେଣୁ ଭଗବାନ ତାଙ୍କର ସାଙ୍ଗ ବାଳକମାନଙ୍କ ସହିତ ଗାଭୀ ଚାରଣ କରିଛନ୍ତି 15 ଭଗବତ୍ଗୀତା ଏଇ ସରି 15 ଅଧ୍ୟାୟରେ ଏଇ ସବୁ ବର୍ଣ୍ଣନା କରାଯାଇଛି ତେଣୁ ଏଇ ତାପରେ ଭଗବାନଙ୍କର ଅନେକ ଲୀଳା ରହିଛି ଆମେ ସଂକ୍ଷେପରେ ବର୍ଣ୍ଣନା କରୁଛେ ଗୋଟେ ଲୀଳା କହିବା ଯୋଉ କାଳିଆ ଦଳ ଲୀଳାଟି ଭଗବାନ ଯେତେବେଳେ ଦେଖୁଥିଲେ ସେ ଯମୁନାର ଗୋଟିଏ ରହିଛି ହ୍ରଦ ଭଳି ରହିଛି ଯୋଉ ହ୍ରଦଟି ବିଷାକ୍ତ ଜଳ ହେଇଯାଇଛି ଭଗବାନ ଚିନ୍ତା କଲେ ଏ ବିଷାକ୍ତ ଜଳକୁ କେମିତି ଶୋଧନ କରାଯିବ ଆମର ବର୍ତ୍ତମାନ ଗଙ୍ଗା ନଦୀକୁ ଶୋଧନ କରିବା ପାଇଁ ଚିନ୍ତା କରାଯାଉଛି ଜଣେ ଋଷି ସେଥିପାଇଁ ଉପବାସ ରହି ସେ ପ୍ରାଣ ତ୍ୟାଗ କରିଛନ୍ତି ମୃତ୍ୟୁବରଣ କରିଛନ୍ତି ଗଙ୍ଗାକୁ କେମିତି ଶୋଧନ କରାଯିବ କିନ୍ତୁ ଭଗବାନ ଯୋଉ କାଳିଆ ଯୋଉ ଯମୁନାର ଯୋଉ କାଳିଆ ହ୍ରଦ ରହିଛି ସେ ହ୍ରଦ ବିଷାକ୍ତ ହେଇଯାଇଥିଲା କାହିଁକି ନା କାଳିଆ ତା ଭିତରେ ଆଶ୍ରୟ ନେଇଥିଲା ତେଣୁ ଭଗବାନ ଚିନ୍ତା କଲେ କେମିତି ଏ ବିଷକୁ ମୁକ୍ତ କରାଯିବ ତେଣୁ ଭଗବାନ ଗୋଟେ ଦିନ ବଳରାମ ଯାଇନାହାନ୍ତି ସେ ତାଙ୍କ ସାଙ୍ଗ ବାଳକମାନଙ୍କ ସହିତ କାଭୀକୁ ନେଇ ଆସିଛନ୍ତି ଏବଂ ସେ ସେହି ସ୍ଥାନକୁ ଯାଉଛନ୍ତି ଏବଂ ତୁଷାର୍ତ୍ତ ଖରାଦିନରେ ଲୀଳାଟି ତୁଷାର୍ତ୍ତ ହେଇଯାଇଛନ୍ତି ତାଙ୍କ ସାଙ୍ଗ ବାଳକମାନେ ଏବଂ ଗାଭୀମାନେ ମଧ୍ୟ ତୁଷାର୍ତ୍ତ ହେଇଯାଇଛନ୍ତି ତେଣୁ ସେ ଯମୁନା ସେ ଯୋଉ କାଳିଆ ହ୍ରଦର ଜଳକୁ ପାନ କରିଦେଇଛନ୍ତି ଯଦିଓ ସେମାନେ ଜାଣନ୍ତି ବିଷାକ୍ତ କିନ୍ତୁ ଏତେ ତୃଷା ହେଇଛି ସେ ସହିପାରି ନାହାନ୍ତି ସେ ଜଳକୁ ପାନ କରି ସେ ମୃତ୍ୟୁବରଣ କରିଯାଇଛନ୍ତି ତେଣୁ ଭଗବାନ ତାଙ୍କର ପ୍ରେମ ଦୃଷ୍ଟିରେ ଯେତେବେଳେ ତାଙ୍କୁ ଖାଇଦେଇଛନ୍ତି ସେମାନେ ପୁଣି ଜୀବନଧାରଣ କରିଛନ୍ତି ତେଣୁ ଭଗବାନ ଚିନ୍ତା କରୁଛନ୍ତି ଆଜି ଏ କାଳିଆ ହ୍ରଦକୁ ଏଟା ବିଷମୁକ୍ତ କରିବେ ତେଣୁ ଭଗବାନ କଣ କଲେ ନା ସେଠି ଯୋଉ ରହିଛି ଗୋଟିଏ କଦମ୍ବ ବୃକ୍ଷ ସେଇ କଦମ୍ବ ବୃକ୍ଷର ଉପରକୁ ଆହରଣ କରି ବହୁତ ଉଚ୍ଚକୁ ଚାଲିଯାଇକରି ସେଠି ଲମ୍ଫ ପ୍ରଦାନ କରିଛନ୍ତି ତେଣୁ ଲମ୍ଫ ପ୍ରଦାନ କରି ଯେତେବେଳେ ସେ ସେଇ କାଳିଆ ହ୍ରଦରେ ପ୍ରବେଶ କରୁଛନ୍ତି ତାଙ୍କର ସୁନ୍ଦର ରୂପକୁ ଦେଖି କାଳିଆ ନା ସେଠି କଣ୍ୟ ସୁକୁମାର ଘନାବଗାତମ ଶିବସ୍ପୀତବସନଂ ସ୍ମିତସୁନ୍ଦରାଶ୍ୟମ କ୍ରୀଡନ୍ତମ ପ୍ରତିଭୟଂ କମଳୋଦରାଙ୍ଘ୍ରି ସନ୍ଧଶ୍ଚ ମର୍ମ ସୁରୁଷା ଭୁଜୟୋଚ୍ଛାଦ କାଳିଆ କଣ କରୁଛି ନା ଭଗବାନଙ୍କୁ ଦର୍ଶନ କରୁଛି ତାଙ୍କ ପ୍ରେକ୍ଷଣୀୟ ତାଙ୍କର ସୌନ୍ଦର୍ଯ୍ୟ ରହିଛି ଯୋଉ ଶରୀରର ସୌନ୍ଦର୍ଯ୍ୟ ଏ ଦେଖିବାର ଯୋଗ୍ୟ ଏ ଶରୀରର ସୌନ୍ଦର୍ଯ୍ୟ ତାଙ୍କ ପ୍ରେକ୍ଷଣୀୟ କିଭଳି ସୌନ୍ଦର୍ଯ୍ୟ ନା ସୁକୁମାର ଘନାଙ୍ଗ ଭାରତମ କୁମାର ବା ଭଳି ରହିଛନ୍ତି ବହୁତ ସୁନ୍ଦର ବହୁତ ସୁକୋମଳ ଶରୀର ତାଙ୍କର ଏବଂ ଘନାଙ୍ଗ ଭାରତମ ନୀଳବର୍ଣ୍ଣ ମେଘବର୍ଣ୍ଣରେ ଶୋଭିତ ହେଉଛନ୍ତି ତାଙ୍କ ଶରୀର ଏବଂ ଶିବର୍ଷ ଉପରୁ ତଳକୁ ଆସୁଛନ୍ତି ତେଣୁ କାଳିଆ ତଳେ ଦେଖୁଛି ଜଳ ଭିତରେ ରହି ଶିବର୍ଷ ତାଙ୍କର ବକ୍ଷଦେଶ ଦେଖୁଛି ପ୍ରଥମେ ତାଙ୍କର ମୁଖ ପ୍ରଥମେ ଦେଖୁଛି ତାପରେ ବକ୍ଷଦେଶ ଦେଖୁଛି ବକ୍ଷଦେଶରେ ଶିବର୍ଷ ଚିହ୍ନ ରହିଛି ଏବଂ वीतवसन वर्धान प्रसन्ति एवं स्मित सुंदर आश्रम बहुत सुंदर हस्य हसुसंति से विराट ह्रद रही जल सब विष जल किंतु भगवान कौन प्रतिक्रिया पड़ूनी कौन प्रतिक्रिया कौन से प्रभाव पड़ूनी भगवान से बहुत आनंद हसिक आलुक आस भर आस क्रीड़ा मन प्रति भय कौन भय ना अति भय भाव खेल हाथ गोड़ हल तल को सतरण कर आसल तरह भी अंतिम भ्री पाद देखते बहुत कोमल पाद पद्म रही सुंदर मध्य रखा तथा कार्य कौन कला संदस्य मर्मसु रुषा भुज तथा बहुत क्रोध प्रकाश कर मर्मदेश को दर्शन कर हजार पणा रही मुख्य पणा शहे एक पणा दर्शन कर भुजरे अंगरे कृष्ण को बांधि तेरे भगवान निश्चेष ही पड़ते भगवान गोटे लीला रही तेनालीन बलराम आस नेणु ब्रजरे कौन कौन ना बहुत उत्पाद होशोदा माँ रोहिणी माता एम सब चिंता करें कृष्ण को किसी असुविधा होगा ये उत्पाद भूमिकम्प इत्यादि विभिन्न प्रकार उत्पाद हो समस्त धाई आस भगवान जो बादशाह गाधी चारण कर पाद पद्म चिन्ह रही चिन्ह को देखिए मैंने आसिक काल्य रज पाठ पढ़ु कृष्ण को देखते कृष्ण ये काल्य रुजरे बंदी रही विश्लेष्ट रही भाविले मृत्युवरण करेंगे मृत्युवरण कर तेणु यशोदा नंद महाराज जो सब लाभ प्रदान करने चाहते काल्य दल कि भगवान बलराम जे कि कृष्ण प्रभाव जानते से हसिकी सब अटकौं कि मानवा प्रस्तुत नुहति भगवान देखिले निज गण से बहुत व्यतिरत होती क्रंदन करावी मान क्रंदन करक मान क्रंदन करोपी मान क्रंदन कर देखी अवस्था देखी भगवान लीला आरंभ कर भगवान कौन कले निज को मुक्त करजक विस्तार करुक्त होती कालिया को चारिपटे बुले बुल सब प्रकार हत बढ़े काल्य तेणु से समय भगवान काल्य फणा को धरी तर मस्तक फणा नृत्य कर भगवान से वर्णना कर भगवान अखिल नृत्य गुरु से होंगे अखिल नृत्य गुरु से काल्य फणारे नृत्य कर श्लोकटी मतलब नहीं बहुत सुंदर श्लोक अखिल नृत्य गुरु नो भगवान यदि से अखिल नृत्य गुरु से आदि गुरु वसुदेव सुतम बंदे कंस चाणु मर्दन देवकी परमानंदम कृष्ण बंदे जगत गुरु सबुते से गुरु तेणु ये जो रही कार्य हणारे से नृत्य कर नृत्य करने गोटे गोटे दरकार शरीर स्थान दरकार किंतु किंतु भगवान से जो नृत्य कर सब फणा फणा द्वारा कार्य चाहती भगवान दर्शन किंतु से फणारे भगवान पुणी से पाद को यह भाव नृत्य कर असंभव कार्य यह भगवान समस्त प्रकार जो छंद इत्यादि रही छंद को रक्षा कर भगवान नृत्य कर एवं देवता मैंने आसी श्री भगवान रूप दर्शन करते नृत्य करते मंदिर मानी बाद्य बादन करगवान भाव कार्य नृत्य कार्य मस्तक नृत्य करगवान जो गोटे पाद पकाउं कार्य गोटे फणारे जो कार्य भावी समग्र पृथ्वी भार मोर ये फणार रही भगवान बहुत देखा जा बहुत अल्प ओजन बाली किंतु समग्र पृथ्वी भार लगुच कार्य तेणु कार्य जो देखले कार्य पत्नी मान ये आय स्वामी बचे ना से भगवान स्मृति कर यज्ञ पत्नी मान सरी नाग पत्नी मान कहते कस्यान भाव अस्य नदेव विद्महे तवांग्रेणो स्पष्टाधिकार यद्वांछया श्रीललनाथ रक्तपो विहाय कामान सुचिरं कृतवता। तो समय आश्चर्य जाऊंगी भगवान प्रार्थना करसंगी हे प्रभु कस्यान भाव से न देव विद्महे आम जानपर आप भाव कि कृपा कौन मो कृपा कल ना तवांग रेणु स्पर्शाधिकार आप पादपद्म रेणु ये स्पर्श करार अधिकार कमी प्राप्त होगा ये बहुत पापी व्यक्ति अच्छी ये आम कौन पुण्य कार्य ना बहुत प्रकार पापकार्य कर ये कमी आपदपद्म रेणु प्राप्त होगापी स्पर्श होगापी अधिकार प्राप्त होगा जद बांछया श्री ललना चरत को जो पाद पद्म रेणु को प्राप्त होगा ललना लक्ष्मी देवी तपस्या कर वर्तमान जीवे वृंदावन बिल्लवन में श्री लक्ष्मी देवी तपस्या करहाय कामान सुचिरम धीत बता समस्त काम को त्याग कर लक्ष्मी देवी समस्त ऐश्वर्य रही पाखे समस्त ऐश्वर्य को त्याग कर वैराग्य भाव में श्री भगवान तपस्या भगवान प्रार्थना तपस्या कर तेरु भगवान कहते मोर पादपद्म कौन एत रही कौन कि मूल्य रही नृष्ठम न पारमेष्यम न सार्वभौम न रसाधिपत्यम न युग सिद्धि न पुनर्भव बांचती जत्पाद रज प्रपन्ना। हे प्रभु आपदपद्म कथ कौन कह पादपद्मर जो मूल्य रही जो महानता रही कौन कह जो मैंने से पादपद्म शरण जादरज प्रपन्ना जो मैंने शरण जाने नाकपृष्ठम स्वर्ग चाहती ना न पारनेष्यम ब्रह्मलोक चाहती ना न सार्वभौम पृथ्वीर आधिपत्य चाहती ना न रसाधिपत्यम रस रसाफल विभिन्न प्रकार ऐश्वर्य अच्छी चाहती ना न जोग सिद्धि जोग सिद्धि विभिन्न प्रकार अलौकिक सिद्धि रही अणिमा लणिमा इत्यादि से चाहती ना मुक्ति चाहती ना जो मैंने पादपद्म शरण जो मैंने पादपद्म प्राप्त कौन कह पादपद्म इतने मूल्यवान आम ये जानते आम स्वामी ये सब प्राप्त होगा योग्य है भगवान स्मृति कर भगवान कार्य को क्षमा देखते रमण देश पठे कारण से रमण देश से रोते कालीय गरुड़ सहित जो शत्रुता है कालीये कहीं काली ऋषि रोला बेले थे गरुड़ आसिक गोटे माउला बेले अन्न मैंने सब सौभर ऋषि को सब नवेदन कले गरुड़ रक्षा करने सौभर ऋषि एते सिद्धि प्राप्त होते जल भितर तपस्या करते बहुत हजार वर्ष धरिक तपस्या कर जल भितर कि मत्स्य मान रक्षा करने गरुड़ खाद्य हूँ मत्स्य कि सौभर कहले तुम्हें मत्स्य भक्षण कर तुम तुम मृत्युवरण कर तेणु गरुड़ जाती ना एक जाणी कालीय गरुड़ सहित शत्रुता आश्रय नहीं एवं समस्त जिते मत्स्य थे सब मृत्युवरण कले से जल टी विषय परिणत हो गला सहरी मैंने गरुड़ प्रति अपराध कले से पतन हो गला से जल आसी से जल रहा बेले से जो मीन दुज मीन संसर्ग देखी से जल आसी से निकट में थोड़ा मथुरार मंगा राजा थे कन्या को बहुत चाहिए कि मंगा राजा देखले सौभर ऋषि जे कि बहुत वृद्ध व्यक्ति शरीर जराजीन हो जाएगी तेनालीर कन्या कमी देवे चिंता करे आम स्वयं हम आप आसतु तेणु आम जो कन्या पसंद करेंगे आपहार करेंगे ये कहीं जब मना करदे अभिशाप देदेवे जो कि सौभर ऋषि जापारे प्रकृत में कौन पाई राजा मना कर जो पार्थक्य शरीर देखी चाहूना तेणु तर दिन से गोटे अपूर्व सुंदर युवक रूप धारण कर पहुंची गले तेणु राजा मानव देखिए आश्चर्य होगले सौभर ऋषि ये आप रूप हो जोग सिद्धि अच्छी तेणु मत गोटे कन्या प्रदान कर तेणु ମାନ୍ଦାତ ଋଷି କହିଲେ ମାନ୍ଦାତ ରାଜା କହିଲେ ଯେ ଆପଣ ଅନ୍ତପୁରକୁ ପ୍ରବେଶ କରି ଆପଣ ଯୋଉ କନ୍ୟା ପସନ୍ଦ ହେଉଛନ୍ତି ଆପଣ ନିଅନ୍ତୁ ବରଣ କରନ୍ତୁ। ତେଣୁ ମାନ୍ଦାତା ରାଜାଙ୍କର 50 କନ୍ୟା ସମସ୍ତେ ଚାହିଁଲେ ବିବାହ କରିବାକୁ ସବୁ ତେଣୁ ସମସ୍ତେ ସବୁ ଋଷି ସମସ୍ତଙ୍କୁ ବିବାହ କଲେ ଏବଂ ସମସ୍ତଙ୍କର ଗର୍ଭରୁ 100 ଲେଖା ସନ୍ତାନ ଦା ଦେଇଛନ୍ତି କରିଛନ୍ତି ସେ ଏମିତି ହେଇକିରି 5000 ସେ ପରିଣତ ହେଇଛନ୍ତି। ତାର ଗୋଟେ ଦିନ ସେ ଯେତେବେଳେ ଚିନ୍ତା କରୁଛନ୍ତି ମୁଁ ଭଗବାନଙ୍କୁ ଆରାଧନା କରୁଥିଲି କିନ୍ତୁ ମୋର ପୁଣି ପତନ ହେଇଗଲା ସେତେବେଳେ ସେ ପଶ୍ଚାତ୍ତାପ କରୁଥିବାରୁ ଗରୁଡ଼ ପ୍ରତି ଯେଉଁ ଅପରାଧ ସେ ମୁକ୍ତ ହେଇଛନ୍ତି। ତାପରେ ସେ ସବୁ ସଂସାର ତ୍ୟାଗ କରି ଜଙ୍ଗଲକୁ ଚାଲିଯାଇ ଭଗବାନଙ୍କୁ ଆରାଧନା କରିଛନ୍ତି ଏବଂ ତାଙ୍କର ପତ୍ନୀମାନେ ମଧ୍ୟ ତାଙ୍କର ତାଙ୍କର ଅନୁସରଣ କରିଛନ୍ତି ଏବଂ ସମସ୍ତେ ଭଗବତ ଧାମ ପ୍ରାପ୍ତ ହେଇଛନ୍ତି। ତେଣୁ ଏଇଭଳି ଭାବରେ ଅନେକ ବିଳା ଅଛି ଭଗବାନଙ୍କର। ଭଗବାନଙ୍କର ଏଇଭଳି ଲୀଳା ରହିଛି ଅପୂର୍ବ ଲୀଳା। ତେଣୁ ଗୋଟେ ଦିନ ଭଗବାନ କଣ କରୁଛନ୍ତି ପ୍ରଣମ୍ବ ଅସୁର ଆସି ପହଞ୍ଚିଯାଇଛି। ଭଗବାନ ଜାଣିପାରିଲେ ବଳରାମ ଜାଣିପାରିଲେ ପ୍ରଣମ୍ବ ଆସୁଛନ୍ତି ବୋଲି ତେଣୁ ସେ ଏଭଳି ଗୋଟେ ଖେଳ ଖେଳିଛନ୍ତି। ଦୁଇ ଦଳ ହେଇକିରି ଖେଳ ଖେଳିବାକୁ ଆରମ୍ଭ କରିଛନ୍ତି। ଯିଏ ହାରିବ ଯିଏ ଜିତିବ ତାଙ୍କୁ ପାଞ୍ଜରେ ନେଇକିରି ଗୋଟେ ସ୍ଥାନକୁ ଯିବେ। ତେଣୁ ଦଶମ ସ୍କନ୍ଧ 18 ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି ଉବାହ କୃଷ୍ଣ ଭଗବାନ ସୁଦାମାନ ପରାଜିତ ପ୍ରଣମ୍ବ ଭଦ୍ରସେନସ୍ତୁ ରୋହିଣୀ। ଏଇ ଗୋଟେ ଦିନ କ'ଣ ହେଇଛି ନା ଏଇ ଯୋଉ ଖେଳ ହେଉଛି ଗୋଟେ ଦଳରେ ରହିଛନ୍ତି କୃଷ୍ଣ ଏବଂ ଆଉ ଗୋଟେ ଦଳରେ ରହିଛନ୍ତି ବଳରାମ ଏବଂ ପ୍ରଣବ ମଧ୍ୟ ଆସି ସେ କୃଷ୍ଣଙ୍କ ଦଳରେ ସାମିଲ ହେଇଛନ୍ତି। ତେଣୁ କୃଷ୍ଣଙ୍କ ଦଳ ପରାଜିତ ହେଇଛନ୍ତି। ତେଣୁ ଭଗବାନ କୃଷ୍ଣ କ'ଣ କରୁଛନ୍ତି ନା ସୀତାଙ୍କୁ କାନ୍ଧରେ ଡାକି ଧୋଇକି ନେଉଛନ୍ତି କାନ୍ଧର ବୃକ୍ଷକୁ ନେଉଛନ୍ତି ଏବଂ ବୃଷଭ ଭଦ୍ରସେନ ବୃଷଭ ମଧ୍ୟ ପରାଜିତ ହେଇଛନ୍ତି। ସେ ଭଦ୍ରସେନକୁ କାନ୍ଧରେ ଡାକି ନେଉଛନ୍ତି ଏବଂ ପ୍ରଣମ୍ବ ରୋହିଣୀ ସୁତ ପ୍ରଣମ୍ବ ପ୍ରଣବାସୁର ରୋହିଣୀ ସୁତ ଭଗବାନ ବଳରାମଙ୍କୁ ନେଇକି କାନ୍ଧରେ ଯାଉଛନ୍ତି। ତେଣୁ ସେ ଚିନ୍ତା କରୁଛନ୍ତି ପ୍ରଣମ୍ବ ଯେ ବଳରାମ ହତ୍ୟା କରିବ ଭଗବାନ ବଳରାମ ଜାଣିଲେ ସେତେବେଳେ ଗୋଟିଏ ମୁଷ୍ଟି ପ୍ରହାର କରି ସେ ପ୍ରଣବକୁ ବଦ୍ଧ କରିଛନ୍ତି। ଏଭଳି ଭାବେ ଭଗବାନଙ୍କର ଅନେକ କ୍ରୀଡ଼ା ରହିଛି। ତେଣୁ ବିଭିନ୍ନ ଋତୁର ବର୍ଣ୍ଣନା ମଧ୍ୟ ରହିଛି। ଆମେ ଗୋଟିଏ କଥା କହିବା ବର୍ଷା ଋତୁର ବର୍ଣ୍ଣନାରେ ସୁଖଦେବ ଗୋସ୍ୱାମୀ ଭବିଷ୍ୟତବାଣୀ ଦେଇଛନ୍ତି ଯେ ନିଶାମୁଖୀ ସୁଖଦ୍ୟତା ତମସା ଭ୍ରାନ୍ତି ନ ଗ୍ରହା ଯଥା ପାପେନ ପାଶନ୍ତି ନ ବେଧା କଳୌଯୁଗେ। ଲୋକମାନେ କଳିଯୁଗରେ ପ୍ରକୃତ ଭେଦ ବିଷୟରେ ଜାଣିପାରିବେ ନାହିଁ। ଯେମିତି ବର୍ଷା ଦିନେ ଦୁର୍ଜୁଳା ପୋକଙ୍କର ବେଶୀ ପ୍ରାଦୁର୍ଭାବ ଥାଏ ତେଣୁ ଆକାଶରେ ମେଘ ରହିଯାଇଥାଏ ଦୁର୍ଜୁଳା ପୋକ ପ୍ରାଦୁ ସେତେବେଳେ ଚନ୍ଦ୍ର ବା ସୂର୍ଯ୍ୟଙ୍କର ପ୍ରଭାବ ନଥାଏ। ତେଣୁ ସେହିଭଳି ଭାବରେ କଳିଯୁଗରେ ଲୋକମାନେ ଭେଦ ବିଷୟରେ ଜାଣିପାରିବେ ନାହିଁ। ତେଣୁ ଯେଉଁମାନେ ପ୍ରକୃତରେ ଆମ ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ କହୁଛନ୍ତି ଯେମିତି ବର୍ଷା ଋତୁରେ ଥରେ ଥରେ ବାଦଲ ପରିଷ୍କାର ହେଇଯାଏ ମେଘ ପରିଷ୍କାର ଆକାଶ ଦେଖାଯାଏ ସେଭଳି ଭାବରେ କଳିଯୁଗରେ ଯଦି ଲୋକମାନେ ଜାଣିପାରିବେ ନାହିଁ ଭେଦ ବିଷୟରେ କିନ୍ତୁ ଏଇ ଯେଉଁ ଚୈତନ୍ୟ ମହାପ୍ରଭୁ ଆସିଛନ୍ତି ଚୈତନ୍ୟ ମହାପ୍ରଭୁଙ୍କର ଏଇ ଯେଉଁ ଆନ୍ଦୋଳନ ଚାଲିଛି ଏ ଆନ୍ଦୋଳନରେ ଯେଉଁମାନେ ଯୋଗ ଦେବେ ଏ ଆନ୍ଦୋଳନ ହେଉଛି ସୁବର୍ଣ୍ଣ ସୁବର୍ଣ୍ଣ ଯୁଗ ଆସି ପହଞ୍ଚିଛି। ତେଣୁ ଏହି ସୁବର୍ଣ୍ଣ ମହାପ୍ରଭୁଙ୍କର ଆନ୍ଦୋଳନ ଯେଉଁମାନେ ଯୋଗ ଦେବେ ସେମାନେ ଭେଦକୁ ଜାଣିପାରିବେ। ତେଣୁ ଏଇଭଳିଆ ବିଭିନ୍ନ ସବୁ ବର୍ଣ୍ଣନା କରି ଋତୁର ବର୍ଣ୍ଣନା କରି ବେଣୁ ଗୀତ ବିଷୟରେ ବର୍ଣ୍ଣନା କରୁଛନ୍ତି। ଭଗବାନ ଯେତେବେଳେ ଚାଲିଯାଉଛନ୍ତି ବଣକୁ ସେତେବେଳେ ଗୋପୀମାନେ ଭଗବାନଙ୍କ ଲୀଳାକୁ ସ୍ମରଣ କରୁଛନ୍ତି। ଗର୍ହା ପିଡ଼ ନଟବର ବପୁ କନ୍ନୈ କନ୍ନିକାର ବିପ୍ରଦବାସ କନକପୀଶ ଭୟନ୍ତୀ ଚମାଳା ରନ୍ଧ୍ରାମ ବେଣୁ ରଥ ସୁଦୟା ପୁରୟନ୍ ବୃନ୍ଦୈ ବୃନ୍ଦାରଣୀ ସୁଖରମଣ ପ୍ରାବିଶୀର୍ତ୍ତି। ଭଗବାନଙ୍କ ରୂପକୁ ଚିନ୍ତା କରୁଛନ୍ତି ମାନେ ସାଧାରଣ କିଭଳି ରୂପ ନା ବର୍ହା ପିଡ଼ ତାଙ୍କର ମସ୍ତକରେ ସେ ମୟୂରପୁଚ୍ଛ ଧାରଣ କରିଛନ୍ତି ଏବଂ ଯେତେବେଳେ ବଣକୁ ଯାଉଛନ୍ତି ନଟବର ବପୁ ନୃତ୍ୟ କରିକି ଯାଉଛନ୍ତି। କଥା ଗାନ ନାଟ୍ୟ ଗମନ ବି ଭଗବାନଙ୍କର ଗମନ ହେଉଛି ନାଟ୍ୟ ଭଗବାନ କଥା ହେଉଛି ଗାନ కొన్నరి కన్నికారం కొన్నరి కన్నికారం కుడు ధారణ పరిసంది విభుల భాష నగదు బాసం బసం ప్రధాన పరిసంది వస్త్ర పరిధాన పరిసంది వీత వస్త్ర పరిధాన పరిసంది తంకరు నీడ ప్రంబరి నీడ అంగరే నీడ శరీరే వీత వసన ఆకాశరే నీడ ఆకాశరే విజయ రైలే జోడి భావన సుందర పరిష్కార శోభా దేఖా జాయ శ్రీ వృంధావన భగవాన రూప సౌందర్య రహిచి ఏమో రంధ్రా దేహు వెహురాజు రంధ్రే ఇతరు భగవాన గీతగాన కోసంది ప్రతిదేవి తాంకర అధర సుధా ఢాళి దోసంది పూరన్ ప్రభు దై ఇవుడి భావన భగవాన బృందారణ్య ప్రవేశ కోసంది గావి గావి పాలన కోసంది వర్ష పాలన కోసంది ఇవుడి భావన బంశీ ధ్వని గాన కోసంది ప్రతిదేవి యావసంది ఏమో తాంకర సంగవాలక మనే తాంకర గీతి గీత తాంకర కీర్తి గాన కోసంది ତେଣୁ ଏଭଳି ଭାବରେ ବିଭିନ୍ନ ଲୀଳା ଭଗବାନଙ୍କ ରହୁଛି। ବିଶେଷ ଭାବରେ ଯେଉଁମାନେ ବୃନ୍ଦାବନରେ ଯୋଉ ରହିଛି ଯୋଉ ହରିଦାସ ରାଜ୍ୟ ଯୋଉ ଗୋବର୍ଦ୍ଧନ ରହିଛି, ଗୋବର୍ଦ୍ଧନ ମାଧ୍ୟମ ଆମେ ବର୍ଣ୍ଣନା କରିବା ପରେ ବର୍ଣ୍ଣନା କରାଯିବ, ଆଜି ବର୍ଣ୍ଣନା କରାଯିବ ଯେଉଁ ସେ କୁହାଉଛି ଯେତେ ଭଗବାନ ଭକ୍ତ ଅଛନ୍ତି ହନ୍ତାୟମ ହରିରବଳା ହରିଦାସ ରାଜ୍ୟ ହରିଦାସ କହିଲେ ଭାଗବତରେ ତିନି ଜଣ ହରିଦାସ କଥା କୁହାଯାଇଛି, ଜଣେ ହେଉଛନ୍ତି ଯୁଧିଷ୍ଠିର ମହାରାଜ, ଜଣେ ହେଉଛନ୍ତି ଉଦ୍ଧବ ଏବଂ ଜଣେ ହେଉଛନ୍ତି ଏଇ ଗୋବର୍ଦ୍ଧନ ପର୍ବତ। ତେଣୁ ଗୋପୀମାନେ କହୁଛନ୍ତି ସମସ୍ତ ହରିଦାସ ମଧ୍ୟ ଶ୍ରେଷ୍ଠ ହେଉଛନ୍ତି ଗୋବର୍ଦ୍ଧନ, କାହିଁକି ନା ଯଦି ରାମକୃଷ୍ଣ ଚରଣ ସ୍ପର୍ଶ ପ୍ରମାଦ ଭଗବାନ କୃଷ୍ଣ ଏବଂ ବଳରାମ ଏବଂ ତାଙ୍କ ସାଙ୍ଗ ବାଳକମାନେ ଯେତେବେଳେ ସେ ଗୋବର୍ଦ୍ଧନ ପର୍ବତ ଉପରେ ତାଙ୍କ ପାଦ ବିଚରଣ କରୁଛନ୍ତି ସେତେବେଳେ ସେ ସ୍ପର୍ଶ ପ୍ରମୋଦ ବହୁତ ଆନନ୍ଦ ଲାଭ କରୁଛନ୍ତି ଭଗବାନ ପାଦପଦ୍ମ ସ୍ପର୍ଶ କରି, ଏବଂ ଖାଲି ଯେ ନିଜେ ଆନନ୍ଦ ପ୍ରାପ୍ତ କରୁଛନ୍ତି ତାହା ନୁହଁ, ମାନନ୍ତ ନୋତି ଭଗବାନ ଏବଂ ତାଙ୍କ ବାଳକମାନଙ୍କୁ ସେ ମଧ୍ୟ ସମାନ ପ୍ରଦର୍ଶନ କରୁଛନ୍ତି। କିଭଳି ନା ସ୍ୱଭାବ ଓ ବଣ ତାଙ୍କର ଗାଭୀମାନଙ୍କ ସହିତ ମଧ୍ୟ ସମାନ ପ୍ରଦର୍ଶନ କରୁଛନ୍ତି। କିଭଳି ନା ପାନୀୟ ସୂର୍ଯ୍ୟ ବର୍ଷ କନ୍ଦର କନ୍ଦମୂଳେଇ ବିଭିନ୍ନ ପ୍ରକାର ପାନୀୟ ପ୍ରଦାନ କରୁଛନ୍ତି, ବିଭିନ୍ନ ପ୍ରକାର ଘାସ ଇତ୍ୟାଦି ପ୍ରଦାନ କରୁଛନ୍ତି, ବିଭିନ୍ନ ପ୍ରକାର କନ୍ଦ କନ୍ଦମୂଳ ଇତ୍ୟାଦି ପ୍ରଦାନ କରି ଭଗବାନଙ୍କୁ ଏବଂ ତାଙ୍କ ସାଙ୍ଗ ବାଳକମାନଙ୍କୁ ସମ୍ମାନିତ କରୁଛନ୍ତି। ଏଇଭଳିଆ ବୃନ୍ଦାବନର ଲୀଳା ସବୁ ଶୁଭାଶୁଭ ରହିଛି, ଏବଂ ଗୋବର୍ଦ୍ଧନର ଲୀଳା ଆଉ ଗୋଟେ ରହିଛି ଆମେ କହିବା। ତେଣୁ ଏଇଭଳି ଭାବରେ ଯେତେବେଳେ ଲୀଳା ଚାଲିଛି ଭଗବାନଙ୍କର, ଗୋପୀମାନେ ଭଗବାନଙ୍କୁ କୃଷ୍ଣଙ୍କୁ ନିଜର ପତି ରୂପେ ଚାହୁଁଛନ୍ତି, ପତି ରୂପରେ ପାଇବା ପାଇଁ, ତେଣୁ ସେ କାତ୍ୟାୟନ ବ୍ରତ କରୁଛନ୍ତି। ତେଣୁ ଗୋଟେ ଦିନ ସେମାନେ ଯୋଉ ଗୋଟିଏ ମାସ ଧରି ଏଇ କାତ୍ୟାୟନ ବ୍ରତ ପାଳନ କରିଛନ୍ତି, ସେମାନେ ସବୁଦିନେ ସକାଳୁ ସକାଳୁ ଭୋରୁ ଉଠି ଯମୁନା ନଦୀରେ ସ୍ନାନ କରି ସେଠି କାତ୍ୟାୟନୀ ଦେବୀଙ୍କର ପୂଜା କରନ୍ତି। କାତ୍ୟାୟନୀ ମହାମାୟେ ମହାଯୋଗେ ନଦୀଶ୍ୱରୀ ନନ୍ଦ ଗୋପା ସୁତଂ ଦେବୀ ପତି କୃତେ ନମଃ, ଏହି ମନ୍ତ୍ର ଜପ କରିକିରି ସେ କାତ୍ୟାୟନୀ ଦେବୀଙ୍କର ପୂଜା କରନ୍ତି, ଯେ ଏ ମା ଆମକୁ କୃପା କରନ୍ତୁ, ଯେ କୃଷ୍ଣ ଆମର ପତି ହୁଅନ୍ତୁ। ତେଣୁ ଭଗବାନ କିଛି ଜାଣନ୍ତି, ତେଣୁ ସେ କହୁଛନ୍ତି ଥରେ ସେ ଯୋଉ ଆସିବେ ଭଗବାନ ଯୋଉ ଚିରହରଣ କରିଥିଲେ ଭଗବାନ ତାଙ୍କର ବିମାନଙ୍କର ଯୋଉ ବସ୍ତ୍ରକୁ ହରଣ କରିଥିଲେ, ସେ ବସ୍ତ୍ର ହରଣ ଲୀଳା ବିଷୟରେ ବର୍ଣ୍ଣନା କରାଯାଉଛି। ଭଗବାନ ସେ ବସ୍ତ୍ର ହରଣ କରିଛନ୍ତି କାହିଁକି, ଆମର ଭକ୍ତିଧାନ ସେ ଭଗବାନ ମହାରାଜ କହନ୍ତି ଯେ ସ୍ୱାମୀ ନିକଟରେ ଜଣେ ସ୍ତ୍ରୀ ଉଲଭ ନେଇପାରେ, ତେଣୁ ଇଏ ତାର ପ୍ରତୀକ ଭଗବାନ ହେଉଛନ୍ତି ତାଙ୍କ ସ୍ୱାମୀ, ତେଣୁ ଭଗବାନ ତାଙ୍କ ବସ୍ତ୍ର ହରଣ କରିଥିଲେ। ତେଣୁ ଭଗବାନ କହୁଛନ୍ତି ତମେ ସବୁ ଆସି ତମର ଏ ବସ୍ତ୍ରକୁ ଗ୍ରହଣ କର, ସେମାନେ ଉଲଗ୍ନ ସ୍ନାନ କରୁଥିଲେ, ତେଣୁ ସେମାନେ ଯେତେବେଳେ ତାଙ୍କର ବସ୍ତ୍ରକୁ ଆଜି ଗ୍ରହଣ କରୁଛନ୍ତି, ସେଇ ସମୟରେ ଭଗବାନ କହୁଛନ୍ତି ଯେ ସଂକଳ୍ପ ଫିରିତ ସାଧ୍ୟ ଭଗବତୀନା କଲଚନ ମୟାବନ ହେଉଛି ସୋସୁ ସତ୍ୟମ ଭବତି ଭାରତ ସତ୍ୟମ ଭବତି ମରତି, ଆପଣ ଯୋଉ ତମମାନେ ଯୋଉ ସଂକଳ୍ପ ନେଇକିରି ଏଇ କାତ୍ୟାୟନ ପୂଜା କରିଛ, ମୁଁ ସେଟା ଜାଣେ ସଂକଳ୍ପ ବିଭିନ୍ନ ସାଧ୍ୟ ଭଗବତୀନା ମନର୍ଚ୍ଚନ ମତେ ଯୋଉ ଅର୍ଚ୍ଚନ କରିଛ କାତ୍ୟାୟନୀ ମାଧ୍ୟମରେ ମତେ ପତି ରୂପରେ ଚାହିଁବା ଚାହୁଁଥିଲ ପ୍ରାପ୍ତ ହେବା ପାଇଁ ଚାହୁଁଥିଲ, ତେଣୁ ମୟାନୁମୋଦିତ ମୁଁ ତାକୁ ଅନୁମୋଦନ କରୁଛି ସେ ସତ୍ୟ ହଉ। ତେଣୁ ଭଗବାନ ଦିନେ ଏଇ ଶରତ ପୂର୍ଣ୍ଣିମା ତିଥିରେ ଭଗବାନ ତାଙ୍କୁ ଯୋଉ ବଂଶୀ ଦ୍ୱାରା ଆହ୍ୱାନ କରିଛନ୍ତି, ଏହି ରାସ ଲୀଳା ବିଷୟ ବର୍ଣ୍ଣନା କରାଯାଇଛି। ଭଗବାନ ଯେତେବେଳେ ଗୋଟେ ସମୟ ରାତି ଅଧରେ ଏଇ ଶରତ ପୂର୍ଣ୍ଣିମା ତିଥିରେ ଯେଉଁ ବଂଶୀ ବାହାନ କରୁଛନ୍ତି, गोपीमाने सगळं उपदेश दिले, बिंदू पर्यंत फुले सुद्धा करी अशी भगवान पोहोचले। भगवान परीक्षा करी अपे कहते ଯେ ଏତେ ରାତିରେ ତମେ ଆସିକି ଏତେ ଘୋର ବନରେ ପ୍ରବେଶ କରିଛ, ଯଦି ତମେ ଚାହୁଁଛ ମୋର ଏଇ ବନର ସୌନ୍ଦର୍ଯ୍ୟ ଦେଖିବା ପାଇଁ ବୃନ୍ଦାବନ ସୌନ୍ଦର୍ଯ୍ୟ, ତାହେଲେ ବର୍ତ୍ତମାନ ଦେଖିକି ଚାଲିଯାଅ। ତମ ଘରେ ତମ ପତି ତମର ପୁତ୍ର ଏମାନେ ସବୁ ଅପେକ୍ଷା କରିଛନ୍ତି, ତମେ ତା କରି ଆସିବାଟା ଠିକ ନୁହଁ। ଏହିଭଳି କହିବାରୁ ଗୋପୀମାନେ ପୁଣି କୃଷ୍ଣଙ୍କୁ ବିଭିନ୍ନ ପ୍ରକାର ତାଙ୍କୁ ମଧ୍ୟ ତିରସ୍କାର କରିଛନ୍ତି ଗୋପୀମାନେ କୃଷ୍ଣଙ୍କୁ। ଏହା ଆମକୁ ଆହ୍ୱାନ କରି ବର୍ତ୍ତମାନ ଆମେ କହୁଛେ ଫେରିଯା ପାଇଁ, ତେଣୁ ଭଗବାନ ତାଙ୍କ କଥାକୁ ରକ୍ଷା କରି ତାଙ୍କ ସହିତ ରାସ ନୃତ୍ୟ କରିଛନ୍ତି। ରାସ ନୃତ୍ୟ କରିବା ସମୟରେ ଗୋପୀମାନଙ୍କର ଗର୍ବ ହେଇଛି, ଯେଉଁଥିପାଇଁ ଭଗବାନ ନିଜକୁ ଅନ୍ତର୍ଧାନ କରିନେଇଛନ୍ତି। ତେଣୁ ଗୋପୀମାନେ ଦେଖିଲେ ଯେତେବେଳେ କୃଷ୍ଣ ନାହାନ୍ତି, ସେତେବେଳେ ସେମାନେ ବ୍ୟାକୁଳରେ ଖୋଜି ବୁଲୁଛନ୍ତି କୁଆଡେ ଗଲେ କୃଷ୍ଣ। ତେଣୁ ଖୋଜି କରି ଯେତେବେଳେ ଯାଉଛନ୍ତି ଦେଖୁଛନ୍ତି ଯେ ଅନୟାନାଦିତ ନୂନଂ ଭଗବାନ ହରିଶ୍ୱର ଜନ୍ମ ବିହାୟ ଗୋବିନ୍ଦ ଜାମ ନୟ ଗ୍ରହ। ସୁଖଦେବ ଗୋସ୍ୱାମୀ ଯିଏକି ରାଧାରାଣୀଙ୍କର ସୁଖ, ସେ ରାଧାରାଣୀଙ୍କ ନାମ ନେଇନାହାନ୍ତି ଭାଗବତମରେ, କେତେଜଣ ରାଧାରାଣୀଙ୍କ ନାମ ନାହିଁ ଭାଗବତମରେ, କିନ୍ତୁ ରାଧାରାଣୀଙ୍କ ନାମ ଦଶମ ତିରିଶ ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ଅନ୍ୟ ରାଧାଙ୍କ ନୂନମ ଯିଏ ଅନନ୍ୟ ଭାବରେ ଆରାଧନା କରନ୍ତି ସେ ହେଉଛନ୍ତି ରାଧା, ଯିଏକି ଭଗବାନ ହରିଶ୍ୱର ଭଗବାନଙ୍କୁ ଯିଏକି ହରି ଯିଏକି ଈଶ୍ୱର ତାଙ୍କୁ ଜନ୍ମ ବିବାହ ଗୋବିନ୍ଦ ତାଙ୍କୁ ନେଇକି ଚାଲିଯାଇଥିଲେ ରାଜସ୍ୱରୀ ତ୍ୟାଗ କରିକି ଏକାକୀ ସ୍ଥାନ ଚାଲିଯାଇଥିଲେ। ତେଣୁ ଆଜି ସେ ରାଧାରାଣୀ ଦେଖୁଛନ୍ତି, ରାଧାରାଣୀ ତଳେ ପଡ଼ୁଛନ୍ତି। ତେଣୁ ଗୋପୀମାନେ ତାଙ୍କୁ ପୁଣି ତାଙ୍କୁ ପାଣି ଫାଣି ଦେଇ ତାଙ୍କୁ କରିଛନ୍ତି, ତାଙ୍କୁ ମୋଚର ଉଠିଛନ୍ତି। ତେଣୁ ସେ କହୁଛନ୍ତି, ରାଧାରାଣୀ କହୁଛନ୍ତି ଯେ ଯଦିଓ ଭଗବାନ ଆସିଥିଲେ କିନ୍ତୁ ମୁଁ ଯେତେବେଳେ କହିଲି ମୁଁ ଆଉ ଚାଲିପାରୁନି, ମୋତେ ଆପଣ କାନ୍ଧରେ ନେଇକି ଯାଆନ୍ତୁ, ଭଗବାନ ସେ ସମୟରେ ପୁଣି ଅନ୍ତର୍ଧାନ ହେଇଗଲେ। ତେଣୁ ଗୋପୀମାନେ ଏବଂ ରାଧାରାଣୀ ଭଗବାନ ଖୋଜି ବୁଲୁଛନ୍ତି। ଦଶମ ସ୍କନ୍ଦ ଏକତିରିଶ ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ଏଭଳି ଭାବରେ 19 ଶ୍ଳୋକରେ ଗୋପୀମାନେ ଏ ଭଗବାନ ପ୍ରତି ଗୋପୀ ଗୀତ ବୋଲି କୁହାଯାଉଛି। ଯୋଉ ବିକ୍ରମ ମହାତ୍ମା ବହୁତ ଆଚାର୍ଯ୍ୟମାନେ ବହୁତ ପ୍ରକାର ତାକୁ ବ୍ୟାଖ୍ୟା କରିଛନ୍ତି। ତେଣୁ ଆମେ ସଂକ୍ଷେପରେ କହିବା ଯେ ଭଗବାନଙ୍କ କଥା ହେଉଛି ଅମୃତ, ସେବ କଥା ଅମୃତ। ଆମେ ଯେଉଁ ତପ୍ତ ଜୀବନ ହେଉଛି ଜଗତରେ ସୀତାପରେ ଆମେ ଦଗ୍ଧୀଭୂତ ହେଉଛେ, କିନ୍ତୁ ଭଗବାନ କଥା ଶ୍ରବଣ କଲାମାନେ ସେ ଅମୃତ ଦ୍ୱାରା ଆମର ଏଇ ତପ୍ତଟା ଚାଲିଯାଉଛି, ଆମ ଶୀତଳଟା ପ୍ରାପ୍ତ ହେଉଛି। କବିଙ୍କ ରୀଡ଼ିତମ କର୍ମସା କହମ, ଏଇ ଭଗବାନଙ୍କର ଯେଉଁ କଥା ବିଭିନ୍ନ କବିମାନେ ବିଭିନ୍ନ ବିଦ୍ୱାନ ବ୍ୟକ୍ତିମାନେ ଏ ରଚନା କରିଛନ୍ତି, ବିଭିନ୍ନ ଶାସ୍ତ୍ରରେ ତାଙ୍କ ସ୍ତୁତି ସବୁ ରହିଛି। ଏବଂ କର୍ମସା କହମ, ସମସ୍ତ ପାପକୁ ଆମର ମୁକ୍ତ କରିବ ଭଗବାନଙ୍କ କଥା। କର୍ମସା କହମ ଶ୍ରବଣ ମଙ୍ଗଳ, କେବଳ ଶ୍ରବଣ କଲା ମାତ୍ରେ ଆମେ ମଙ୍ଗଳତା ପ୍ରାପ୍ତ ହେବା, ଶ୍ରୀମଦ ଆଗତମ ସବୁକିଛି ଐଶ୍ୱର୍ଯ୍ୟ ମଧ୍ୟ ପ୍ରାପ୍ତ ହେବା। ଭୂମି ଗୁଣନ୍ତି ଯେ ଏ ଭୌତିକ ଜଗତରେ ଯେ ଭଗବାନଙ୍କର ଗୁଣଗାନ କରନ୍ତି ସେ ଭୂମି ବା ଜନା, ସେମାନେ ହେଉଛି ପ୍ରକୃତିରେ ଶ୍ରେଷ୍ଠ ଦାନୀ। ଆମେ ଯେଉଁ କହୁଥିଲେ ଆମର ମହାପ୍ରଭୁ ସେଟା କହିଛନ୍ତି ଯେ ଆମେ ପର ଉପକାର କରିବା କଥା, ଶ୍ରେଷ୍ଠ ଦାନୀ କିଏ ନା ଯିଏ ଭଗବାନ କଥା ପ୍ରଚାର କରନ୍ତି। ଭଗବତ ଗୀତା 18 ଅଧ୍ୟାୟରେ ଭଗବାନ ସେଟା କହୁଛନ୍ତି, ଯା ଇଦମ୍ ପରମ ଗୁହ୍ୟନ୍ ଭକ୍ତେଶ୍ୱର ବିଲାସତି ଭକ୍ତି ନାହିଁ ପରମ କୃତ୍ୱା ମାମ ଦଶ୍ୟ ପ୍ରଶଂସ ନା ତସ୍ମାତ୍ ମନୁଷ୍ୟେଷୁ କଶ୍ଚିନ୍ ମେ ପ୍ରିୟ କୃତମ ଭବିତା ନଥିମେ ତସ୍ମାତ୍ ଅନ୍ୟ ପ୍ରିୟତର ଭୂଇ। ଭଗବାନଙ୍କର ଯେଉଁ ଏଇ ବୌଦ୍ଧ ଭଗବତ ଗୀତାରେ ଯେଉଁ ବିଭିନ୍ନ ଜ୍ଞାନ ଦେଇ ପ୍ରଦାନ କରିଛନ୍ତି, ବିଶେଷ ଭାବରେ ଯୋଉ ବୃହତ୍ତମ ଜ୍ଞାନ ଏଇ ଭକ୍ତିକୁ ଯିଏ ପ୍ରଚାର କରନ୍ତି ଭଗବାନ କହୁଛନ୍ତି ତାଙ୍କଠାରୁ ମୋର କିଏ ଅଧିକ ପ୍ରିୟ ନୁହନ୍ତି। ତେଣୁ ଗୋପୀମାନେ ମଧ୍ୟ କହୁଛନ୍ତି ସେମାନେ ହେଉଛନ୍ତି ଶ୍ରେଷ୍ଠ ଦାନୀ। ତେଣୁ ଏଇଭଳି ଭାବରେ ଏଇ ଯୋଉ ଚଳେ ଗୋପୀମାନେ ଏଇ ଗୀତ ଗାନ କରିକି ସେଠାରେ ଖୁଜୁଛନ୍ତି ଭଗବାନଙ୍କୁ, ଭଗବାନ ସେଠି ଆବିର୍ଭାବ ହେଇଯାଇଛନ୍ତି। ତା ସା ମାବର ପିଉଛୌରୀ ସ୍ମରମାନ ମୁଖାମ୍ବଜ ପୀତାମ୍ବର ଦାସ୍ବି ସାକ୍ଷାତ ମନ୍ମଥ ମନ୍ମଥ। ଭଗବାନ ସବୁଠାରେ ଅଛନ୍ତି, ପୁଣି ସେ କୋଉଠି ନାହାନ୍ତି। ତାଙ୍କର ଭକ୍ତ ଯେତେବେଳେ ଆକୁଳ ଭାବେ ପ୍ରାର୍ଥନା କରେ କରନ୍ତି ସେତେବେଳେ ଭଗବାନ ଉପସ୍ଥିତ ଯାଆନ୍ତି। ତେଣୁ ତାସାମ ସେମାନଙ୍କ ଭିତରେ ଭଗବାନ ସୌରୀ, ଭଗବାନ ସୌରୀ କଣ କରୁଛନ୍ତି ନା ସ୍ମୟମାନ ମୁଖ ସ୍ମୟମାନ କରି ସ୍ମିତହାସ୍ୟ କରି ତାଙ୍କର ମୁଖପଦ୍ମରେ ସ୍ମିତହାସ୍ୟ ଖେଳାଇକିରି ପିତାମ୍ବର ଧାରଣ କରିଛନ୍ତି ଏବଂ ସାଗ୍ଭି ବନମାଳ ଧାରଣ କରିଛନ୍ତି। ସାକ୍ଷାତ ମନ୍ମଥ ମନ୍ମଥ ତାଙ୍କ ମଧ୍ୟରେ ଆବିର୍ଭାବ ହେଇଯାଇଛନ୍ତି, ଯିଏକି ମନ୍ମଥ ମନ୍ମଥ କାମଦେବଙ୍କର ମଧ୍ୟ ଭୋଗ ପ୍ରଦାନ କରନ୍ତି। ଶ୍ରୀ ଭଗବାନ ମନ୍ମଥ ମନ୍ମଥ ଆବିର୍ଭାବ ହେଇଯାଇଛନ୍ତି। ତେଣୁ ଆମେ ବହୁତ ସଂକ୍ଷେପରେ ବର୍ଣ୍ଣନା କରୁଛେ। ତେଣୁ କୁହାଯାଇଛି ଭଗବାନ ଯେଭଳି ଆସି ପହଞ୍ଚିଗଲେ ତାପରେ ସେମାନେ ପୁଣି ରାସ ନୃତ୍ୟ ଆରମ୍ଭ କରିଛନ୍ତି। ଏଇ ରାସ ନୃତ୍ୟ ଯଦିଓ ଗୋଟିଏ ରାତ୍ରିରେ ରାସ ନୃତ୍ୟ ହେଇଛି, କିନ୍ତୁ ତଥାପି ରାସୋତ୍ସବ ସମ୍ପ୍ରଭୁତେ ଗୋପୀ ମଣ୍ଡଳ ମଣ୍ଡିତ ହଁ ଭଗବାନ ଏଠି ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ଯେ ଭଗବାନ କହୁଛନ୍ତି ଗୋପୀମାନେ ଯେହେତୁ ବହୁତ ତାଙ୍କ ପ୍ରତି କ୍ରୋଧ ପ୍ରକାଶ କରିଛନ୍ତି, ଅଭିମାନ କରିଛନ୍ତି, ତେଣୁ ଭଗବାନ କହୁଛନ୍ତି ଯେ ନ ପାର ଏହଂ ନିରବଧ୍ୟ ସଂଯୁଦା ସ୍ୱସାଦ କୃତ୍ୟଂ ବିବୁଧା ଉଷା ବିବହ ଯା ମା ଭଜନ ଦୁର୍ଜନ କେହ ଶୃଙ୍ଖଳା ସମୃଷ୍ୟ ତତ୍ଵ ବିରାଟ କାବ୍ୟ। ଭଗବାନ ଯଦିଓ ପ୍ରତିଜ୍ଞା କରିଥିଲେ ଭଗବତ ଗୀତାରେ ଯେ ଯଥାମାନ ପ୍ରବୃତ୍ତେ ତାଙ୍କୁ ତଥେବ ଭଜାମି ହଁ, ଯେ ଯେଉଁଭଳି ଭାବରେ ଭଗବାନଙ୍କର ଶରଣରେ ଯିବେ ଭଗବାନ ତାଙ୍କର କାମନା ପୂରଣ କରିବେ। କିନ୍ତୁ ଗୋପୀମାନଙ୍କର ତ କୌଣସି କାମନା ନାହିଁ, କଣ ପୂରଣ କରିବେ ସେମାନଙ୍କର? ତେଣୁ ଭଗବାନ କହୁଛନ୍ତି ମୁଁ ତମ ପାଖରେ ଋଣୀ ରହିଗଲି। ତେଣୁ ତାପରେ ସେମାନେ ରାସନୃତ୍ୟ କରିଛନ୍ତି। ବ୍ରହ୍ମରାତ୍ର ସମ୍ପ୍ରଭୁତି ବୋଲି କୁହାଯାଇଛି, ଗୋଟିଏ ରାତ୍ରିରେ ବ୍ରହ୍ମାଣ୍ଡ ଗୋଟିଏ ରାତ୍ରି ବିତି ଯାଇଛି। ବ୍ରହ୍ମରାତ୍ର ସମ୍ପ୍ରଭୁତି ଗୋପୀ ମଣ୍ଡଳ ମଣ୍ଡିତ। ତେଣୁ ଯଦିଓ ସେମାନେ ଚାହୁଁନଥିଲେ ଏ ନୃତ୍ୟ ବନ୍ଦ କରିବା ପାଇଁ, ରାସ ନୃତ୍ୟ ବନ୍ଦ କରିବା ପାଇଁ, କିନ୍ତୁ ଭଗବାନ ସେମାନେ ନ ଚାହିଁଲେ ମଧ୍ୟ ତାଙ୍କୁ ବନ୍ଦ କରି ତାଙ୍କୁ ସବୁ ଲୋକ ପ୍ରେରଣ କରିଛନ୍ତି। ତେଣୁ ଏ ଯୋଉ ରାସ ଲୀଳା, ଏ ଲୀଳାଙ୍କ ତତ୍ତ୍ୱ ବୁଝିବା କେତେ ସହଜ ନୁହଁ, ରାସ ଲୀଳାଙ୍କ ତତ୍ତ୍ୱ। ତେଣୁ ସେଠି ଯୋଉ ମୁନି ଋଷିମାନେ ଥିଲେ, 60,000 ମୁନି ଋଷି, ସମସ୍ତଙ୍କର ସନ୍ଦେହ ହଉଛି ଭଗବାନ କାହିଁକି ଏଭଳି ଲୀଳା କରୁଛନ୍ତି। ତେଣୁ ପରୀକ୍ଷିତ ମହାରାଜ ତାଙ୍କର ସବୁ ସନ୍ଦେହକୁ ଲକ୍ଷ୍ୟ କରି ସେ କହୁଛନ୍ତି ସଂସ୍ଥାପନାୟ ଧର୍ମସ୍ୟ ପ୍ରସମାୟତରସ୍ୟ ଚ ଅବତୀର୍ଣ୍ଣ ହି ଭଗବାନ ଅଂଶୀନ ଜଗଦୀଶ୍ୱର ସକଥମ ଧର୍ମ ସେତୁନା ବକ୍ତା କର୍ତ୍ତା ବିରକ୍ତିତା ପ୍ରତିମମ ଆଚାର ବ୍ରହ୍ମ ପର ଦ୍ୱାରା ବିମର୍ଶ। ଭଗବାନ ତ ସେ ହେଉଛନ୍ତି ଧର୍ମ ସ୍ଥାପନ କରନ୍ତି, ସେ କାହିଁକି ଏଭଳି ଅଧର୍ମ କାର୍ଯ୍ୟ କଲେ? ପରଦ୍ୱାରା ପରସ୍ତ୍ରୀମାନଙ୍କ ସହିତ କାହିଁକି ନୃତ୍ୟ କଲେ? ତେଣୁ ଆତ୍ମକାମ ଯଦି ତ ଆତ୍ମକାମ ସେ ନିଜେ ନିଜ ଦ୍ୱାରା ଆନନ୍ଦ ପ୍ରାପ୍ତ ହୁଅନ୍ତି, ତେଣୁ ଏଭଳି ନିନ୍ଦନୀୟ କାର୍ଯ୍ୟ କାହିଁକି କଲେ? କୃତବାନ ପାଇଁ ଯିବି ସେତମ। ତେଣୁ ଏଇସବୁ ମୋର ସନ୍ଦେହ ସବୁ ରହିଛି। ଏତନ୍ ଶବ୍ଦ ବ୍ୟବହାର କରିବାର ଉଦ୍ଦେଶ୍ୟ ହେଉଛି ଖାଲି ତାଙ୍କର ସନ୍ଦେହ ନୁହଁ, ପ୍ରକୃତରେ ତାଙ୍କର ସନ୍ଦେହ ନୁହଁ, ସମସ୍ତଙ୍କର ଯେଉଁମାନେ ଏତେ ଉନ୍ନତ ସ୍ଥିତି ନଥିଲା ତାଙ୍କର ସବୁ ସନ୍ଦେହ ରହିଛି। ତେଣୁ ଏ ସନ୍ଦେହକୁ ଦୂର କରନ୍ତୁ। ଆପଣ ସୁବ୍ରତ, ଆପଣ ବ୍ରହ୍ମଚାରୀ ବ୍ରତ ଧାରଣ କରିଛନ୍ତି, କିନ୍ତୁ ଭଗବାନଙ୍କର ଏଇ ଯେଉଁ ଲୀଳା ଗୋପୀମାନଙ୍କ ସହିତ ଏ ଲୀଳାକୁ ଆଜି ସୁନ୍ଦର ଭାବରେ ବର୍ଣ୍ଣନା କଲେ, ତେଣୁ ଆଉ କଣ ଏସବୁ କାହିଁକି ଏଭଳି ଭଗବାନ କଲେ, ନିନ୍ଦନୀୟ କାର୍ଯ୍ୟ କାହିଁ କଲେ? ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ପ୍ରକୃତରେ ଭଗବାନ ଲୀଳାକୁ ତମେ ଜାଣିପାରିବ ନାହିଁ, ବୁଝିପାରିବ ନାହିଁ। ଧର୍ମ ବ୍ୟତିକ୍ରମ ଦୃଷ୍ଟ ଈଶ୍ୱରାଣ ସାହସ ଭଗବାନ ଆମେ ଦେଖିବା ଧର୍ମ ବ୍ୟତୀତ ରହିଛି, କିନ୍ତୁ ସେମାନେ ଈଶ୍ୱର ତାଙ୍କ ଶକ୍ତି ରହିଛି। ଯେମିତି ଅଗ୍ନି ସର୍ବଭୂତ ଯଥା, ଯେମିତି ତେଜିଆସା ନ ଦୋଷାୟ, ତେଜିଆସା ମାନଙ୍କର ତେଜିଆ ବ୍ୟକ୍ତିଙ୍କର କୌଣସି ଦୋଷ ନାହିଁ, ଯେଭଳି ଅଗ୍ନି ସବୁକିଛିକୁ ଭକ୍ଷଣ କରିପାରେ। ତେଣୁ ଭଗବାନଙ୍କ ଏ ଯେଉଁ ଲୀଳା, ଏ ଲୀଳା କରିବାର ଉଦ୍ଦେଶ୍ୟ ହେଉଛି କଣ ନା, ଭିତ୍ରିକୋ ବ୍ରଜବଧବୀ ଇଦାଞ୍ଚ ବିଷ୍ଣୁ ଶ୍ରଦ୍ଧା ମିତ ଅନୁଶୁଣିଆ ତଥବର୍ଣ୍ଣ ଏଜ ଭକ୍ତି ପରାମ ଭଗବତୀ ପ୍ରତିଲଭ୍ୟ କାମ ରୁଦ୍ରୋଗ ଆସୁ ଅପରିଣତି ଚିରେଣ ଧୀର। ଭଗବାନଙ୍କର ଯେଉଁ ବିକ୍ରୀତ ରଜବଧବୀ ଇଦାଞ୍ଚ ବିଷ୍ଣୁ, ଭଗବାନ କୃଷ୍ଣ ଯଦିଓ ଏ ରାସଲୀଳା କରିଥିଲେ, କିନ୍ତୁ ସୁଖଦେବ କହିଛନ୍ତି ବିଷ୍ଣୁ କହିବାର ଉଦ୍ଦେଶ୍ୟ ହେଉଛି କଣ ନା, ଭଗବାନ ନିଜକୁ ବିସ୍ତାର କରିଥିଲେ। ଆମେ ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କ ଭାଷାରେ କହୁଛନ୍ତି 300 କୋଟି ଗୋପୀ ଥିଲେ ସେଠି, ଆମେ ଚିନ୍ତା କରିପାରିବା ନାହିଁ। ଭଗବାନ ନିଜକୁ ବିସ୍ତାର କରିଛନ୍ତି, 2 ଜଣ ଗୋପୀଙ୍କ ମଧ୍ୟରେ ଜଣେ ହିସାବରେ ସେଠି ନିଜକୁ ବିସ୍ତାର କରି ଏ ଲୀଳା କରିଛନ୍ତି। ଭଗବାନ ତାଙ୍କ ବଧୁବଧୁମାନଙ୍କ ସହିତ ଯୋଉ ଲୀଳା କରିଥିଲେ, ଏଟା ଶ୍ରଦ୍ଧା ସହିତ ପରମ୍ପରାରେ ଯେଉଁ କଥାକୁ ଯିଏ ଶ୍ରବଣ କରିବେ ତା କୀର୍ତ୍ତନ କରିବେ, ତାଙ୍କର ଭକ୍ତି ଭଗବାନ ପ୍ରତି ଭକ୍ତି ଲାଭ ହବ, ଭକ୍ତି ପରାମ ଭଗବତୀ ତାଙ୍କ ହୃଦୟରେ ଯୋଉ କାମ ରୋଗ ରହିଛି ସେ କାମ ରୋଗ ଦୂର ହେଇଯିବ, ବା ଚିରେଣ ଖୁବ୍ ଶୀଘ୍ର ଦୂର ହେଇଯିବ, ଏବଂ ସେ ଧୀର ବ୍ୟକ୍ତିରେ ପରିଣତ ହେଇଯିବେ। ଯୋଉ ଧୀର ବ୍ୟକ୍ତି ଯିଏକି ଭଗବତ ଗୀତାରେ ଭଗବାନ କହିଛନ୍ତି ଧୀର ସ୍ତ୍ରର ମୂଲ୍ୟଟି ତଥା ଦେହାନ୍ତରକୁ ଦୂର, ମୃତ୍ୟୁ ସମୟରେ ଧୀର ବ୍ୟକ୍ତିମାନେ ବିଚଳିତ ହୁଅନ୍ତି ନାହିଁ, ସେଇ ଧୀର ସ୍ତର ଭାବେ ପ୍ରାପ୍ତ ହବା, ଏଇଭଳି ଭାବେ ଭଗବାନଙ୍କ ଲୀଳା ସବୁ ରହିଛି। ଆଜିର ଅବସର ବହୁତ ଲୀଳା ମୁଁ ଛାଡ଼ି ଦେଇଛି। ଭଗବାନଙ୍କର ଯୋଉ ବ୍ରାହ୍ମଣ ପତ୍ନୀମାନେ ଯଜ୍ଞ କରୁଥିଲା ବେଳେ ଭଗବାନ ଯାଇଥିଲେ, ତାଙ୍କ ଖାଦ୍ୟ ମାଗିବା ପାଇଁ ଯାଇଥିଲେ ଭଗବାନଙ୍କର ତାଙ୍କ ବାଳକମାନେ, କିନ୍ତୁ ସେମାନେ ଦେଇନଥିଲେ, କିନ୍ତୁ ତାଙ୍କ ବ୍ରାହ୍ମଣ ପତ୍ନୀମାନେ ଯେଉଁ ଜାଣିଲେ ଭଗବାନ ଏଇଠି ଅଛନ୍ତି, ତେଣୁ ସେ ଆସି ତାଙ୍କୁ ଖାଦ୍ୟ ପ୍ରଦାନ କରିଛନ୍ତି, ଏବଂ ତାପରେ ଭଗବାନ ଏଇ ଗୋବର୍ଦ୍ଧନ ଧାରଣ କରିଛନ୍ତି। ଭଗବାନ 7 ବର୍ଷର ବାଳକ ଥିଲାବେଳେ ସେଇ 7 କୋଷର ଗୋବର୍ଦ୍ଧନକୁ 7 ଦିନ ଧରି ଧାରଣ କରିଥିଲେ। ସେ ଲୀଳା ଟିକେ ରହିଗଲେ, କାରଣ ଆମର କମ୍ ସମୟ ଅଛି, ଆମେ ସବୁ କଭର କରିପାରିବା ନାହିଁ। ତେଣୁ ଏଇଭଳି ଭାବରେ ଭଗବାନଙ୍କ ଲୀଳା 11 ବର୍ଷ କାଳ ଚାଲିଛି। ତେଣୁ ନାରଦମୁନି ଚିନ୍ତା କରୁଛନ୍ତି, ଦେବତାମାନେ ବ୍ୟସ୍ତ ହୋଇଗଲେଣି ଯେ ଭଗବାନ କେବେ ହତ୍ୟା କରିବେ କଂସକୁ। ତ ନାରଦମୁନି ପ୍ରେରଣ କରିଛନ୍ତି, ନାରଦମୁନି ଆସି କଂସକୁ କହିଛନ୍ତି ଯେ ବୃନ୍ଦାବନରେ ଯେଉଁ କୃଷ୍ଣ ରହିଛନ୍ତି, ସିଏ ହେଉଛି ପ୍ରକୃତରେ ବସୁଦେବଙ୍କ ପୁତ୍ର, ଦେବକୁଙ୍କର ପୁତ୍ର, ସେ ତାଙ୍କୁ ନେଇ ସେଠି ଛାଡ଼ି ଦେଇ ଆସିଥିଲେ। ତେଣୁ ଏକଥା ଯେତେବେଳେ ଶୁଣିଲେ କଂସ ବସୁଦେବଙ୍କୁ ହତ୍ୟା କରିବାକୁ ଉଦିତ ହେଲେ, ଉଚିତ ହେଲେ, କିନ୍ତୁ ନାରଦମୁନି କହିଲେ ନା ନା, ତମେ ଯଦି ବସୁଦେବଙ୍କୁ ହତ୍ୟା କରିଦେବ ତାହେଲେ କୃଷ୍ଣ କୁମାର ଚାଲିଯିବେ, ତାକୁ ପାଇପାରିବ ନାହିଁ। ତେଣୁ ତମେ କୃଷ୍ଣ ଏବଂ ବଳରାମଙ୍କୁ କୌଣସି ବ୍ୟବସ୍ଥା କରି ଏଠିକୁ ଆଣ, ଏ ମଥୁରାକୁ ଆଣ, ଏଇଠି ତମେ ତାକୁ ହତ୍ୟା କରିପାରିବ। ଏଇଭଳି ଭାବେ ବିଭିନ୍ନ ଉପଦେଶ ଦେଇ ଚାଲିଯାଇଛନ୍ତି ନାରଦମୁନି। ତେଣୁ କଂସ ଆକ୍ରୁଡ ପ୍ରେରଣ କରିଛନ୍ତି, କହୁଛନ୍ତି ଏ ଆକ୍ରୁଡ ତମେ ମୋର ମିତ୍ର, ତମର ଯଦୁବଂଶୀ ମାନେ ବିଷ୍ଣୁବଂଶୀ ମାନେ କିଏ କୁଆଡେ ଚାଲିଯାଇଛନ୍ତି, କିନ୍ତୁ ତମେ ମୋ ପାଖରେ ରହି ମୋତେ ସାହାଯ୍ୟ କରିଛ, ତେଣୁ ମୋର ଗୋଟେ ଉପକାର କର, କଣ ନା, ତମେ ବୃନ୍ଦାବନ ଯାଇ କୃଷ୍ଣ ବଳରାମଙ୍କୁ ଏ ଗୋଟେ ସୁନ୍ଦର ରଥ, ସ୍ୱର୍ଣ୍ଣରେ ନିର୍ମିତ ରଥକୁ ସେ କରିଛନ୍ତି, ନୂତନ ଥର ସେଟାକୁ ବ୍ୟବହାର କରିନଥିଲେ କଂସ, ଭଗବାନଙ୍କ ଇଚ୍ଛାରେ ଏଇଭଳି ଭାବରେ ହେଇଛି। ତମେ ଏଇ ରଥଟିକୁ ନେଇକିରି ଯେତେବେଳେ ଯିବ, କୃଷ୍ଣ ବଳରାମ ଏ ସୁନ୍ଦର ରଥକୁ ଦେଖି ଆକର୍ଷଣ ହେଇକି ଆସିବେ, ତାଙ୍କୁ କହିବ ମଥୁରାରେ ଏଇଭଳି ଭାବରେ ଧନୁଯାତ୍ରା ହେଉଛି, ତମେ ଆସିବ ବୁଲାବୁଲି କରିବ, ବହୁତ କଥା ଏଠି ଆସି ଦେଖିବ, ଏସବୁ କହି ଅକୁରକୁ ଯେତେବେଳେ ପ୍ରେରଣ କରିଛନ୍ତି। ଅକୁର ଚିନ୍ତା କରୁଛନ୍ତି, ସେ କହୁଛନ୍ତି କଣ କଂସ କହିଦେଇଛନ୍ତି, ଆଣିବାର ଉଦ୍ଦେଶ୍ୟ କାହିଁକି ଆଣିବ ନା, ମୁଁ ତାଙ୍କୁ ହତ୍ୟା କରିବି, ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରି ହତ୍ୟା କରିବି। ତେଣୁ ଆପଣ ଠିକ ଅଛି, ରାଜମନି ସୀତ ସଭ୍ୟ ସ୍ୱାଗତ ମଧ୍ୟ ସିଦ୍ଧ ସିଦ୍ଧ ସମପୂଜା ଦୈବଙ୍ଗୀ ପ୍ରସାଦନ। ହେ ରାଜନ, ଆପଣଙ୍କ ଯୋଉ ବହୁତ ପ୍ରକାର ଅଭିପ୍ରାୟ ରହିଛି, ଅଭିସନ୍ଧି ରହିଛି, ଏଟା ବହୁତ ସୁନ୍ଦର, ତମର ପାପକୁ କ୍ଷାଳନ କରିବା ପାଇଁ ସବୁ ଏଇ ପ୍ରକାର ବ୍ୟବସ୍ଥା କରିଛ, ତେଣୁ ମୃତ୍ୟୁକୁ ଏଡ଼ାଇବା ପାଇଁ ବ୍ୟବସ୍ଥା କରିଛ, କିନ୍ତୁ ଯେଉଁମାନେ ସିଦ୍ଧି ଅସିଦ୍ଧିରେ ସମଭାବ ପ୍ରାପ୍ତ ହୁଅନ୍ତି, କାରଣ ସବୁକିଛି ଦେବତାମାନଙ୍କ ଦ୍ୱାରା ହିଁ ଫଳ ସାଧନ, ଆମେ ଫଳପ୍ରାପ୍ତ ହେଉଛେ, ଭଗବାନଙ୍କ ଦ୍ୱାରା ଆମେ ଫଳପ୍ରାପ୍ତ ହେବା, ଆମ ନିଜ ଇଚ୍ଛା ଅନୁସାରେ ଆମେ ଫଳପ୍ରାପ୍ତ ହେଇପାରିବା ନାହିଁ, ଏତେ ପ୍ଲାନ୍ ପ୍ରୋଜେକ୍ଟ କଲେ ମଧ୍ୟ ଆମେ ଫଳପ୍ରାପ୍ତ ହେଇପାରିବା ନାହିଁ। ଏଇଭଳି କହି ଅକ୍ରୁଡ ଆସିଛନ୍ତି, ବୃନ୍ଦାବନଙ୍କୁ ଆସିଛନ୍ତି, ଏବଂ ଭଗବାନ କୃଷ୍ଣ ଏବଂ ବଳରାମଙ୍କୁ ନେଇ ଚାଲିଯିବା ପାଇଁ ଯାଉଛନ୍ତି। ଯେଉଁ ଗୋପୀମାନେ ରୋଦନ କରୁଛନ୍ତି, एवं रुवाणा विरहातुराभूषण व्रजस्त्रिया कृष्ण विषक्तमानसः विसृज लज्जा रुदु सुष्मस्रवः गोविंद दामोदर माधवेति गोपीवाणी जानकारी जे ब्रजास्त मथुरा रथाणी आसती कृष्ण बड़ान नहीं आगामी कृष्ण बड़ान पाइबा ना ये रोजन कर गोविंद दामोदर माधवेति कृष्ण बड़ान सब बुझा सुझा कर समस्त को चाहिए प्रस्तुत होकर रथ जाऊला बेले आम जो भक्तिर नौटी अंग रही श्रवण कीर्तन विष्णु स्मरण इत्यादि अक्रूर होती अभिवंदन भगवान वंदना कर बहुत सुंदर वंदन से आचार्य भगवान स्तुति कर आचार्य तेनालीरु नौ अक्रूर घाट रही वृंदावन घाट रही अक्रूर घाट से घाट में जमुना नदी में स्नान करने जाते जमुना जल में बुड़ी भगवान कृष्ण बलराम से ତେଣୁ ସେ ଆଶ୍ଚର୍ଯ୍ୟ ଅଛନ୍ତି କୃଷ୍ଣ ବଳରାମ ସେଠି ଥିଲେ ରଥରେ ଏଠି କେମିତି ଆସୁଛନ୍ତି ପୁଣି ଯେତେବେଳେ ଉଠିକି ଦେଖୁଛନ୍ତି କୃଷ୍ଣ ବଳରାମ ସେଠି ରହିଛନ୍ତି ପୁଣି ଯେତେବେଳେ ଜଳ ଭିତରେ ପ୍ରବେଶ କରୁଛନ୍ତି ସେତେବେଳେ ଦେଖୁଛନ୍ତି ଶ୍ରୀ ଭଗବାନଙ୍କର ସବୁ ସ୍ତୁତି ଚାଲିଛି ଅନ୍ୟ ତାଙ୍କର ଆସନମାନେ ତାଙ୍କୁ ସବୁ ସ୍ତୁତି କରୁଛନ୍ତି ତେଣୁ ଆକ୍ରୁର ମଧ୍ୟ ଭଗବାନ ସ୍ତୁତି କରୁଛନ୍ତି ଆକ୍ରୁର ହେଉଛନ୍ତି ଏଇ ବନ୍ଦନାରେ ସବୁ ଆଚାର୍ଯ୍ୟ ନମ କାରଣ ମତ୍ସାୟ ପ୍ରଳୟାତିଚରାୟ ଚ ଅପୂର୍ବ ଦର୍ଶନ କଲ କି ତେଣୁ ଅପୂର୍ବ କହୁଛନ୍ତି ଅପୂର୍ବ କଣ ସ୍ୱୟଂ ମୁଁ ଯାହା ଦେଖିଲି ସେ କିଛି ଅପୂର୍ବ ନୁହଁ ଆପଣ ସବୁକିଛି ମାଲିକ ଆପଣ ସବୁକିଛି ସମ୍ଭବ ଅସମ୍ଭବ ସମ୍ଭବ କରିପାରିବେ ଏଇଭଳିଆ କହି ତାଙ୍କୁ ଯେତେବେଳେ ନେଇକି ମଥୁରାକୁ ପ୍ରବେଶ କରୁଛନ୍ତି ମଥୁରାର ସନ୍ଧ୍ୟାରେ ମଥୁରାର ଉପବନରେ ଭଗବାନ ରହିଛନ୍ତି ଏବଂ ତା ପରଦିନ ସକାଳେ ଯାଉଛନ୍ତି ମଥୁରା ତାଙ୍କରେ ଗ୍ରହଣ କରୁଛନ୍ତି ସେହି ସମୟରେ ରଜକ ସେ କଂସଙ୍କର ଲୁଗା ବସ୍ତ୍ର ସବୁ ନେଇକି ଯାଉଥିଲା ସଫା କରିକି ଆଇରନ୍ କରିକିରି ତେଣୁ ଭଗବାନ କହିଲେ ଯେ ମୋତେ କିଛି ବସ୍ତ୍ର ପ୍ରଦାନ କର ଆମକୁ କିଛି ବସ୍ତ୍ର ପ୍ରଦାନ କର ତେଣୁ ସେ ରଜକ ସେ ବହୁତ ପାପି ବ୍ୟକ୍ତି ଥିଲା ସେତା ଯୁଗରେ ଭଗବାନ ରାମଚନ୍ଦ୍ରଙ୍କ ସମୟରେ ସେ ଭଗବାନ ରାମଚନ୍ଦ୍ରଙ୍କର ନିନ୍ଦା କରିଥିଲା ତାଙ୍କର ପତ୍ନୀ ଥରେ ତାଙ୍କ ବାପ ଘରକୁ ଯାଇକି ଫେରୁଛନ୍ତି ସେତେବେଳେ ସେ କହୁଛନ୍ତି ଯେ ତମେ ଅସତ୍ୟ ହେଇଯାଇଛ ତମେ ବାପ ଘରେ ରୋଟି ରାତି ରହିକି ତମେ ଅସତ୍ୟ ହେଇଯାଇଛ ତେଣୁ ମୁଁ ତମକୁ ଗ୍ରହଣ କରିବି ନାହିଁ ଯେତେ ରାମ ଶ୍ରେଣୀ ଥିଲେ ସେ ସୀତାଦେବୀଙ୍କୁ ରାବଣ ନେଇଯାଇଥିଲେ ଚୋରି କରି ନେଇଯାଇଥିଲେ କିନ୍ତୁ ତଥାପି ଭଗବାନ ରାମଚନ୍ଦ୍ର ତାକୁ ଗ୍ରହଣ କଲେ ସେ ଶ୍ରେଣୀ ଥିଲେ କି ମୁଁ ତମକୁ ଗ୍ରହଣ କରିବି ନାହିଁ ଏଇଭଳିଆ କହିଥିବାରୁ ଭଗବାନ ରାମଚନ୍ଦ୍ର ତାଙ୍କର ପତ୍ନୀ ଯଦିଓ ଗର୍ଭବତୀ ଥିଲେ ତଥାପି ସେ ତାଙ୍କୁ ତ୍ୟାଗ କରିଥିଲେ ତେଣୁ ସେହି ରଜକ ଆଜି ଯେତେବେଳେ ଭଗବାନ କୃଷ୍ଣଙ୍କୁ ବିଭିନ୍ନ ପ୍ରକାର ଅପମାନ ସହିତ କଥା କହିଛନ୍ତି ତେଣୁ ଭଗବାନ ଗୋଟିଏ ଚାପୁଡ଼ା ଲଗେଇକିରି ତାକୁ ହତ୍ୟା କରିଛନ୍ତି ଗୋଟିଏ ଚାପୁଡ଼ା ତାର ମସ୍ତକ ଚିହ୍ନ କରିଛନ୍ତି ତେଣୁ ଅନ୍ୟ ଯେଉଁ ରଜକମାନେ ଥିଲେ ସେମାନେ ସବୁ ସେ ବସ୍ତ୍ରକୁ ପକଡ଼ି ଦେଇକିରି ବସ୍ତ୍ର ସବୁ ପକଡ଼ି ଦେଇକି ଚାଲିଯାଇଛନ୍ତି ଭଗବାନ ସେ ବସ୍ତ୍ର ପରିଧାନ କରି ସବୁ ମଥୁରା ନଗରରେ ପ୍ରବେଶ କରୁଛନ୍ତି ତେଣୁ ସେହି ସମୟରେ ଗୋଟିଏ ତ୍ରିଭକ୍ରା ନାମକ ଜଣେ ନାରୀ ତାକୁ ଦେଖି ଭଗବାନ କହୁଛନ୍ତି ସୁନ୍ଦରୀ ତମେ ଏଇ ଯୋଉ ଅଙ୍ଗରାଗ ନେଉଛ ଏ ଅଙ୍ଗରାଗକୁ ଆମକୁ ପ୍ରଦାନ କର ତେଣୁ ତ୍ରିଭକ୍ରା ବା କୁଜା ସେ କହୁଛନ୍ତି ଏ ସୁନ୍ଦର ତମକୁ ତ ମୁଁ ପ୍ରଦାନ ନକରି ଆଉ କାହାକୁ ପ୍ରଦାନ କରିବି ଏଇଭଳିଆ ତାଙ୍କୁ ଅଙ୍ଗରାଗ ପ୍ରଦାନ କରିଛନ୍ତି ଭଗବାନ ତାଙ୍କର ସେବାରେ ସନ୍ତୁଷ୍ଟ ହେଇ ତାର ଯେଉଁ ତିନି ସ୍ଥାନରେ ବକ୍ର ଥିଲେ ଭଗବାନ କ'ଣ କଲେ ନା ତାହାକୁ ପାଦରେ ନିଜ ପାଦ ଆଙ୍ଗୁଠି ଲଗେଇ ଗୋଟିଏ ହାତରେ ତାର ପଛପଟକୁ ଧରି ଆଉ ଗୋଟିଏ ହାତରେ ଚିବକୁ ଧରି ଟେକି ଦେଉଛନ୍ତି ସେ ପୁଣି ଗୋଟେ ସୁନ୍ଦରୀ ନାରୀ ପ୍ରେରଣ କରୁଛନ୍ତି ଇଏ ହେଉଛନ୍ତି ସେହି ଭଗବାନ ରାମ ତେତାଳୀରେ ଭଗବାନ ରାମଚନ୍ଦ୍ରଙ୍କ ସମୟରେ ଭଗବାନ ଯାହାକୁ କରିଦେଇଥିଲେ ବୈରୁପ୍ୟା ସୁପ୍ରଖା ସେହି ସୁପ୍ରଖା ତାକୁ ଭଗବାନ ବୈରୁପ୍ୟ କରିଦେଇଥିଲେ ଆଜି ସେହି ଭଗବାନ ତାକୁ ପୁଣି ରୂପବତୀ ପରିଣତ କରିଛନ୍ତି ଏବଂ ତାପରେ ସେ ଯାଇକିରି ଶିବଧନୁ ଭଙ୍ଗ କରିଛନ୍ତି ଏବଂ ତା ପରଦିନ ସେ ମଲ ଯେଉଁ କ୍ରୀଡ଼ା ହେଉଛି ସେଇ ମଲ କ୍ରୀଡ଼ାରେ ପ୍ରବେଶ କରୁଛନ୍ତି ମଲ୍ଲାଙ୍ଗୀଣାଙ୍ଗ ସ୍ମରମାନ ଗୋପାଳ ସ୍ୱଜନ ଅସତାଂ ପିତିଭୁଜାଂ ସାସ୍ତାସୁ ପିତୃ ଶିଶୁ ମୃତ୍ୟୋର୍ବୋଜପତେ ବିରାଟ ବିଦୁଷାଂ ସ୍ତତ୍ତ୍ୱଂ ପରଂ ଯୋଗିଣାଂ ऋषिनां परदेवते दीवितो रंगगता साग्रज भगवान दे 11 वर्ष रो बालक किंतु जेतु प्रवेश कर सन्दी जो मल क्रीड़ा मल स्थान रही छि रंग रंगगता छि रंग रंगमंत्र प्रवेश करिया पूर्वरु कुबरा पड़क हत्या करी तार जो कि कांत प्रियन दर्शन कृष्ण बलराम जो प्रवेश कर सन्दी किभली देखा जाऊ से ना मल्लाना शरीर जो अष्ट मल रही चाणर मुष्टि इत्यादि से देखुंस ये वज्र भगवान रस वेश द्वादश रस भगवान रही समस्त रस जी जो भाव भगवान सम्मानित से रस को प्राप्त हो मल मैंने रौद्र रस प्राप्त होना मनुष्य मान ये कृष्ण को देखी से भावुंट ये हम श्रेष्ठ नर तेनालीर अद्भुत रस से प्राप्त हो स्त्री स्मर मूर्तिमा स्त्री लोक मैंने भगवान को देख भावुंत साक्षात कंदर्प देव यह भाव में श्रृंगार रस प्राप्त हो गोपाल सुजन गोपी मान गोप मैंने देखते ये आम निज कान्हा तेणु से हास्य रस सख्य रस प्राप्त होसता पूजा शास्ता असत व्यक्ति मैंने भगवान देखी भावुं ये समस्त दंड प्रदान करेंगे किसी पूजा शास्ता शास्त्र समस्त प्रदान करेंगे तेणु ये हूँ वीर रस से प्राप्त हो सौपित्र शिशु नंद महाराज उपानंद इत्यादि जो मैंने आसुंच शिशु छोट पा तेनालीर रस करुण रस से प्राप्त हो मृत्यु भोजे विराट मंच उपेशन कर मृत्यु साक्षात मृत्यु कारण उन्नीस वर्ष धरिकी से चिंता कर मोर ये अष्ट अध्यक्ष अष्ट भगवान को चिंता हत्या करी तेनाली देखुं मृत्यु आसमान पहुंची गले मृत्यु भोजे विराट अभिदुषा जो मैंने अभिदुषा जो मैंने मूर्ख व्यक्ति से देखुं भगवान छोट 11 वर्ष विराट रूप देखा विराट अभिदुषा तत्व परम जोगी नाम जो मैंने जोगी मैंने अच्छा से जानते श्रेष्ठ तत्व श्रेष्ठ देवता तेनाली रंगगत साग्रज अग्रज किए बलराम सहित भगवान समस्त चिंता कर ये मल्ल मान सहित कृष्ण बलराम कौन युद्ध करेंगे ये बहुत अन्या चिंता कर कृष्ण बलराम से अष्ट मल को हत्या पांच जन को मल को युद्ध मल युद्ध परास्त कर हत्या करने रही मल्ल मैंने सब प्रायण कर समय कंस कह कृष्ण बलराम को बंदी कर उग्रसेन को हत्या कर से वसुदेव नंद को बंदी कर भगवान निजे से मंचा रंग प्रदान कौन कर प्रभ्रुए केशेषु चरत्किरीटं निपात्य रंगो परितुंग मंचा तस्यो परिष्ठा स्वयमप्यनाभ कपाद विश्वास आत्मतत्र भगवान से मंच रंग प्रदान करी कंसर केश को धारण कर तले पकई दौ चढ़ किरी तड़ पड़ जाइए भगवान तर केश धरिकी तल पकई रंग परितुंग मंचा तड़े रंग रंग मंच को प्रेरण मान प्रेक्षण करजे निजे कौन कर स्वयं अब्जनाभ भगवान जे कि नाभी नाभी पद्म भरी सी अब्जनाभ अपार विश्वास हत्या कर पिता माता देवकी वसुदेव से बंदीशाल अच्छा भगवान नहीं प्रणाम कर देवकी वसुदेव विज्ञान जगदीश्वर कृत संबोधन पुत्र ଦେବୀଙ୍କୁ ବସୁଦେବ ଯେତେବେଳେ ଜାଣିଛନ୍ତି ଯେ କଂସ ହତ୍ୟା କରି ଆସିଛନ୍ତି, ଇଏ ଆମର ପୁତ୍ର ନୁହଁ, ଇଏ ପବିତ୍ର ଭଗବାନ, ତେଣୁ ସେ କୃଷ୍ଣ ବଳରାମ ତାଙ୍କୁ ପ୍ରଣାମ କରି ମଧ୍ୟ ସେ ଭୟ କରିଯାଉଛନ୍ତି, ତାଙ୍କୁ ଆଲିଙ୍ଗନ କରୁନାହାନ୍ତି। ତାପରେ ଭଗବାନ ସେତେବେଳେ ବହୁତ ଆଦର ସହିତ ବହୁତ ନିବେଦନ କରିଛନ୍ତି, ବହୁତ ସ୍ନେହପୂର୍ଣ୍ଣ କଥା କହିଛନ୍ତି। ତାପରେ ସେମାନେ କୃଷ୍ଣ ବଳରାମଙ୍କୁ ଆଲିଙ୍ଗନ କରିଛନ୍ତି। ତାପରେ ଭଗବାନ ଉଗ୍ରସେନଙ୍କୁ ରାଜା କରିଛନ୍ତି। ଉଗ୍ରସେନଙ୍କର ଆଶା ଚାଲିଯାଇଥିଲା, ସେ ଚିନ୍ତା କରୁନଥିଲେ ସେ ରାଜା ହେବେ ବୋଲି, କାହିଁକି ନା କଂସ ତାକୁ ବନ୍ଦୀ କରିଦେଇଥିଲା, କିନ୍ତୁ ଭଗବାନ ଉଗ୍ରସେନଙ୍କୁ ରାଜା କରିଛନ୍ତି ଏବଂ ନିଜେ ତାଙ୍କର ବିରାଟ ସଂସ୍କରଣ ହେଇଛି, ସଂସ୍କାର ହେଇଛି, ଉପବୀତ ଧାରଣ କରିଛନ୍ତି। ତାଙ୍କୁ ପଠାଯାଇଛି କୋଉଠିକି, ଉଜ୍ଜୟିନୀ ପଠାଯାଇଛି ଶିକ୍ଷା ଗ୍ରହଣ କରିବା ପାଇଁ। ସେଠି ଭଗବାନ କିଭଳି ଶିକ୍ଷା, ଯଦିଓ ଭଗବାନ ହେଉଛନ୍ତି ସବୁଥିରେ ଗୁରୁ, ସେ ତାଙ୍କର ସମସ୍ତ ଜ୍ଞାନ ଆସୁଛି, କିନ୍ତୁ ତଥାପି ସେ ଆମକୁ ଦେଖାଉଛନ୍ତି, ସେ ନିଜେ ଆଚରଣ କରି ଦେଖୁଛନ୍ତି ଯେ ଆମେ ଜ୍ଞାନ ପ୍ରାପ୍ତ ହେବା ପାଇଁ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ। ତେଣୁ ଭଗବାନ 64 ଦିନରେ 64 କଳା ପ୍ରାପ୍ତ ହେଇଛନ୍ତି। 64 ଦିନରେ ଅହୋରାତ୍ରି ଚତୁଷ୍ଠିଆ ସଂଯତ ତାବତୀ କଳା ଗୁରୁ ଦକ୍ଷିଣାଚାର୍ଯ୍ୟ ସନ୍ଧ୍ୟା ମହାସତ୍ରୁପ ସନ୍ଦୀପନୀ ମନି ତାଙ୍କର ଗୁରୁ ଥିଲେ। 64 ଦିନରେ ସେ ସମସ୍ତ ଜ୍ଞାନ ପ୍ରାପ୍ତ ହେଇଗଲେ। ଗୋଟିଏ ଥର ଯାହା କହିଲେ ଗୁରୁ ସବୁ ଶକ୍ତି ସାଙ୍ଗେ ସାଙ୍ଗେ ମନେ ରଖିପାରୁଥିଲେ, କାରଣ ସେ ହେଉଛନ୍ତି ଭଗବାନ। ତେଣୁ ଗୁରୁଙ୍କୁ କଣ ଦକ୍ଷିଣା ଦିଆଯିବ, ଗୁରୁ ତାଙ୍କ ପତ୍ନୀଙ୍କ ସହିତ ପରାମର୍ଶ କରି କହୁଛନ୍ତି ମୋର ମୃତ ପୁତ୍ରଙ୍କୁ ତମେ ଆଣ, ବଞ୍ଚେଇ ଜୀବନ ଜୀବନ ଦାନ କର। ତେଣୁ ଭଗବାନ ଯମଙ୍କୁ ଯାଇ ତାଙ୍କ ମୃତ ପୁତ୍ରଙ୍କୁ ପୁଣି ଆଣିଛନ୍ତି। ଏଭଳି ଅଦ୍ଭୁତ ଭଗବାନଙ୍କ ଦକ୍ଷିଣା। ତେଣୁ ତାପରେ ଭଗବାନ ଯେତେବେଳେ ଫେରୁଛନ୍ତି ମଥୁରାକୁ, ସେତେବେଳେ ଭଗବାନଙ୍କର ମନେ ପଡ଼ୁଛି ବୃନ୍ଦାବନ କଥା, ତା ଭିତରେ ସେ ଆଉ ବୃନ୍ଦାବନକୁ ଯାଇପାରିନାହାନ୍ତି, ତେଣୁ ସେ ଉଦ୍ଧବଙ୍କୁ ପ୍ରେରଣ କରିଛନ୍ତି। ଉଦ୍ଧବ କିଏ, ଭିଷ୍ଣୁନାମ ପ୍ରଭୁର ମନ୍ତ୍ରୀ କୃଷ୍ଣସ୍ୟ ଦୈତ ସଖା ଶିଶୁ ବୃହସ୍ପତି ସାକ୍ଷାତ ଉଦ୍ଧବ ବୁଦ୍ଧିସତନ। ଉଦ୍ଧବଙ୍କର ତାଙ୍କର ଗୁଣ କଣ ନା, ସିଏ ହେଉଛନ୍ତି ବୃଷ୍ଣିମାନଙ୍କ ଭିତରେ ଶ୍ରେଷ୍ଠ ମନ୍ତ୍ରୀ ଏବଂ କୃଷ୍ଣଙ୍କର ଅତ୍ୟନ୍ତ ପ୍ରିୟ ସଖା, ଏବଂ ବୃହସ୍ପତିଙ୍କର ସେ ଶିଷ୍ୟ ଥିଲେ, ବୃହସ୍ପତିଙ୍କ ଠାରୁ ସେ ଜ୍ଞାନ ପ୍ରାପ୍ତ ହେଇଥିଲେ, ଦେବତାମାନଙ୍କର ଗୁରୁ ବୃହସ୍ପତିଙ୍କ ଠାରୁ ସେ ଜ୍ଞାନ ପ୍ରାପ୍ତ ହେଇଥିଲେ, ଏବଂ ଉଦ୍ଧବ ବୁଦ୍ଧିସତନ। ଉଦ୍ଧବ ହେଉଛନ୍ତି ଶ୍ରେଷ୍ଠ ବୁଦ୍ଧିମାନ ବ୍ୟକ୍ତି, ଭଗବାନ ଅତ୍ୟନ୍ତ ପ୍ରିୟ, ତେଣୁ ଭଗବାନ ତାଙ୍କୁ ପ୍ରେରଣ କରୁଛନ୍ତି ବୃନ୍ଦାବନକୁ ଯାଇ ତାଙ୍କ ସନ୍ଦେଶ ପ୍ରଦାନ କରିବା ପାଇଁ। ବୃନ୍ଦାବନ ଯାଉଛନ୍ତି, ଉଦ୍ଧବ ଭାବୁଛନ୍ତି ପ୍ରକୃତରେ ସିଏ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ ଭକ୍ତ ଭଗବାନଙ୍କର, କିନ୍ତୁ ଉଦ୍ଧବ ଯେତେବେଳେ ଦେଖିଲେ ବୃନ୍ଦାବନରେ ଗୋପୀମାନଙ୍କର ଭଗବାନଙ୍କର ପ୍ରେମ, ସେତେବେଳେ ସେ ନିଜକୁ ଧିକାର କରିଛନ୍ତି। ଆଶା ବହୁ ଚରଣରେ ଯାହାଫଳରେ କି ଗୋପୀମାନେ ଯେତେବେଳେ କୃଷ୍ଣଙ୍କର ଗୃହରେ ପରିଧାରଣ କରୁଥିଲେ ସେତେବେଳେ ତାଙ୍କ ପାଦ ଧୋଇକୁ ମୋର ମସ୍ତକରେ ଧାରଣ କରିଥିଲେ। ତେଣୁ ଭଗବାନ ତାଙ୍କର ପ୍ରାର୍ଥନାକୁ ସ୍ୱୀକାର କରିଛନ୍ତି। ଏବେ ମଧ୍ୟ ବୃନ୍ଦାବନରେ ସ୍ଥାନ ଅଛି ଉଦ୍ଧବ କିଆରୀ ବୋଲି, ଯୋଉଠି ଉଦ୍ଧବ ଅଛନ୍ତି ବୋଲି କୁହାଯାଉଛି। ତେଣୁ ସେ କହୁଛନ୍ତି ବନ୍ଦେ ନନ୍ଦ ବ୍ରଜସ୍ତ୍ରୀହାନ, ଏଇ ନନ୍ଦ ଏବଂ ବ୍ରଜସ୍ତ୍ରୀମାନଙ୍କର ପାଦରେଣୁକୁ ମୁଁ ସବୁବେଳେ ବନ୍ଦନା କରୁଛି, କାହିଁକି ଦାସାଣ ଭରି କତୋଦିତମ ଗୁଣାତି ଭୁବନ୍ତ୍ରୟମ, ଯାହାଙ୍କର ମୁଖପତ୍ନରୁ ଏ ଭଗବାନଙ୍କ ହରିକଥା ଆସୁଛି, ସେ ହରିକଥା ତ୍ରିଭୁବନକୁ ପବିତ୍ର କରିଦେଉଛି। ତେଣୁ ଏହିଭଳି ଭାବରେ ବୃନ୍ଦାବନରେ କେତେ ମାସ ରହି ସେ ଫେରି ଆସିଛନ୍ତି। ଗୋପୀମାନେ କେମିତି ଭଗବାନଙ୍କ ବିରହରେ ମୃତ୍ୟୁ ପ୍ରାୟ ଜୀବନ ଯାପନ କରୁଛନ୍ତି ସେ କଥା ଖବର ଦେଇଛନ୍ତି ଭଗବାନ, କିନ୍ତୁ ଭଗବାନ ବୃନ୍ଦାବନକୁ ଯାଇନାହାନ୍ତି। ତେଣୁ ମଥୁରାରେ ବିଭିନ୍ନ ପ୍ରକାର କାର୍ଯ୍ୟ ରହିଛି, ପ୍ରତି ଅବଶ୍ୟ ତା ଭିତରେ ଅକ୍ରୁରଙ୍କୁ ପ୍ରେରଣ କରିଛନ୍ତି କୋଉଠିକି ହସ୍ତିନାପୁରକୁ, ଯେ ତାଙ୍କୁ ଧୃତରାଷ୍ଟ୍ରଙ୍କୁ ତାଙ୍କୁ ଉପଦେଶ ଦେବେ ଯେ ସେ କୌରବ ପୁତ୍ରମାନଙ୍କୁ ଏବଂ ପାଣ୍ଡବ ପୁତ୍ରମାନଙ୍କୁ ସମାନ ଭାବରେ ପାଳନ କରିବେ, କିନ୍ତୁ ଧୃତରାଷ୍ଟ୍ର ତାଙ୍କ ସହ ଶ୍ରବଣ କରିନାହାନ୍ତି। ଧୃତରାଷ୍ଟ୍ର ଆମେ ଯୋଉ କହୁଥିଲି ଏ ଯୋଉ ଯାଇଥିଲେ ଅକ୍ରୁର ତାଙ୍କୁ ତିରୁପତି ମଧ୍ୟ ସେ ଶ୍ରବଣ କରିନାହିଁ। ସଞ୍ଜୟ ଭଗବତ ଗୀତାର ସବୁ ଜ୍ଞାନ ଦେଲେ ମଧ୍ୟ ଧୃତରାଷ୍ଟ୍ର ତାଙ୍କ କଥା ଶ୍ରବଣ କରେ ନାହିଁ। କିନ୍ତୁ ଅନ୍ତିମରେ ଆମେ ପ୍ରଥମ ସମୟ ଅଧ୍ୟୟନ ବର୍ଣ୍ଣନା କରିଛେ ଯେତେବେଳେ ବିଦୁର ତାଙ୍କୁ ବହୁତ କଟୁକ୍ତିପୂର୍ଣ୍ଣ କଥା କହିଛନ୍ତି ସେତେବେଳେ ତାଙ୍କର ବୈରାଗ୍ୟ ଆସିଛି ଏବଂ ସେ ଗୃହ ତ୍ୟାଗ କରି ସିଦ୍ଧି ପ୍ରାପ୍ତ ହେଇଛନ୍ତି। ଯାହା ହଉ ଭଗବାନ ଏସବୁ ନିରାଶ ରହିଛି ଯେ କଂସ ହତ୍ୟା ପରେ କଂସର ଯୋଉ ଦୁଇ ପତ୍ନୀ ଅଛନ୍ତି ପ୍ରାପ୍ତି ଏବଂ ଅସ୍ଥି ଏମାନେ ଚାଲିଯାଇଛନ୍ତି ତାଙ୍କର ପିତା କଣ ଜଳାସନ୍ଧ ତେଣୁ ଜଳାସନ୍ଧ ପ୍ରତି ବର୍ଷ 23 ଅକ୍ଟୋବର ନାରାୟଣଙ୍କୁ ଆକ୍ରମଣ କରୁଛନ୍ତି କୃଷ୍ଣଙ୍କୁ ବଳରାମ ମଥୁରା ଉପରେ ଆକ୍ରମଣ କରୁଛନ୍ତି। ଆମର ମହାଭାରତ ଯୁଦ୍ଧରେ 18 ଅକ୍ଟୋବର ସୈନ୍ୟ ମୃତ୍ୟୁବରଣ କରିଥିଲେ କିନ୍ତୁ ପ୍ରତି ବର୍ଷ ଗୋଟିଏ ଅକ୍ଟୋବର ସୈନ୍ୟ ହେଉଛି କେତେ 2,23,000 ଆକ୍ରମଣ କରନ୍ତି ଏବଂ ଭଗବାନ ତାଙ୍କର ସମସ୍ତ ସୈନ୍ୟମାନେ ନିହତ କରନ୍ତି ବଧ କରନ୍ତି। କିନ୍ତୁ 18 ବର୍ଷ 18ତମ ପ୍ରତିବର୍ଷ 18 ବର୍ଷ ଲୀଳା କରିଛନ୍ତି ଭଗବାନ ମଥୁରାରେ। ତାପରେ ସେ ଦ୍ୱାରକା ପଳେଇବେ, ଆମେ ଆସନ୍ତାକାଲି ଦ୍ୱାରକା ଲୀଳା ବର୍ଣ୍ଣନା କରିବା। ତେଣୁ ଅନ୍ତିମ ଯୋଉ 18 ବର୍ଷରେ ଯୋଉ ଆସନ୍ତି ସେ ସମୟରେ କାଳ ଜଗନ ଯେ କି ବର ପ୍ରାପ୍ତ ହେଇଥିଲା ଯିଏ ତା ସହିତ ଯୁଦ୍ଧ କରିବ ତାର ଅଧା ବଳ ସେ ପ୍ରାପ୍ତ ହବ ତେଣୁ ତାକୁ କେହି ଯୁଦ୍ଧରେ ପରାହତ କରିପାରିନଥିଲେ। ସେ କାଳ ଜଗନ ତାର କୋଟିଏ ମେଛ ସୈନ୍ୟ ଆସିକି ଆକ୍ରମଣ କରିଛି ତେଣୁ ଭଗବାନ କଣ କଲେ ତାଙ୍କୁ ନେଇଯାଇଛନ୍ତି ଗୋଟେ ଗୁମ୍ଫାନ ଯୋଉଠି ନୁଚୁକୁନ୍ଦ ରାଜା ଶୟନ କରିଥିଲେ। ନୁଚୁକୁନ୍ଦ ରାଜା ଦେବତାମାନଙ୍କ ସହିତ ମିଳିତ ହେଇ ଅସୁରମାନଙ୍କୁ ଯୁଦ୍ଧ କରୁଥିଲେ ଏବଂ ଅନ୍ତିମରେ ଦେବତାମାନେ ଚାହିଁଲେ ଯେ ଆପଣ କଣ ବର ପ୍ରାପ୍ତ ଚାହୁଁଛନ୍ତି। ନୁଚୁକୁନ୍ଦ କହିଲେ ମୁଁ ଶୋଇବି, ମୋତେ କେହି ଡିଷ୍ଟର୍ବ କରିବେନି, ମୁଁ ଶୟନ କରିବି। ତେଣୁ ସେମାନେ କଥାବାର୍ତ୍ତା କରିଥିଲେ ତେଣୁ ସେ ନୁଚୁକୁନ୍ଦ ସତ କରିଥିଲେ ଯିଏ ତାଙ୍କୁ ନିଦ୍ରାରେ ବ୍ୟାଘାତ ଦବ ତାହେଲେ ସେ ତାଙ୍କ ଚକ୍ଷୁ ପଡ଼ିଲେ ସେ ମୃତ୍ୟୁବରଣ କରିବ ଜଳିଯିବ। ଏଇଭଳି ଭାବରେ ସେ ବର ପ୍ରାପ୍ତ ହେଇଥିଲେ। ତେଣୁ ଭଗବାନ ଧାଇଁ ଧାଇଁକି ଯାଉଛନ୍ତି, ନୁଚୁକୁନ୍ଦ ଭାବୁଛି ଏଇ ମୁଁ ଧରି ନେଇକି ମୁଁ ଧରି ନେଇ ବୋଲି ଭାବରେ ଯାଉଛନ୍ତି। ଭଗବାନ ତାଙ୍କୁ ନେଇ ସେଇ ଗୁମ୍ଫାରେ ପ୍ରବେଶ କରିଯାଇଛନ୍ତି ଏବଂ ସେ ନୁଚୁକୁନ୍ଦ ଶରୀରରେ ତାଙ୍କର ଉତ୍ତରୀ ପକେଇ ଦେଇକି ସେ ଲୁଚି ଯାଇଛନ୍ତି। ତେଣୁ କାଳ ଜଗନ ଦେଖୁଛନ୍ତି ଯେ ଏ କୃଷ୍ଣ ଧାଇଁ ଆସିକି ଶୋଇପଡ଼ିଛି ତେଣୁ ସେ ପଦାଘାତ କରିଛି ତାଙ୍କ ଶରୀରରେ ସାଙ୍ଗେ ସାଙ୍ଗେ ତାଙ୍କ ନିଦ୍ରା ଭଙ୍ଗ ହେଇଛି ମୁଚୁକୁନ୍ଦାଙ୍କର। ସେ ମୁଚୁକୁନ୍ଦ ଦୃଶ୍ୟରେ ଦର୍ଶନ କରୁଛନ୍ତି ସେତେବେଳେ ସେ ଜଳିପଡ଼ି ଧ୍ୱଂସ ହେଇଯାଇଛି। ତେଣୁ ମୁଚୁକୁନ୍ଦ ଭଗବାନ ପ୍ରତି କରିଛନ୍ତି, ମୁଚୁକୁନ୍ଦ ଶୋଇ ଶୋଇକିରି ଭଗବାନ ପ୍ରାପ୍ତ ହେଇଥିଲେ। ହେ ଭଗବାନ କଥା ସୁଖମ ଶୟାମି ନୀଳୟେ ନିଜେତି ନାମାନି କୃଷ୍ଣ ପ୍ରବଦନ୍ତି ମର୍ଷ୍ୟ ତେନେ ସ୍ଥିତନ୍ତ ମୟା ତାଂ ଭଜନ୍ତି ଗୋବିନ୍ଦ ନାମ ଧର୍ମାଧବେତି ଗୋବିନ୍ଦ ନାମ ଧର୍ମାଧବେତି ଗୋବିନ୍ଦ ନାମ ଧର୍ମାଧବେତି। ତେଣୁ ଭଗବାନ ତାଙ୍କୁ କୃପା କରି ସେଠୁ ଆସିଛନ୍ତି ଏବଂ ସେହି ସମୟରେ ଜଳାସନ୍ଧ ମଧ୍ୟ 23 ଅକ୍ଟୋବର ସୈନ୍ୟ ଆଣିକି ଯୁଦ୍ଧ କରିବା ପାଇଁ ଆସିଛନ୍ତି। ଭଗବାନ ନିଜେ ତାଙ୍କ ସହିତ ଯୁଦ୍ଧ ନ କରି ସେ ପଳାୟମାନ କରୁଛନ୍ତି, ଯୁଦ୍ଧରେ ସେ ପଡ଼ିଯାଇଛନ୍ତି। ଭଗବାନ ଭଗବତ ଗୀତାରେ ଭଗବାନ କହୁଛନ୍ତି ଯୁଦ୍ଧ ତାପ୍ୟ ପଳାୟନ ଇଏ ହେଉଛି କ୍ଷେତ୍ରର ସ୍ୱଭାବ ଶୌର୍ଯ୍ୟ ତେଜ ଦ୍ୟୁତି ଦାକ୍ଷ ଯୁଦ୍ଧ ତାପ୍ୟ ପଳାୟନ ଦାନ ମିଶ୍ର ଭାବ ସେ କ୍ଷେତ୍ର କର୍ମ ସ୍ୱଭାବ କ୍ଷେତ୍ରର କର୍ମ ସେ ବର୍ଣ୍ଣା କରୁଛନ୍ତି ଅର୍ଜୁନକୁ ଜ୍ଞାନ ଉପଦେଶ ଦେଉଛନ୍ତି। କିନ୍ତୁ ଭଗବାନ ନିଜେ କ୍ଷେତ୍ର ହେଇକି ପଳାୟନ କରୁଛନ୍ତି ଯୁଦ୍ଧକୁ। ଭଗବାନ ଯାହା କଲେ ମଧ୍ୟ ସେ ତାଙ୍କର କଣ ଗୁଣଗାନ କରାଯାଉଛି ସେ ସବୁବେଳେ ସମସ୍ତଙ୍କ ବଦନୀୟ ଆଉ ସମସ୍ତେ ତାଙ୍କୁ ବନ୍ଦନା କରନ୍ତି। ଯେଉଁ କାର୍ଯ୍ୟ କଲେ ମଧ୍ୟ ସେ ନିନ୍ଦନୀୟ ହୁଅନ୍ତି ନାହିଁ, ସେ ବନ୍ଦନୀୟ ହୁଅନ୍ତି। ତେଣୁ ଭଗବାନ ପଳେଇ ଯାଇଛନ୍ତି, ଗୋଟେ ସର୍ବସ୍ୱର ପର୍ବତ ଅଛି ସେ ପର୍ବତକୁ ଯାଇଛନ୍ତି ଏବଂ ଏପଟେ ଏ ଯୋଉ ଜଳାସନ୍ଧର ସୈନ୍ୟମାନେ ତାଙ୍କୁ ପଛରେ ଥାଉଛନ୍ତି। ତାପରେ ସେ ପାହାଡ଼ରେ ନିଆଁ ଲଗେଇଛନ୍ତି, କୃଷ୍ଣ ବଳରାମ ନେଇକିରି ଚାଲିଯାଇଛନ୍ତି ଦ୍ୱାରକା। ତେଣୁ ସେ ସଂକଳ୍ପ କରିଛନ୍ତି, ଭଗବାନ କୃଷ୍ଣ ସଂକଳ୍ପ କରିଛନ୍ତି। ତେଣୁ ସେଇ ରାତାରାତି ଦ୍ୱାରକାରେ ଗୋଟେ କେତେ ମାଇଲ ରହିଛି, 100 ମାଇଲ 96 ମାଇଲ ର ଗୋଟେ ତିଆରି ହେଇଛି ଦ୍ୱାରକା, ତିଆରି ହେଇଛି ଦ୍ୱାରକା ଫାର୍ମ ତିଆରି ହେଇଛି। ଏଟାକୁ ଆମେ ଆଗରେ ଆଲୋଚନା କରିବା, ଆମ କଥା ବିଶ୍ରାମ ଦେବା। जय श्री भागवत की, जय श्री गोपालनाथ की, जय श्री गुरुदेव की, अनंत कोटि वैष्णव मुनि की, जय गौर प्रेमानंद की। यदि मोर आज प्रकृति रे हम से कथा कही करे खाली तुम जहां हम भगवान को करू अपन मान के करू हम कथा कही करू तुम हम से करे मोर को जन का हो।
हरे कृष्ण हरे कृष्ण 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 हरे हरे हरे